और अपना निवेदन करी, समस्त साधु और वैष्णवान की पात्र मरे और अपना निवेदन करी, तो वस्त भक्त सदन मंदिर मातृन को और अपना निवेदन करी। आज आम कौ कथा कह भगवान कथा तो कहीदे चंदी प्रभु भगवान को गुरु से भगवान जाए से बर्तन आसी आम पाठ पढ़ाई भगवान कथा सब कहीदे मुझे भगवान को आविर्भाव कर सारे भगवान आविर्भाव कर नंद उत्सव कर सारे आज सब कथा कही सारे मुझे कौन रहा कह कौटा तेणु जहा हूँ आपण मैने जो भगवान गुरुदेव प्रार्थना करवा आम अवश्य बर्तमान चाहूँगे ब्रह्म संहिता भितर कह ब्रह्म संहिता विषय में मैं सका चार्टा सब कही ब्रह्म संहिता विषय तथापि जेहतु आज हूँ भगवान आविर्भाव दिवस तेणु ये आविर्भाव दिवस आम आउ थे कह कि असुविधा ना दुई थर कह चल गोटे थर कह मन अच्छी मन ना कि दुई थर कह कि असुविधा ना भगवान कथा बजाई जीवन भागवतम जो बड़े सुत गोस्वामी श्रवण करुले सुखदेव गोटे श्रवण करुले सुखदेव गोस्वामी बहुत परीक्षित महाराज भागवत ये भागवत ग्रंथ एभली से उपस्थित या नारद मुनि व्यासदेव जे नारद मुनि प्रथम भागवत कही व्यासदेव को व्यासदेव कहले सुखदेव को पुत्र को पुत्र जितने कौन भागवतम भागवत जम प्रवदंत मंगेतम ये श्लोक जस ज स्वान भाव जो श्लोक कहते चंदीवन प्रभु तार भावार्थ कहूँ कहते जे नारद मुनि और व्यासदेव ये शुणुच कथा लगुच ये कथा आगे शुणी नथिले भगवान कथा हो नित्य नूतन भगवान कथा जो कथा कही चंदीवन प्रभु से मुझे आउ थे कह भावे ये प्रथम थर कहीं शुणुंत भगवान कथा यही भाव ट्रांसजेंडर लिटरेचर इज बियॉन्ड मोड ऑफ डार्कनेस एंड इट्स लाइट बिकम्स मोर ल्यूमिनस विथ प्रोग्रेसिव रीडिंग एंड रियलाइजेशन ऑफ द ट्रांसजेंडर सब्जेक्ट मैटर ये जो भागवत कथा एभली सब नित्य नूतन ये ना आम संदीपन को कहीदे गले शुणा दरकार ना मतलब शुणु अन्य वर्ष मानते शुणु से कथा शुणा दरकार ना ना अन्य शास्त्र एवं भागवत शास्त्र तथा वयं तो न वितृप्याम उत्तम श्लोक विक्रमे जत् शुणुता रस ज्ञान स्वादु स्वादु पदे पदे जो सौनका ऋषि सुत गोस्वामी कथा शुणुंत से कथा कही प्रथम स्कंद प्रथम अध्याय श्लोक अच्छा उन्नीस श्लोक बोध आप देखिए सी कहते हैं वयं तो न वितृप्याम हे गुरुदेव आम के तृप्ति पाई न वयम तू न वितृप्याम उत्तम श्लोक विक्रमे उत्तम श्लोक भगवान उत्तम श्लोक कथा बर्तमान चलो सी भी कहे आम भी कहवा उत्तम श्लोक कहले ये भौतिक जगत जो तम गुण रही तार ऊर्धर उद्गत तम जश उत्तम श्लोक जश यही भाव में भगवान उत्तम श्लोक विक्रम तभी विक्रम रही लीणा रही सब जत् शुणता जहाँ को शुणा शुणुवा समय शुणता जत् शुणता रस कौन कह प्रथम श्लोक हूँ जे जत् शुणता प्रश्नजी जे यहाँ कौन वयम तू न वितृप्याम उत्तम श्लोक विक्रमे जत् शुणता रस ज्ञान स्वादु स्वादु पदे पदे ये शुणुवा समय जितेबा शुणुवा से रस प्राप्त होगा निगम कल्पत गणित फल ये रसर आलय ये भागवत भि रसर आलय जत् शुणता रस ज्ञान खाली रस ज्ञान प्राप्त हुआ ता नुह आम प्रभु कह मनोरंजन नुह मन को मनोरंजन कर समस्त आनंद कर सी मन कौन मन को दुख कर सी मन को मत दुख आनंद प्रदान कर ये जो भगवान कथा खाली कर्ण मन को आनंद प्रदान का नुहे तादेम हृदय शुद्धि हुए मन को आनंद प्रदान कै कह कौन रस ज्ञान रस रस कह मन रसर ଆମେ ମନଟାରେ ପ୍ରାପ୍ତ ହେବା ନା କେଉଁଥିରେ ପ୍ରାପ୍ତ ହେବା? ଆନନ୍ଦ କେଉଁଥିରେ ପ୍ରାପ୍ତ ହେବା? ମନରେ ପ୍ରାପ୍ତ ହେବା। ତେଣୁ ଇଏ ମଧ୍ୟ ମନୋରଞ୍ଜନ କରିବ, ତା ସହିତ ମଧ୍ୟ ଆମର ହୃଦୟକୁ ମଧ୍ୟ ଆନନ୍ଦ ପ୍ରଦାନ କରିବ। ମନୋରଞ୍ଜନ କିମ୍ବା ବିଭିନ୍ନ ମନୋରଞ୍ଜନ ଏଇଟା କରି ମନକୁ ଦୁଃଖ ଦେବ ନାହିଁ, ବ୍ୟଥା ଦେବ ନାହିଁ। ଭଗବାନ କଥା ଏଭଳି ରସ, ଏ ରସ ହେଉଛି ରସ, ରସ ଖାଲି ରସ ନାହିଁ, ରସ ଜ୍ଞାନ, ଜ୍ଞାନ ମଧ୍ୟ ଆସି ପ୍ରାପ୍ତ ହେବା। ଭଗବତ ସମ୍ବନ୍ଧ ଜ୍ଞାନ ଆମର ଭୌତିକ ଜଗତରେ ଯେତେ ଜ୍ଞାନ ଅଛି, ବହୁତ ନୋବେଲ ପ୍ରାଇଜ୍ ରହିଛନ୍ତି, ସବୁ ବହୁତ ନୋବେଲ ପ୍ରାଇଜ୍ ପାଉଛନ୍ତି, ବହୁତ ଗବେଷଣା ଚାଲିଛି ଏବଂ କୋଟିଏ ବର୍ଷ ଧରି ମଧ୍ୟ ଚାଲିବ। ଯେତିକି ବର୍ଷ ଏ ଭୌତିକ ଜଗତ ରହିବ ସେତିକି ବର୍ଷ ଚାଲିବ ଗବେଷଣା, ଶେଷ ହେବ ନାହିଁ କେବେ ଗବେଷଣା। ନୂଆ ନୂଆ ଉଦ୍ଭାବନ ଚାଲିଥିବ, ଶେଷ ହେବ ନାହିଁ, ଜ୍ଞାନର କେବେ ଶେଷ ନାହିଁ, ଜ୍ଞାନ ଏଭଳି ରହିଛି। କିନ୍ତୁ ଯେତେ ଜ୍ଞାନ ପ୍ରାପ୍ତ ହେଲେ ମଧ୍ୟ ରଘୁବତ ମହାରାଜ କହନ୍ତି ଏ ଭୌତିକ ଜଗତର ଏଇ ଯେଉଁ ରହିଛି 50 କୋଟି ଯେଉଁ ଯୋଜନ ରହିଛି, 400 କୋଟି ମାଇଲ୍, ଏଇ ଆହୁରି ଭିତରେ ସେ ଜ୍ଞାନ ରହିଛି, ସୀମିତ ରହିଛି, ଆହୁରି ଉର୍ଦ୍ଧକୁ ଯାଇନାହାନ୍ତି। ଆଜି ମୁଁ ଦେଖୁଥିଲି ନ୍ୟୁଜ୍ରେ କ'ଣ ପୁଣି ଚନ୍ଦ୍ରକୁ ଯାଉଛି, ଗୋଟେ ଯାନ ଯାଇଛି, ଗୋଟେ ଥର ଫେଲ୍ ହେଇଥିଲେ ପୁଣି ଆଉ ଥରେ କହୁଛନ୍ତି ଯାଉଛି ବୋଲି। ଏହିଭଳି ଭାବରେ ଯେତେ ଥିବ, ଯେତିକି ଦିନ ପୃଥିବୀ ରହିବ, ଯେତିକି ଦିନ କଳିଯୁଗର ଆୟୁଷ ତ ଆଉ 4,37,000 ରହିଛି, ତାପରେ କଳିଯୁଗ ଧ୍ୱଂସ ହୋଇଯିବ, ତାପରେ ପୁଣି ସତ୍ୟଯୁଗ ଆରମ୍ଭ ହେବ। କିନ୍ତୁ ଏତିକି ପର୍ଯ୍ୟନ୍ତ ମଧ୍ୟ ଯେ ବୈଜ୍ଞାନିକମାନେ ଯଦି ଗବେଷଣା କରି ଚାଲି ମଧ୍ୟ ନୂଆ ନୂଆ ଉଦ୍ଭାବନ କରି ଯେତେ ଉଦ୍ଭାବନ କଲେ ମଧ୍ୟ, କିନ୍ତୁ ଏଇ ଯେଉଁ ବୈଦିକ ଜ୍ଞାନ ଯେଉଁ ରହିଛି, ବୈଦିକ ଜ୍ଞାନକୁ ସେମାନେ ସ୍ପର୍ଶ କରିପାରିବେ ନାହିଁ, ସ୍ପର୍ଶ କରିପାରିବେ। ବ୍ରହ୍ମସଂହିତା ଆପଣମାନେ ଚାହିଁଥିଲେ, ଆମ ବ୍ରହ୍ମସଂହିତା ମଧ୍ୟ କଥା ଆସିଯାଉଛନ୍ତି। ବ୍ରହ୍ମା କହିଥିଲେ ଏ ଶ୍ଳୋକଟି, ଆମେ ସକାଳୁ କହୁଥିଲୁ ବ୍ରହ୍ମସଂହିତା, ବ୍ରହ୍ମସଂହିତା ମଧ୍ୟ ଭକ୍ତମାନେ ଚାହୁଁଛନ୍ତି, ଭଗବାନ ମଧ୍ୟ ଚାହୁଁଛନ୍ତି, ପ୍ରକୃତରେ ମୁଁ ଚାହୁଁନଥିଲି ବ୍ରହ୍ମସଂହିତା କହିବା ପାଇଁ, ମୁଁ ଭୟ କରୁଥିଲି, ସକାଳୁ କହୁଥିଲି, ଯେତେବେଳେ ଦେଖିଲି ସକାଳେ ଆସି ଦେଖିଲି ସନ୍ଦୀପନ ପ୍ରଭୁ ତାଙ୍କର ଶିଷ୍ୟମାନଙ୍କୁ ଲଗେଇକି ସବୁ ଲେଖିଦେଇଛନ୍ତି ବ୍ରହ୍ମସଂହିତା। ମୁଁ ଭାବୁ ଯାଇକି ପୋଛିଦେବି ସେଟା ଲିଭେଇ, କିନ୍ତୁ ଭଗବାନ ଏଭଳି ଚାହିଁଲେ ଯେ ନା ସେଇଟା ହେଇପାରିଲାନି, ମୋତେ ବ୍ରହ୍ମସଂହିତା ଆଖିରେ କହିବାକୁ ପଡ଼ିଲା। ମୁଁ ଭାଇ କରୁଛି ବ୍ରହ୍ମସଂହିତା କହିବା ପାଇଁ, ବର୍ତ୍ତମାନ ମଧ୍ୟ ମୁଁ ଚାହୁଁଥିଲି ବ୍ରହ୍ମସଂହିତା କହିବି ନାହିଁ, କିନ୍ତୁ ତଥାପି ବ୍ରହ୍ମସଂହିତା ଆସିଗଲେ, ଭଗବାନ ଚାହୁଁଛନ୍ତି ଏଇଟା ଭକ୍ତ ମାଧ୍ୟମରେ ସେଇଟା ସୂଚାଇ ଦେଉଛନ୍ତି। ତେଣୁ ବ୍ରହ୍ମା ଏ କଥାଟି କହିଛନ୍ତି, ବ୍ରହ୍ମସଂହିତାରେ ଆସିବ, ପନ୍ଥାତ୍ କୋଟି ଶତବତ୍ସର ସମ୍ପ୍ରଗମ୍ୟ ବାୟୋ ରଥାପି ମନସୋ ମଣିପୁଙ୍ଗବାନ ସୋପ୍ୟ ସ୍ତ୍ରିଜ ପ୍ରପଦ୍ୟ ଶୂନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଅର୍ଥାତ୍ ମୁଁ କେ ବ୍ରହ୍ମସୂତ୍ର କଥା ଆରମ୍ଭ କଲେ, ପନ୍ଥାତ୍ କୋଟି ଶତବତ୍ସର ସମ୍ପ୍ରଗମ୍ୟ 100 କୋଟି ବର୍ଷ ଧରିକି ମଧ୍ୟ ବିଭିନ୍ନ କଥା, ବିଭିନ୍ନ ଗବେଷଣା, ବିଭିନ୍ନ ରିସର୍ଚ୍ଚ ସବୁ ଚାଲିଛି, ହେଲେ ମଧ୍ୟ ବାୟୁ ରଥାଦି ମନୁଷ ମୁନିପୁଙ୍ଗ ବାହନ, ବାୟୁର ଯେଉଁ ସ୍ପିଡ୍ ରହିଛି ବା ତା'ଠାରୁ ଆହୁରି ସ୍ପିଡ୍ ଅଧିକ ରହୁଛି ମନର ସ୍ପିଡ୍, ସେଇ ମନର ସ୍ପିଡ଼ରେ ମଧ୍ୟ ସେମାନେ ଗବେଷଣା କରି ଚାଲିଲେ ମଧ୍ୟ ଯତ୍ ପ୍ରପଦ୍ୟ ସିଂ ଅଭିଚିନ୍ତ ତତ୍ତ୍ୱେ, ଏ ଭଗବାନଙ୍କର ତତ୍ତ୍ୱ ହେଉଛି ଅଭିଚିନ୍ତ, ଆମର ଚିନ୍ତାର ଶକ୍ତିରେ ବାହାରେ ସେ, ତେଣୁ ତାଙ୍କୁ କୁହାଯାଏ ଅଧୋକ୍ଷଜ। ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ବୁଝିପାରିବା ନାହିଁ, ଯେତେ ମଡ଼ର୍ଣ୍ଣ ଟେକ୍ନୋଲୋଜି ବାହାରନ୍ତୁ, ଯେତେ ଲେଟେଷ୍ଟ ଟେକ୍ନୋଲୋଜି ବାହାର କରନ୍ତୁ, ଅଧୋକ୍ଷଜ ସେ ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସେ ଭଗବାନ, ସେ ଭଗବତ ତତ୍ତ୍ୱ ଇଏ। ତେଣୁ ଏ ଭଗବତ ତତ୍ତ୍ୱ ଏଭଳି ଯେ ଯେତେ ଶୁଣୁଥିବା ରସ ପ୍ରାପ୍ତ ହେଉଥିବା ଆନନ୍ଦ ପ୍ରାପ୍ତ କିଏ ଆନନ୍ଦ, ଭଗବାନ ସଚିଦାନନ୍ଦ ଭଗବାନ ନନ୍ଦ କିଏ ଆନନ୍ଦ ଭୟ, ଭଗବାନଙ୍କର ଆବିର୍ଭାବରେ ସମସ୍ତଙ୍କର ଆନନ୍ଦ ହେଇଥିଲା, କ'ଣ ନନ୍ଦଙ୍କର ନୁହଁ, ସମସ୍ତେ ଭଗବାନ ପ୍ରସିଦ୍ଧ ଏସିଟା ରହିଛି। ସନ୍ଦୀପିନ ପ୍ରଭୁ ଯେଉଁ ସବୁ କଥାକୁ ଛାଡ଼ିଛନ୍ତି, ଆମେ ସେହିସବୁ କଥାକୁ କହିବା, ସେଥିରେ କହିସାରିଛନ୍ତି କଥା, ତେଣୁ ବ୍ରହ୍ମସଂହିତା ସବୁ ଆରମ୍ଭ କରି ଯାହା ସବୁ ରହିଲା ସେ କଥା, ଆଉ ବାକି ଯାହା ସବୁ ରହିଲା ଆମେ କହିବା, ଆମେ ଯେତିକି ଜ୍ଞାନ ଅଛି ପ୍ରକୃତରେ। ସନ୍ଦୀପିନ ପ୍ରଭୁ କାରଣ ଆମର ଯେଉଁ ଭକ୍ତମାନେ ଚାହୁଁଥିଲେ ବ୍ରହ୍ମସଂହିତା ଶୁଣିବା ପାଇଁ, ସନ୍ଦୀପିନ ପ୍ରଭୁ ଯେତେବେଳେ ଆସିଲେ ମୁଁ ତାଙ୍କୁ କହିଲି ଭକ୍ତମାନେ ଚାହୁଁଛନ୍ତି ବ୍ରହ୍ମସଂହିତା ଶୁଣିବା ପାଇଁ, ନା ଠିକ ଅଛି ଆପଣ କୁହନ୍ତୁ ବ୍ରହ୍ମସଂହିତା, ମୁଁ କହିବି ଭଗବାନଙ୍କ ଆବିର୍ଭାବ କଥା କହିକି ସେ କହିଲେ, ଆପଣଙ୍କୁ କହିଲେ ସେ ଆଗରୁ। କିନ୍ତୁ ଯେମିତି ସିଜାରିନ୍ ଅପରେସନ୍ କରିକି ପିଲାଙ୍କୁ ଭାରତ ରାହା ମନ ମାନେ ସଞ୍ଜୀବନ ପ୍ରଭୁ ସିଜାରିଆନ୍ ଅପରେସନ୍ କରିଦେଲେ,
ଭଗବାନ ଆବିର୍ଭାବ ସମୟ ଗୋରୁଟାକୁ ଆବିର୍ଭାବ କରାଇଦେଲେ ଏବଂ ଆବିର୍ଭାବ କରି ନନ୍ଦୋତ୍ସବ ମଣ କରାଇ ପଳାଇଗଲେ। ସେ ଭଗବାନ କିଛି ରହିଲା ନାହିଁ, କିନ୍ତୁ ତଥାପି ତା ଭିତରେ ଯେଉଁଠି ଯେଉଁଠି ଛାଡ଼ିଛନ୍ତି ସେଇ ଜିନିଷକୁ କହିବା, ବ୍ରହ୍ମସଙ୍ଗୀତ ସହିତ କଥା କହିବା, ବ୍ରହ୍ମସଙ୍ଗୀତର ଆମ କଥା ଆରମ୍ଭ ହେଲା। ତେଣୁ ଇଏ ତତ୍ତ୍ୱ ଏଭଳି, ଯତ୍ ଶୁଣନ୍ତା, ଶୁଣୁଥିବା ସମୟରେ ଶୁଣନ୍ତା ରସ, ଏଇ କଥାଟି ଆମେ ଶୁଣିଛେ, ହଜାର ବାର ଶୁଣିଛେ, ବାର ବାର ଶୁଣିଛେ, ହଜାର ବାର ଶୁଣିଛେ, କିନ୍ତୁ ପ୍ରତିଥର ଏଇଟା ନୂତନ ଲାଗିବ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେତେ ପ୍ରଶ୍ନ ପଚାରୁଛନ୍ତି, କଥା କହୁଛନ୍ତି, ସେତେବେଳେ ଏଇ ଉଦାହରଣଟି ଦେଇଛନ୍ତି ସେ। ହଁ, ସେ କହିଲେ ଯେ ଦଶମ ସ୍କନ୍ଧର ଗୋଟେ ଲୀଳା ଭଗବାନଙ୍କର ଯେଉଁ ହେଉଥିଲା, ପଞ୍ଚମ ବର୍ଷରେ କୁମାର ବୟସର ଲୀଳା, କୁମାର ବୟସର ଲୀଳା, ପଞ୍ଚମ ବର୍ଷର ଲୀଳା, ସେଠିକୁ ତାଙ୍କର ସାଙ୍ଗ ବାଳକମାନେ ସେଦିନ ଆଉ ଆଲୋଚନା ନକରି ଗୋଟିଏ ବର୍ଷ ପରେ ଆଲୋଚନା କଲେ। ଦଶମ ସ୍କନ୍ଧ 13 ଅଧ୍ୟାୟରେ ପ୍ରଶ୍ନଟି ରହିଛି। ଦ୍ୱାଦଶ ଅଧ୍ୟାୟରେ ଭଗବାନ ହତ୍ୟା କରିଥିଲେ କାହାକୁ, ଅଘାସୁର, ଅଘାସୁର ବକାସୁରର, ବକାସୁରର ଭାଇ, ବକିର ଭାଇ ଅଘାସୁରକୁ ବଧ କରିଥିଲେ ଭଗବାନ। ଏ ପଞ୍ଚମ ବର୍ଷରେ ଲୀଳାଟି ହେଇଥିଲା। ତେଣୁ ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ କଥା କହିବା ପାଇଁ, କିନ୍ତୁ ସେ ଖାଲି ଏତିକି କହିଦେଲେ ଯେ ଏଇ ପଞ୍ଚମ ବର୍ଷ ଲୀଳା, କୁମାର ବୟସ ଲୀଳାଟି ତାଙ୍କ ସାଙ୍ଗ ବାଳକମାନେ କୌଗଣ୍ଡ ବୟସରେ ଆଲୋଚନା କଲେ, କଥା ହେଲେ, ଏତିକି କହି ଅନ୍ୟ ଲୀଳାକୁ କହିବା ପାଇଁ ଚାହୁଁଥିଲେ। କିନ୍ତୁ ପରୀକ୍ଷିତ ମହାରାଜ ସେଇଠି ପ୍ରଶ୍ନ ପଚାରିଲେ, ଗୁରୁଦେବ କାହିଁକି ହେଲା ଏଇଟା, କାହିଁକି କୁମାର ବୟସ ଲୀଳା କୌଗଣ୍ଡ ବୟସରେ ବର୍ଣ୍ଣନା କରାଗଲା। ତେଣୁ ଯେତେବେଳେ ପଚାରିଲେ ସୁଖଦେବ ଗୋସ୍ୱାମୀ, ସେ ଧ୍ୟାନସ୍ଥ ହୋଇଗଲେ, କଥା କହିପାରିଲେ ନାହିଁ। ଭଗବାନ ଏଇ ଗୃହ ଏତେ ଗୃହତମ ଲୀଳା ରହିଛି, ଏଟା ପରେ କହିବା ପାଇଁ ଚାହୁଁନଥିଲେ। ଯେହେତୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ତାଙ୍କର ସେ ସ୍ମରଣ କଲେ, ସେ ଲୀଳାକୁ ଶ୍ରୀରାମଙ୍କୁ ସ୍ମରଣ କଲେ, ସେଠି ସୁଖଦେବ ଗୋସ୍ୱାମୀ ଆଉ କଥା କହିପାରିଲେ ନାହିଁ, ଭାବଗ୍ରସ୍ତ ହୋଇଗଲେ। ନାରଦମୁନି ବ୍ୟାସଦେବ ଏମାନେ ସବୁ ଜାଣନ୍ତି ମହା, ସେମାନେ ସବୁ ମହାଭାଗବତ, ତେଣୁ ସେମାନେ ଉଚ୍ଚସ୍ୱର କୀର୍ତ୍ତନ କଲେ, ହରେ କୃଷ୍ଣ 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 ହରେ ହରେ, ଉଚ୍ଚସ୍ୱର କୀର୍ତ୍ତନ କରି ଗୋଟେ ଥର ପାଇଁ ରହିଗଲେ ନାହିଁ, ଆହୁରି ଚାଲିଲା ତାଙ୍କ କୀର୍ତ୍ତନ ଚାଲିଲା। ଆସ୍ତେ ଆସ୍ତେ ସୁଖଦେବଙ୍କର ପୁଣି ତାଙ୍କର ବାହ୍ୟ ଆସିଲା, ବାହ୍ୟ ଜ୍ଞାନ ଆସିଲା। ତେଣୁ ସେ ପରୀକ୍ଷିତ ମହାରାଜଙ୍କୁ ଏଇ ଉଦାହରଣଟି ଦେଇଛନ୍ତି, ପରୀକ୍ଷିତ ମହାରାଜ ପ୍ରଶଂସା କରୁଛନ୍ତି ଏଇଭଳି ଭାବରେ ଭଗବାନ କଥା ଏଭଳି, ସଦାମୟଂ ସାର ଭୂତା ନିସର୍ଗୋ ଯଦର୍ଥ ବାଣୀ ଶ୍ରୁତଚେତ ସାମତି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସ୍ତ୍ରିୟା ବିଟାନା ଏବ ସାଧୁ ବାର୍ତ୍ତା। ଭଗବାନଙ୍କ କଥା ଏଭଳି ଯେ ସତାମୟ, ଯେଉଁମାନେ ସତା, ଏ ଭଗବାନ ସତ୍ଙ୍କ ବିଷୟରେ ଆମେ କଥା ଚାଲିଛି, ବର୍ତ୍ତମାନ ସଚ୍ଚିଦାନନ୍ଦ ଘନଙ୍କ କଥା ଚାଲିଛି, ତାଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ଯେ ସତା, ତାଙ୍କର ସତାମୟ ସାର ଭୂତା ନିଶ୍ଚୟ, ସେମାନେ ତାଙ୍କ ସାର ଜିନିଷଟି ଏଇଟା, ସେମାନେ ତାଙ୍କ ପାଇଁ ସାର ଜିନିଷଟି ଏଇଟା, ତାଙ୍କର ନିସର୍ଗ, ତାଙ୍କ ସ୍ୱଭାବ ହେଉଛି ଏଇଭଳି ଭାବରେ କ'ଣ ନା, ଯତ୍ ଅର୍ଥ ବାଣୀ ଶ୍ରୁତଚେତ ସାମଗ୍ରୀ, ସବୁକିଛି ତାଙ୍କର ଅର୍ଥ, ତାଙ୍କର ବାଣୀ, ତାଙ୍କର କଥା, ତାଙ୍କର ଶ୍ରବଣ କଥା, ତାଙ୍କର ହୃଦୟ ମନର କଥା, ସବୁକିଛି ଯଦର୍ଥ ବାଣୀ ଶ୍ରୁତଚେତ ସାମଗ୍ରୀ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସେ ଯତ୍, ସେ ଅଚ୍ୟୁତଙ୍କର କଥା ବର୍ତ୍ତମାନ ଚାଲିଛି, ସେ ଅଚ୍ୟୁତ ତାଙ୍କର ଚ୍ୟୁତ କେବେ ହୁଏ ନାହିଁ, ଅଚ୍ୟୁତ ସେ ତାଙ୍କର କଥାଟା ପ୍ରତିକ୍ଷଣ ସବୁବେଳେ ଶୁଣିଲେ ମଧ୍ୟ ନବ୍ୟବତ, ସବୁବେଳେ ନୂତନ ଭଳି ଲାଗୁଥିବ, ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସେ ଯତ୍। ଆମର ସନ୍ଦୀପ ପ୍ରଭୁ ଯେଉଁ କହିଲେ, ତାଙ୍କର ଯୁବକ ଲୋକ, ସେ ଯୁବକ ବ୍ୟକ୍ତି, ସେ ଯୁବକମାନଙ୍କର ଉଦାହରଣ ଦେଲେ, ସୁଖଦେବ ଗୋସ୍ୱାମୀ ମଧ୍ୟ ସେ ଯୁବକମାନଙ୍କୁ ଉଦାହରଣ ଦେଇଛନ୍ତି। ସେ କହୁଛନ୍ତି ସ୍ତ୍ରିୟା ବିଟାନା ଇବ ସାଧୁ ବାର୍ତ୍ତା, ଗୋଟେ ଲଙ୍କଡ଼ ପୁରୁଷ ଯେଉଁଭଳି ସ୍ତ୍ରୀ ବିଷୟରେ କଥା କହିବା ପାଇଁ କେବେ ହେଲେ ସେ କ୍ଳାନ୍ତ ହୁଏ ନାହିଁ, କେବେ ହେଲେ ତୃପ୍ତ ହୁଏ ନାହିଁ, ରାତି ଦିନ ଚାଲିଥିବ ତାଙ୍କ ବିଷୟରେ କଥା ଚାଲିଥିବ, ସ୍ତ୍ରିୟା ବିଟା ଇବ ସାଧୁ ବାର୍ତ୍ତା, ତୁମେ ପ୍ରକୃତରେ ସେଇଭଳି ଭଳିଆ ସାଧୁ, ଭଗବାନ କଥା ଯେତେ ଶୁଣିଲେ ମଧ୍ୟ ତୁମେ ନୂତନ ଲାଗୁଥିବ। ତେଣୁ ଆମେ କାହିଁକି ଏ ଶ୍ଲୋକଟି କହିଲେ ନା, ଆମର ସନ୍ଦୀପନ ସବୁ କହିଦେଇଗଲେ, ମୋ ପାଇଁ ଆଉ କିଛି ରହିଲା ନାହିଁ, କିନ୍ତୁ ମୁଁ ଯଦି ସେଇଟାକୁ ଆଉ ଥରେ କହିଲେ ମଧ୍ୟ ନୂତନ ଭଳି ଲାଗିବ। ଇଏ ହେଉଛି ଭାଗବତମ ବାଣୀ ହେଉଛି ଏଭଳି ଭାବରେ ଯେଉଁଛି ବିୟଣ୍ଡ ମ୍ୟାଟେରିଆଲ ମୋଡ ଡାର୍କନେସ୍ ଏ ତ୍ରିଗୁଣର ଉର୍ଦ୍ଧ୍ୱରେ ସବୁବେଳେ ନୂତନ ଲାଗୁଛି। ଭଗବାନ ଯଦି ଆଦ୍ୟମ ପୁରାଣ ପୁରୁଷ ନବଯୁଗ ବନ୍ଧୁଜ ଯଦି ପୁରାଣ ପୁରୁଷ କିନ୍ତୁ ସବୁବେଳେ ନବଯୁଗକୁ ଭଳି ରହିଛନ୍ତି ଭଗବାନ କଥା ମଧ୍ୟ ସେହିଭଳି ଭାବରେ ଯେତେ ଶୁଣିଲେ ମଧ୍ୟ ନୂତନ ଲାଗୁଥିବ। ତେଣୁ ଯାହା ହଉ ସନ୍ଦୀପେନ୍ ପ୍ରଭୁ ତାଙ୍କର ମନର ଇଚ୍ଛା ଥିଲା ଏ କଥା କହିବା ପାଇଁ ସବୁବେଳେ ମୁଁ କଥାଟି କୁହେ। ତେଣୁ ତାଙ୍କର ମନର ଥିଲା ଇଚ୍ଛା ସେ କଥାଟି କହିବା ପାଇଁ ତେଣୁ ମୋତେ ବ୍ରହ୍ମସଂହିତା ଦେଇଦେଇକି ସେ କଥା କହିବା ପାଇଁ କହିଲେ। କିନ୍ତୁ ଆମେ ବ୍ରହ୍ମସଂହିତା ମଝିରେ ମଝିରେ କହିବା ବ୍ରହ୍ମସଂହିତା ଯେମିତି ଆସିଗଲେ ବ୍ରହ୍ମସଂହିତା ସେଇଭଳିଆ ଭଗବାନ କଥା ଏବଂ ବ୍ରହ୍ମସଂହିତା ଭିତରେ ତଫାତ୍ ନାହିଁ। ଭାଗବତ ଏବଂ ବ୍ରହ୍ମସଂହିତା ଭିତରେ ତଫାତ୍ ନାହିଁ। ଭଗବାନ ଯେଉଁ ଆସିବେ ଆଜିର ତିଥିରେ ଆସିବେ ଭଗବାନ ଆସିବା ପୂର୍ବରୁ ସନ୍ଦୀପେନ୍ ପ୍ରଭୁ ଆବିର୍ଭାବ କରେଇ ଦେଇ ପଳେଇଗଲେ କିନ୍ତୁ ପୁଣି ଆମେ ଆବିର୍ଭାବ କରେଇବା ଭଗବାନଙ୍କୁ ପୁଣି ସେକେଣ୍ଡ ଟାଇମ୍ ଆବିର୍ଭାବ କରେଇବା। ଭଗବାନ ପ୍ରକୃତରେ ଦୁଇ ଜାଗାରେ ଆବିର୍ଭାବ ହେଇଛନ୍ତି, ଦୁଇ ଜାଗାରେ ଆବିର୍ଭାବ ହେଇଛନ୍ତି ଭଗବାନ। ଗୋଟିଏ ଜାଗାରେ ଆବିର୍ଭାବ ସେ କରେଇ ଦେଇ ପଳେଇଲେ ସିଜେରିଆନ୍ ଅପରେସନ୍ କରିକିରି, କିନ୍ତୁ ଆମେ ସିଜେରିଆନ୍ କରିକିରି ନର୍ମାଲ୍ ଡେଲିଭରି କରିବା ଭଗବାନଙ୍କୁ। ଯଶୋଦାଙ୍କ ପୁତ୍ର ହିସାବରେ ଆଜି ଭଗବାନଙ୍କୁ ଆମେ ଆବିର୍ଭାବ କରେଇବା। ତେଣୁ ଯାହା ହଉ ଯେଉଁ ଭଗବାନ ଆସିବେ ଆପଣମାନେ ସବୁ ଜାଣନ୍ତି ଭଗବାନ କଥା। ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି। ଏ ଦ୍ୱାପର ଯୁଗର ଅନ୍ତିମ ସମୟରେ ଯେଉଁ ଆସିଲେ କାହିଁକି ଆସିଲେ ଏ କଥାଟି ଯେଉଁ ପରୀକ୍ଷିତ ମହାରାଜଙ୍କ ସବୁ ପ୍ରଶ୍ନ ଥିଲା ତା ଦେହରେ ଏହି ପ୍ରଶ୍ନଟି ଥିଲା ଭଗବାନ କାହିଁକି ଆସିଲେ କେମିତି ଆସିଲେ କ'ଣ ଲୀଳା କଲେ ଏସବୁ କଥା ପ୍ରଥମଟି ଥିଲା। କିନ୍ତୁ ସନ୍ଦୀପେନ୍ ପ୍ରଭୁ ସବୁ ଗୋଟାକ ଏତେ କନ୍ସେନ୍ଟ୍ରେଟେଡ଼୍ କରିଦେଲେ ତାକୁ ଆମେ ପାଳନ କରିପାରିବୁ ନାହିଁ। ଏତେ କନ୍ସେନ୍ଟ୍ରେଟେଡ଼୍ ହେଲା ଆମେ ତାକୁ ଟିକେ ଲିକ୍ୱିଡ଼ ତାକୁ ଟିକେ କ'ଣ କରିବା ତାକୁ ଟିକେ ଆଉ ଟିକେ ପାଣି ମିଶେଇକି ତାକୁ ଆପଣ ପ୍ରସ୍ତୁତ କରିଦେବା ଜୁସ୍ କରିବା ଆପଣ ସେ ବହୁତ କନ୍ସେନ୍ଟ୍ରେଟେଡ଼୍ ଡ୍ରିଙ୍କ୍ କରିଦେଲେ ସେ ଆମେ ସେଠି ଆସ୍ୱାଦନ କରିପାରିବା ନାହିଁ। ବହୁତ କମ୍ ସମୟ ବହୁତ କଥା କହିଦେଇଗଲେ ଯାହା ହଉ ଏ ଭଗବାନ ଯେଉଁ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ଏ ଭଗବାନ ଯେଉଁ ଆବିର୍ଭାବ ହୁଅନ୍ତି ଭଗବାନ ଯେଉଁ ଭଗବାନଙ୍କର ଯଦିଓ ଭଗବାନ ଆସନ୍ତି ଆସିବା ପୂର୍ବରୁ ଭଗବାନ କାହିଁକି ଆସନ୍ତି ଆମର ଏଇ ପ୍ରଶ୍ନଟି ପଚାରିଥିଲେ ଆକବର ବୀରବରଙ୍କୁ ପଚାରିଥିଲେ ତୁମର ଇଏ କି ଭଗବାନ ସେ ଭୌତିକ ଜଗତକୁ କାହିଁକି ଆସୁଛନ୍ତି ଭୌତିକ ଜଗତକୁ ସେ କାହିଁକି ଆସୁଛନ୍ତି ତାଙ୍କର ଶକ୍ତି ରହିଛି ସେ କାହିଁକି ଏଠି ଆସୁଛନ୍ତି ଏଭଳିଆ ପ୍ରଶ୍ନ ପଚାରିଥିଲେ। ତେଣୁ ବୀରବଲ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି ତାଙ୍କୁ ପ୍ରଶ୍ନର ଉତ୍ତର ଦେଲେ ସେ ବୁଝିପାରିବେ ନାହିଁ ନା ସେ ପ୍ରାକ୍ଟିକାଲି ଦେଖେଇ ଦେଇଗଲେ ଥିଓରିଟିକାଲି କହିଲେ ବୁଝିପାରିବା ନାହିଁ ତେଣୁ ପ୍ରାକ୍ଟିକାଲି ଦେଖେଇଲେ କ'ଣ କଲେ ନା ଗୋଟେ ଥର ବ୍ୟବସ୍ଥା କରିଦେଲେ ବୀରବଲ ଗଙ୍ଗା ନଦୀରେ ଗଙ୍ଗା ନା ଯମୁନା ଦିଲ୍ଲୀରେ ଯେଉଁ ଯମୁନା ନଦୀ ଅଛି ଯମୁନା ନଦୀରେ ନୌକା ବିହାର ବ୍ୟବସ୍ଥା କରିଦେଲେ ନୌକା ବିହାର କଲେ ରାଜା ଆକବର ଆସୁଛନ୍ତି ତାଙ୍କ ପତ୍ନୀ ଆସୁଛନ୍ତି ତାଙ୍କର ଗୋଟେ ଛୋଟ ପିଲା ଥିଲା ସେ ପିଲା ବି ଆସୁଛି ସବୁ ଆସୁଛନ୍ତି ଏମାନେ ସବୁ ଆସୁଛନ୍ତି କିନ୍ତୁ ବୀରବଲ କ'ଣ କଲେ ନା ଯେଉଁ ଛୋଟ ପିଲାଟି ଥିଲା ସେଇ ପିଲାର ଗୋଟେ ପ୍ରତିମୂର୍ତ୍ତି ତିଆରି କରିଦେଇଥିଲେ ସେ ଏକ୍ଜାକ୍ଟ ତା ଭଳିଆ ଦେଖାଯିବ। ଆମ ପ୍ରଭୁପାଦ ମହାରାଜ ଯେଉଁମାନେ ଆସନ୍ତି ପ୍ରଥମେ ଇସ୍କନକୁ ଆସନ୍ତି ସେମାନେ ଭାବନ୍ତି ଏ ଜଣେ ସାଧୁ ଜଣେ ବସିଛନ୍ତି କେତେ ଜଣଙ୍କର ଏକ୍ସପିରିଏନ୍ସ ଅଛି କେତେ ଜଣଙ୍କର ରହିଛି ଆମର ବି ସବୁ ରହିଥିଲା ସେଇଭଳି ଭାବରେ ଆମେ ଆଉ ଗୋଟେ କଥା କହିବା କଥା ଭିତରେ ଆଉ ଗୋଟେ କଥା କହିବା ଯେତେବେଳେ ଆମେ ପ୍ରଭୁପାଦଙ୍କୁ ଆଣିଥିଲୁ ବୃନ୍ଦା ବମ୍ବେରୁ ଆମେ ଝାରସୁଗୁଡ଼ାରେ ଆମର ପ୍ରଜାନନ୍ଦ ମହାରାଜ ସେ ସମୟରେ ଅଭିଜ୍ଞାନ ପ୍ରଭୁ ଥିଲେ ଆଣିକିରି ଆସିଥିଲୁ ଟ୍ରେନ୍ରେ ଝାରସୁଗୁଡ଼ା ଯେତେବେଳେ ଓହ୍ଲେଇଲୁ ସେ ଟ୍ରେନ୍ରୁ ସେପଟ ପ୍ଲାଟଫର୍ମ ଏପଟକୁ ଆସିବା ପାଇଁ ଆମେ ଗୋଟେ କୁଲିକୁ ଡାକିଲୁ ଆମ ଜିନିଷପତ୍ର ଥିଲା ପ୍ରଭୁପାଦ ଥିଲେ ଜିନିଷପତ୍ର ସେ କୁଲି ଜଣକ ଆସିବା କହିଲା କହିଲା ଆପଣ କ'ଣ କ'ଣ ସାମାନ ଅଛି ମୁଁ କହିଲି ଏତେ ସବୁ ନା ଏ ବାବା ତ ଚାଲିଯିବେ ଆଉ ଏଇ ଯେଉଁ ସାମାନ ଅଛି ତାକୁ ଏତିକି ଟଙ୍କା ଦେବ ବାବା ତ ଚାଲିକି ପଳେଇଲେ ତାକୁ କ'ଣ ଚେକିକି ନୁହଁ ନା କ'ଣ ତେଣୁ ସେଇଭଳି ଭାବେ ପ୍ରତିମୂର୍ତ୍ତି ଗୋଟେ ତିଆରି କରିଥିଲେ ସିଏ ତେଣୁ ଯେତେବେଳେ ଯମୁନା ନଦୀରେ ଯାଉଛନ୍ତି ଡଙ୍ଗାରେ ଯାଉଛନ୍ତି ବୋଟ୍ରେ ତେଣୁ ଆକବରଙ୍କୁ ଦେଖେଇଲା ଭଳିଆ ସେ ଗୋଟେ ଏଭଳି ଡ୍ରାମା କଲେ ଯେମିତି ତାଙ୍କର ପିଲାଟି ପଡ଼ିଗଲା ଜଳରେ ପଡ଼ିଗଲା ଏଭଳି ଭାବେ ବ୍ୟବସ୍ଥା କରିଲେ ପିଲା ପଡ଼ିଗଲା ନିଜକୁ ପକେଇଦେଲେ ପ୍ରତିନିଧିକୁ ପକେଇଲେ ସେ ପିଲାକୁ ଛପେଇ ଦେଇଛନ୍ତି ତେଣୁ ଆକବର ସାଙ୍ଗେ ସାଙ୍ଗେ ଡେଇଁଲେ ଜଳକୁ ଡେଇଁଲେ ଆକବର ସାଙ୍ଗେ ସାଙ୍ଗେ ଜଳକୁ ଡେଇଁଲେ ଡେଇଁକିରି ତାଙ୍କର ଦେଖିଦେଲେ ସେ ପିଲାକୁ ଧରିଦେଲେ ଆରେ ଏଇଟା ଗୋଟେ ଗୋଟେ କଣ୍ଢେଇ ପ୍ରତିମୂର୍ତ୍ତି ଗୋଟେ ଆଣିକି ମୋତେ ଛଳନା କଲ ଏଭଳି ଭାବେ ବୀରବଳ ଉପରେ କ୍ରୋଧ ପ୍ରକାଶ କଲେ ତେଣୁ ବୀରବଳ କହିଲେ ଯାହା ନା ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ ମୁଁ ଆକୁ ଥିଓରିଟିକାଲି ଆନ୍ସର୍ ନ ଦେଇ ପ୍ରାକ୍ଟିକାଲି ଆନ୍ସର୍ ଦେଇଥିଲି ନା କ'ଣ ପ୍ରଶ୍ନର ଉତ୍ତର ଆପଣ ଯେଉଁ ପଚାରିଥିଲେ ଭଗବାନ କାହିଁକି ଆସନ୍ତି ଆପଣ କାହିଁକି ଗଲେ ଜଳ ଭିତରକୁ ଆପଣ ତ ଏତେ ସୈନ୍ୟ ସାମନ୍ତ ଅଛି ସମସ୍ତଙ୍କୁ ଅର୍ଡ଼ର ଦେଇପାରିଥାନ୍ତେ ଆପଣ କାହିଁକି ନେଇ ପଡ଼ିଲେ ସେଇଭଳିଆ ଭଗବାନ ତାଙ୍କର ଯେଉଁ ରହିଛନ୍ତି ଆମେ ସବୁ ମମି ମାନନ୍ତୁ ଜୀବ ଲୋକେ ଜୀବ ବହୁତ ସନାତନ ଆମେ ଭଗବାନର ଅଂଶ ସନାତନ ସବୁବେଳେ ପାଇଁ ରହିଛେ ତେଣୁ ଭଗବାନ ମାନେ ଚାହାନ୍ତି କେମିତି ଆମକୁ ଉଦ୍ଧାର କରାଯିବ କେମିତି ସବୁ ଉଦ୍ଧାର ହେବେ ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ଧୁ ନିରାମୟ ସର୍ବେ ରୁଦ୍ରାଣୀ କଶ୍ଚନ୍ଦ୍ରୁ ମା କଶ୍ଚିତ ଏଖାଲି ଥିଓରିଟିକାଲ ନୁହଁ ପ୍ରାକ୍ଟିକାଲ ଭଗବାନ ଆସନ୍ତି ସେଇଥିପାଇଁ ଭଗବାନ କିଛି ଆବଶ୍ୟକତା ନାହିଁ ବହୁତ ଜଗତକୁ ଆସିବା ପାଇଁ ସେ ତାଙ୍କ ଧାମରେ ରହିଛନ୍ତି ଆନନ୍ଦ ରହିଛନ୍ତି ଆନନ୍ଦ ଘନ ସେ ତାଙ୍କର କିଛି ଆବଶ୍ୟକ ନାହିଁ କିନ୍ତୁ ଭଗବାନ ଚାହାନ୍ତି ଭୌତିକ ଜଗତକୁ ଆସି ପ୍ରତି ଯୁଗରେ ସେ ଆସନ୍ତି ସେଇଥିପାଇଁ ଆସନ୍ତି ଦ୍ୱାପର ଯୁଗରେ ମଧ୍ୟ ସେଇଥିପାଇଁ ଆସୁଥିଲେ ହଁ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଆସନ୍ତି ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାନି ଯୁଗେ ଯୁଗେ ତିନୋଟି କାରଣ ରହିଛି ଭଗବାନ ଆସିବାର ସାଧୁମାନଙ୍କୁ ଆଜି ଆପଣମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଆମର ଯଦିଓ ଯୋଗ୍ୟତା ନାହିଁ କିନ୍ତୁ ଭଗବାନ କଥା ଆମେ କହୁଛେ ଭଗବାନ କଥା ହେଉଛି ଏଭଳି ଆନନ୍ଦମୟ ଏଇ ଯେଉଁ ଯେତିକି ଆନନ୍ଦ ହେବା କଥା ଆପଣମାନେ ସେଠି ପାଇପାରୁନାହାନ୍ତି କାହିଁକିନା ମୋର ମୁଖରେ ଯେତେବେଳେ ଆସୁଛି ସେଇଟା ମାନେ କଟିଯାଉଛି ଆନନ୍ଦରେ କଟିଯାଉଛି ମୋର ଅସତ ମୁଖରୁ ଆପଣମାନେ ସମ୍ମାନ କରୁଛନ୍ତି ସତାନ ସାଧୁ ମୁଖରେ ସନ୍ଦୀପ ପ୍ରଭୁଙ୍କ ମୁଖରୁ ଶୁଣିଲେ ଏଇଟା ବହୁତ ଆନନ୍ଦ ଲାଗିବ ଆମ ଭଳି ଅସାଧୁ ମୁଖରୁ ଶୁଣିଲେ ଏତେ ଆନନ୍ଦ ନ ଲାଗିପାରେ କିନ୍ତୁ ଭଗବାନ କଥା ହେଉଛି ଆନନ୍ଦମୟ ଆନନ୍ଦ ଘନ ସେ ଆନନ୍ଦ କନ୍ଦ ଆନନ୍ଦ ସେ ଭଗବାନ ଆନନ୍ଦମୟ ତେଣୁ ଏ ପରିତ୍ରାଣାୟ ସାଧୁନା ସାଧୁମାନେ ସେ ଆନନ୍ଦ ପ୍ରଦାନ କରନ୍ତି ଆଜି ଆପଣମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଆପଣମାନଙ୍କୁ କାଳେ ଆପଣମାନେ ପଡ଼େଇଯିବେ ସେଥିପାଇଁ ଇନ୍ଦ୍ରଦେବ ଜଗିକି ରହିଛନ୍ତି ଚାରିପଟେ ଆପଣ ବାହାରକୁ ଛାଡ଼ିପାରିବେ ନାହିଁ ଭିତରେ ରହିବେ ଜବରଦସ୍ତି ଏଇଟା ପାଳନ କରିବେ ଅନ୍ଧକୁକୁ ହତ୍ୟାରେ ଯେମିତି ଡାୟା ଯେମିତି କରିଥିଲା ଚାରିପଟେ ଗାଁ କରିଥିଲା ସବୁ କୁକୁ ଡେଇଁ ପଡ଼ିଲେ ତେଣୁ ଆପଣମାନଙ୍କର ଆଉ କୌଣସି ଉପାୟ ନାହିଁ ନୂଆ କଥା ସ୍ୱର୍ଣ୍ଣ ଛଡ଼ା ବାହାରକୁ ଯାଇପାରିବେ ଯାଇପାରିବେ ନାହିଁ ଚାହିଁଲେ ମଧ୍ୟ ଇନ୍ଦ୍ରଦେବ ବ୍ୟବସ୍ଥା କରିଦେଇଛନ୍ତି ତାଙ୍କର ପ୍ରଭୁଙ୍କର ଲୀଳା ହେଉଛି ତେଣୁ ସେ ବ୍ୟବସ୍ଥା କରିଦେଇଛନ୍ତି କେହି ବାହାରକୁ ଯାଇପାରିବେ ନାହିଁ ସମସ୍ତେ ଶୁଣିବେ ବରଂ ନିଦ୍ରା ଏଇଠି ଯାଇକି ବାକି ଢୁଳା ପଛକେ କିଛି ଅସୁବିଧା ନାହିଁ କିନ୍ତୁ ବାହାରକୁ ଯିବ ନାହିଁ କେହି ତେଣୁ ଭଗବାନ ପରିତ୍ରାଣାୟ ସାଧୁନା ସାଧୁମାନେ ଆପଣମାନେ ପ୍ରକୃତରେ ସାଧୁ ନହେଲେ ଏଠିକି ଆସିନଥାନ୍ତେ ସାଧୁମାନଙ୍କୁ ଏ କଥା ଆନନ୍ଦ ଲାଗେ ଅସାଧୁ ବ୍ୟକ୍ତିଙ୍କର ଏ କଥା ନୁହଁ ଅସାଧୁ ବ୍ୟକ୍ତିମାନଙ୍କର ତାଙ୍କର ଅଲଗା ରହିଛି ତାଙ୍କର ସ୍ଥାନ ବେଶୀ ଆଡ଼ ଇତ୍ୟାଦି ସବୁ ସେଠିକି ସବୁ ଯିବେ କୌଣସି ଯେଉଁ ମଦ୍ୟପାନ ହେଉଛି ସେସବୁ ସ୍ଥାନକୁ ଯିବେ ତେଣୁ ଏଇ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବାରେ ଭଗବାନ ଆସନ୍ତି କଳଉ ଜନିଷ୍ୟ ମାଣାନା ଭାଗବତ ନବସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଏ 24 ଅଧ୍ୟାୟରେ ଭଗବାନ କାହିଁକି ଆସନ୍ତି ନା କଳଉ ଜନିଷ୍ୟ ମାଣାନା ଯେଉଁମାନେ କଳି ଯୁଗରେ ଜନ୍ମଗ୍ରହଣ କରିବେ ଆମେ ସବୁ କେଉଁ ଯୁଗରେ ଜନ୍ମଗ୍ରହଣ କରିଛେ ଆମ ପାଇଁ ଭଗବାନ ଆସିଛନ୍ତି କଳଉ ଜନିଷ୍ୟ ମାଣାନା ଦୁଃଖ ଶୋକ ତମ ମୁଦମ୍ ତାଙ୍କର ଯେଉଁ ଦୁଃଖ ଶୋକ ସବୁ ରହିଛି ଏଇଟାକୁ ଦୂର କରିବା ପାଇଁ ଭଗବାନ ଆସନ୍ତି ଦୁଃଖ ଶୋକ ତମନୁଦମ ନବସ୍କନ୍ଧ 24 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି କଳଉ ଜନିଷ୍ୟମାଣାନ ଦୁଃଖ ଶୋକ ତମନୁଦମ ଅନୁଗ୍ରହାୟ ଭକ୍ତାନା ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଭଗବାନ ଆସିଛନ୍ତି ଭକ୍ତମାନ ଭଗବାନ ଯେଉଁ କ'ଣ ବିନାଶ ଏକ ଦୁଷ୍କୃତା ଅସୁରମାନଙ୍କୁ ହତ୍ୟା କରିବା ପାଇଁ ଭଗବାନ ଆସନ୍ତି ନାହିଁ ହନୁମାନ ତାଙ୍କର ସ୍ତୁତିରେ କହିଛନ୍ତି ଭଗବାନ ରାମଜୀକୁ ସେ କଥା କହିଛନ୍ତି ଅନୁଗ୍ରହ ଭକ୍ତାନ ସାଧୁମାନଙ୍କୁ ଆନନ୍ଦ ପାଇଁ ଭଗବାନ ଆସନ୍ତି ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଆସନ୍ତି ଏ ଯେଉଁ ଅସୁରମାନଙ୍କୁ ହତ୍ୟା କରନ୍ତି ଏଇଟା ତାଙ୍କର ସେକେଣ୍ଡାରୀ କଥା ଏଇଟା ମୁଖ୍ୟ କଥା ନୁହଁ ମୁଖ୍ୟ କଥା ହେଉଛି ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବେ ଅନୁଗ୍ରହ ଭକ୍ତାନ ମାନୁଷୀ ତନୁମାଶ୍ରିତମ ଏଇଟା ଆଉ ଗୋଟେ ଶ୍ଲୋକ ଅଛନ୍ତି ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ଏ ସୁଖଦେବ ଗୋସ୍ୱାମୀ କହିବେ ହରିକିତ ମହାରାଜ ପ୍ରଶ୍ନର ଉତ୍ତରରେ। ତେଣୁ ଏଠି କହୁଛନ୍ତି ଅନୁଗ୍ରହ ଭକ୍ତାନ ସୁପୁଣ୍ୟ ବେତନୋଦ୍ଦେଶ ସୁପୁଣ୍ୟ ପୁଣ୍ୟ ତାଙ୍କର ଯେଉଁ ଲୀଳା ସବୁ ରହିଛି ଏସବୁ ଆମେ ଯଦି ଶ୍ରବଣ କରିବା ଆମକୁ ମଧ୍ୟ ପୁଣ୍ୟ ପ୍ରାପ୍ତ ହେବା। ଇଏ ପୁଣ୍ୟ ଏଭଳି ଭାବରେ ଯେଉଁ ପୁଣ୍ୟ ଫଳରେ ଆଜି ଭଗବାନଙ୍କ ସହିତ ଯେଉଁମାନେ ଲୀଳା କରୁଛନ୍ତି ଆମେ ମଧ୍ୟ ସେଇ ଭଗବାନଙ୍କ ସହିତ ଗୋଟେ ଲୀଳା କରିପାରିବା, ଭଗବାନ ଲୀଳାରେ ସାମିଲ ହୋଇପାରିବା। ଏଭଳି ପୁଣ୍ୟ ପୁଣ୍ୟ ଶୁଣନ୍ତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ, ଭଗବାନ କଥା ହେଉଛି ପୁଣ୍ୟ। ଏ ଶ୍ରବଣ ଆଉ କୀର୍ତ୍ତନ ଆମେ କୀର୍ତ୍ତନ କରୁଛୁ ଆମେ ଶ୍ରବଣ କରୁଛନ୍ତି ପୁଣ୍ୟ କାର୍ଯ୍ୟ ଚାଲିଛି ଏଠି। ଏ ସାଧାରଣ ଭୌତିକ ପୁଣ୍ୟ ନୁହେଁ, ଚିତ୍ତଗତ ପୁଣ୍ୟ କଥା ପୁଣ୍ୟ ଶ୍ରବଣ କୀର୍ତ୍ତନ। ଉଦ୍ୟନ୍ତ ଅବଦ୍ରାଣୀ ବିଦୁନତି ଶ୍ରୁତ ସତା, ଶ୍ରୁତ ସତା ସେ ଭଗବାନ ହେଉଥିଲେ ଆମର ବନ୍ଧୁ, ଭକ୍ତଙ୍କର ସେ ବନ୍ଧୁ। ତେଣୁ ଭଗବାନ ଯେଉଁ ଆସନ୍ତି ଅନୁଗ୍ରହାୟ ଭକ୍ତାନ, ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଆସନ୍ତି। ସୁପୁଣ୍ୟ ବେତନୋଦ୍ଦେଶ ଭଗବାନଙ୍କ ଯଶ ବିସ୍ତାର କରିଛନ୍ତି, ତାଙ୍କ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତାଦେହରେ ଯଶ ହେଉଛି ଗୋଟେ ଐଶ୍ୱର୍ଯ୍ୟ। ତେଣୁ ଏ ଯେଉଁ ଭଗବାନ ଆସନ୍ତି ଚାହାନ୍ତି ସେ ଆସିବା ପାଇଁ, କିନ୍ତୁ ଆସିବା ପୂର୍ବରୁ ତାଙ୍କ ଭକ୍ତମାନେ ଯେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ, ଭଗବାନ ଯଦିଓ ଚାହାନ୍ତି ଆସିବା ପାଇଁ ତଥାପି ସେ ଅପେକ୍ଷା କରନ୍ତି ଭକ୍ତମାନଙ୍କୁ ଆସି ପ୍ରାର୍ଥନା କରନ୍ତୁ ଆସିବା ପାଇଁ। ତେଣୁ ଭକ୍ତମାନ ଭକ୍ତ ଯେଉଁ ଭଗବାନ ଆସନ୍ତି ତା'ର ଇଏ ଗୋଟିଏ ଭକ୍ତମାନ ଭଗବାନ ଆସିବା ପୂର୍ବରୁ ଇଏ ଗୋଟିଏ ରହିଛି କ୍ରମ ରହିଛି ଭଗବାନ ଆସିବାର କ୍ରମ। ଭଗବାନ ସିଧାସଳଖ ଆସନ୍ତି ନାହିଁ, ଭକ୍ତମାନେ ଯାଆନ୍ତି ଭୂମି ଦୃପ୍ତ ଅନୁଭବ ବ୍ୟାଜ ଦୈତା ନିକସ୍ତା ଦେଇ ଆକ୍ରାନ୍ତା ଗୁରୁ ଭାରଣ ବ୍ରହ୍ମାଣ ଶରଣ ଯଦୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭୂମିଦେବୀ ଏଇ ଯେଉଁ କଂସ ସମୟରେ ଯେତେ ସବୁ ଥିଲେ, କେତେ ସବୁ ଦୁରାଚାରୀ ବ୍ୟକ୍ତି ଥିଲେ, କିନ୍ତୁ ରାଜା ହୋଇକି ରହିଥିଲେ ସେମାନେ। କଳିଯୁଗର ଅବସ୍ଥା ସେହିଭଳି ଭାବରେ କ'ଣ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏ ଦସ୍ୟୁ ପ୍ରାୟସୁ ରାଜସୁ, ରାଜାମାନେ ସବୁ ଦସ୍ୟୁ ହେବେ ପ୍ରକୃତରେ। ତେଣୁ ଏ ଭୂମିଦେବୀ ଯେତେବେଳେ ଭାରାକ୍ରାନ୍ତ ହୋଇଯାଇଥିଲେ ସେତେବେଳେ ସେ ବ୍ରହ୍ମାଙ୍କ ଶରଣରେ ଯାଇଥିଲେ, ବ୍ରହ୍ମାଙ୍କ ଶରଣରେ ଯାଇ ଭଗବାନ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ। ସେ ଭାରାକ୍ରାନ୍ତ ହୋଇଯାଇଛନ୍ତି ଭୂମି, ତେଣୁ ବ୍ରହ୍ମା ଦେଖିଲେ ଭୂମିର ଭାରକୁ କେମିତି ଅପନୋଦନ କରାଯିବ, ତେଣୁ ସମସ୍ତ ଦେବତାମାନଙ୍କ ସହିତ ଯାଇ ଗଲେ ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ତୁଷା କବିଂ ପୁରୁଷଂ ପୁରୁଷ ସୂତ୍ରେନ ଉପତସ୍ଥେ ସମାହିତ। ଭଗବାନ ବ୍ରହ୍ମା ଶିବ ଏବଂ ଅନ୍ୟାନ୍ୟ ଦେବତାମାନଙ୍କ ସହିତ କ୍ଷୀରସାଗର ନିକଟକୁ ଗଲେ, ସେଇଠି ଯାଇକରି ପୁରୁଷ ସୂତ୍ର ମନ୍ତ୍ରରେ ଭଗବାନଙ୍କୁ ପ୍ରାର୍ଥନା କଲେ। ଭିତରକୁ ଏଣ୍ଟ୍ରି ନାହିଁ, ଏଣ୍ଟ୍ରି ରେଷ୍ଟ୍ରିକ୍ଟେଡ୍, ଆଲାଉ ନାହିଁ ଭିତରକୁ। ସେଇ କ୍ଷୀର ସମୁଦ୍ର ତଟେ ରହିକି ଭଗବାନ ସ୍ତୁତି କଲେ, ଓଂ ସହସ୍ରଶିଷ୍ଠା ପୁରୁଷା ସହସ୍ରାକ୍ଷ ସହସ୍ରପାପ ଇତ୍ୟାଦି ଯେଉଁ ରହିଛି ପୁରୁଷ ସୂତ୍ର ମନ୍ତ୍ର, ଏହି ପୁରୁଷ ସୂତ୍ର ମନ୍ତ୍ରରେ ସବୁ ସ୍ତୁତି କଲେ ଭଗବାନଙ୍କୁ। ତେଣୁ ଭଗବାନ ବ୍ରହ୍ମାଙ୍କର ମେସେଜ ଦେଇଦେଲେ, ବ୍ରହ୍ମା ଭଗବାନ ଆସିଲେ ନାହିଁ, ସେଇଠି ରହିକରି ତାଙ୍କ ମେସେଜ ଛାଡ଼ିଦେଲେ। ଆପଣମାନେ ଆଜିକାଲି ମେସେଜ ପାଉଛନ୍ତି ବହୁତ ଲେଟେଷ୍ଟ ମଡ଼ର୍ଣ୍ଣ ଟେକ୍ନୋଲୋଜି, କିନ୍ତୁ 5500 ବର୍ଷ ତଳର ଘଟଣା ଭଗବାନ ଜାଣିଛନ୍ତି ସେ ମେସେଜ ପଠାଇବା କଥା। କୋଟିଏ ବର୍ଷ ପରେ ଆମର ଯେଉଁ ଟେକ୍ନୋଲୋଜି ପ୍ରାପ୍ତ ହୋଇପାରିବା ନାହିଁ, ଭଗବାନ ସେସବୁ ଟେକ୍ନୋଲୋଜି ତାଙ୍କର ରହିଛି। ଲେଟେଷ୍ଟ ଟେକ୍ନୋଲୋଜି ସବୁବେଳେ ପାଇଁ ଭଗବାନଙ୍କ ପାଖରେ ଲେଟେଷ୍ଟ ଟେକ୍ନୋଲୋଜି, ଯଦିଓ ସେଇଟା ପୁରାତନ କିନ୍ତୁ ସବୁବେଳେ ସେଇ ଲେଟେଷ୍ଟ ନ୍ୟୁ। ଭଗବାନ ଯେତେବେଳେ ଭଗବତର ଜ୍ଞାନ ଦେଉଛନ୍ତି ସେ କହୁନାହାନ୍ତି ମୁଁ 12 କୋଟି 4 ଲକ୍ଷ ବର୍ଷ ପୂର୍ବେ ଜ୍ଞାନ ଦେଇଥିଲି ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ, ବହୁତ ପୁରୁଣା ହୋଇଗଲାଣି ତେଣୁ ପରିବର୍ତ୍ତନ କରିକି ଦେଉଛି। ଟିକେ ଶହେ ବାର ମାୟାତେଜ ଯୋଗ ପ୍ରୋକ୍ତ ପୁରାତନ ଭକ୍ତ ସିନେ ସକା, ତୁମେ ସେଇ ପୁରାତନ ଯୋଗକୁ ମୁଁ ତୁମକୁ କହୁଛି। ଭଗବାନ ସବୁବେଳେ ପୂର୍ଣ୍ଣ, ଆମେ କୌଣସି ଅପୂର୍ଣ୍ଣତା ନାହିଁ ଏ ଭୌତିକ ଜଗତ, ଆମେ ଅପୂର୍ଣ୍ଣ ତେଣୁ ଆମେ ପୂର୍ଣ୍ଣ ପାଇଁ ଚେଷ୍ଟା କରୁଛୁ, ଗବେଷଣା ଚାଲୁଛି, ଗବେଷଣା ଚାଲୁଛି, ଗବେଷଣା ଚାଲୁ ଚାଲୁଥିବ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣ ଚାଲିଯିବା ଆମ ଗବେଷଣା ଦରକାର ନାହିଁ, ଆମେ ପୂର୍ଣ୍ଣ ବସ୍ତୁ ପ୍ରାପ୍ତ ହେବା। ମାଂ ଉପେତ୍ୟ ପୁନର୍ଜନ୍ମ ଦୁଃଖାଲୟ ଅଶାଶ୍ୱତମ ନା ଭଗବତୀ ମହାତ୍ମା ସଂସିଦ୍ଧି ପରମାଙ୍ଗତା, ଭଗବତୀ ଅଷ୍ଟମ ଅଧ୍ୟାୟ ଭଗବାନ କହିଲେ। ଆମେ ଯଦି ଭଗବାନ ପ୍ରାପ୍ତ ହୋଇଯିବା, ଲେଟେଷ୍ଟ ଟେକ୍ନୋଲୋଜି ପାଇଯିବା, 20 ବର୍ଷ ପରେ ଯେଉଁଟା ପାଇବେନି ନୋବେଲ ପ୍ରାଇଜ୍ ପାଇପାରିବେ ନାହିଁ, ଯେଉଁଟା ପାଇଁ ମିଳିବନି, ସେତେ ଇନଭେନ୍ସନ୍ ହୋଇପାରିନି ତ କ'ଣ ପାଇବେ, କିନ୍ତୁ ଆମେ ସେଇଟା ପାଇଯିବା। ସେଇଟା କ'ଣ ନା, ଏଇ ଭୌତିକ ଜଗତର ଯେଉଁ ସମସ୍ୟା ରହିଛି, ମୂଳ ସମସ୍ୟା ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖାଳୟ ଅଶାଶ୍ୱତମ, ଭୌତିକ ଜଗତ ମଧ୍ୟ ସବୁବେଳେ ପାଇଁ ରହିବ ନାହିଁ। ତେଣୁ ଆମେ ଯଦି ଭଗବାନଙ୍କ ଶରଣ ଚାଲିଯିବା, ଆଉ ଆମ ଟେକ୍ନୋଲୋଜି ଦରକାର ନାହିଁ, ନୂଆ ଟେକ୍ନୋଲୋଜି ଆଶ୍ରୟ ନେବା ଦରକାର ନାହିଁ, ଆମର ଆଉ ତାର ବୈଜ୍ଞାନିକ ଶରଣ ଯିବା ଦରକାର ନାହିଁ। ଆମେ ଯେଉଁ ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ କରିପାରି ନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିପାରିବେ ନାହିଁ, ସେଇ ଟେକ୍ନୋଲୋଜି ପ୍ରାପ୍ତ ହୋଇଯିବା, ଯାହାଫଳରେ କି ଆମେ ନା ପୁନଃବନ୍ତି, ଆମେ ଆଉ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିବା ନାହିଁ, ଆମେ ମହାତ୍ମା ହୋଇଯିବା। ନା ପୁନଃବନ୍ତି ମହାତ୍ମା ସିଦ୍ଧି ପରମାଙ୍ଗତା ହେଉଛି ଶ୍ରେଷ୍ଠ ସିଦ୍ଧି ଆମେ ପ୍ରାପ୍ତ ହେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏ ଭଗବାନ ସେ ତାଙ୍କ ଶରଣରେ ଯେଉଁ ଯାଇଛନ୍ତି, ଭଗବାନ ମେସେଜ୍ ଛାଡ଼ିଦେଲେ ବ୍ରହ୍ମା ହୃଦୟରେ, ଛାଡ଼ିଦେଲେ ବ୍ରହ୍ମା ହୃଦୟରେ। ତେଣୁ ସେ କହିଲେ ମୁଁ ଜାଣିଛି ତୁମେ କ'ଣ ପାଇଁ ଆସିଛ, ମୁଁ ପୂର୍ବରୁ ଜାଣିଛି, ତେଣୁ ତୁମେ ଯାଅ, ମୁଁ ବସୁଦେବଙ୍କର ଗୃହରେ ଆସିବି, ବସୁଦେବଙ୍କ ଗୃହରେ ଆସିବି। ବସୁଦେବ ଗୃହରେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତା ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ତ୍ରିୟ, ଏଇ ମେସେଜଟି ଦେଇଥିଲେ ବ୍ରହ୍ମାଙ୍କୁ। ବ୍ରହ୍ମା କହିଲେ ଦେବତାମାନେ ସ୍ତୁତି କରୁଛନ୍ତି, ପୁରୁଷ ସୂତ୍ର ମନ୍ତ୍ର ସ୍ତୁତି କରୁଛନ୍ତି। ବ୍ରହ୍ମା କହିଲେ ଦେବତାମାନେ ଶୁଣ, ତେଣୁ ତାଙ୍କ ସ୍ତୁତି ବନ୍ଦ ହେଲା। କହିଲେ ଭଗବାନ ଆମେ ଯେଉଁ ସ୍ତୁତି କରୁଛେ ପ୍ରାର୍ଥନା କରୁଛେ ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ କହିଲେ ଭଗବାନ ବସୁଦେବଙ୍କ ଗୃହରେ ଆସିବେ, ବସୁଦେବ ଗୃହରେ ସାକ୍ଷାତ ଭଗବାନ ପୁରୁଷ ପର ପରମ ପୁରୁଷ ଆସିବେ, ପୁରୁଷ ପର ଜନିଷ୍ୟତି ତା ପ୍ରିୟାର୍ଥମ, ତେଣୁ ସେ ଭଗବାନଙ୍କର ଲୀଳାରେ ସାମିଲ ହେବା ପାଇଁ, ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ, ତାଙ୍କ ପ୍ରିୟ କାର୍ଯ୍ୟ କରିବା ପାଇଁ ସମ୍ଭବନ୍ତୁ ସୁରସ୍ତ୍ରିୟ। ଦେବତାମାନେ ତୁମ ପତ୍ନୀମାନଙ୍କ ସହିତ ଯାଇ ସେଠି ଆବିର୍ଭାବ ହୁଅ, ମଥୁରା ନଗରରେ ଆବିର୍ଭାବ ହୁଅ, ମଥୁରା ନଗରରେ ଭଗବାନ ଆସିବେ ଏବଂ ବସୁଦେବ କହିଲେ ଭଗବାନ କହିଲେ ନାହିଁ ନନ୍ଦଗୃହ ବୋଲି କହିଲେ ନାହିଁ, ତାହେଲେ ଆମେ କେମିତି କହିବା ନନ୍ଦଗୃହରେ ଆସିଲେ ବୋଲି, ଏ ପ୍ରଶ୍ନ ଆସିବ, ଏ ପ୍ରଶ୍ନ ଆସିବ। ତେଣୁ ପ୍ରଶ୍ନର ଉତ୍ତର ଆମେ ଦେବା, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଆମେ ତାଙ୍କ ଉତ୍ତର ଦେବା, ସବୁ ଦେବା ନାହିଁ। ତେଣୁ ବସୁଦେବ ଗୃହରେ ଆସିବେ ବୋଲି କହିଲେ, ବସୁଦେବ ଗୃହ ସାକ୍ଷାତ, ତେଣୁ ସେଇ ଦେବଲୋକରେ ଯିଏ ଅଛନ୍ତି ଦେବତାମାନଙ୍କର ପିତା ମାତା କଶ୍ୟପ ଏବଂ ଅଦିତି, ସେ ଆସିଲେ ବସୁଦେବ ଏବଂ ଦେବକୀ ରୂପରେ ଆସିଲେ। ବସୁଦେବ ଦେବକୀ ରୂପରେ ଆସି ତାଙ୍କର ବିବାହ ହୋଇଗଲା। ଆମର ଚଣ୍ଡୀପାଣିବାବୁ ଯେଉଁଠି ଛାଡ଼ିଛନ୍ତି, ଯେଉଁଠି କ'ଣ ଫାଙ୍କା ଅଛି ସେଇ ମୁଁ ସେଇ କଥାକୁ ସବୁ କହୁଛି, ସେ କଥାରେ ଛାଡ଼ିଛନ୍ତି, କାରଣ ସେ କମ୍ ସମୟରେ ବହୁତ କଥା କହିଲେ, ତେଣୁ ତା ଭିତରେ ବହୁତ କଥା ରହିଗଲା କହିନାହାନ୍ତି ସେ, ତେଣୁ ଏ କଥା ଟିକେ କହିନଥିଲେ ଆମେ କହିଲେ। ତେଣୁ ମୁଁ ଯେତେବେଳେ କଂସ ଆଣିକିରି ଆସୁଥିଲା ସେତେବେଳେ ଆକାଶବାଣୀ ହେଲା, ସେ କଥାକୁ ସେ କହିଲେ, ତେଣୁ ଆମେ କହିବା ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ନେଇକି ଛାଡ଼ିକିରି ଆସିଲେ ଦେବକୀଙ୍କୁ ଏବଂ ବସୁଦେବଙ୍କୁ, ତାଙ୍କର ବସୁଦେବ ଗୃହରେ ଛାଡ଼ିକିରି ଆସିଲେ, ପ୍ରତି ବର୍ଷ ଗୋଟିଏ ଗୋଟିଏ ସନ୍ତାନ ଜାତ ହେଉଥିଲେ, ତେଣୁ ଏ 6 ବର୍ଷରେ 6ଟି ପୁତ୍ର ସନ୍ତାନ କଂସ ତାକୁ ହତ୍ୟା କରିଥିଲା। ସେ ଚାହୁଁନଥିଲେ ହତ୍ୟା କରିବା ପାଇଁ, କିନ୍ତୁ ନାରଦମୁନି କହିଲେ, ସନ୍ଦୀପେନ୍ଦ୍ର ବାବୁ କହିଛନ୍ତି ମୁଁ ଛାଡ଼ିଦେଲି, ସେଇଟାକୁ ଯାହା ସେ କହିଛନ୍ତି ମୁଁ ଛାଡ଼ିଦେଉ, ଯାହା କହିଲା ମୁଁ କହୁଛି। ତେଣୁ ଏଇଟା ସପ୍ଲିମେଣ୍ଟାରୀ ଜିନିଷ, ମୂଳ ଜିନିଷ କିଛି ନୁହଁ, ସେ ଯାହା କହିଛନ୍ତି ତା କମ୍ପ୍ଲିମେଣ୍ଟାରୀ ଯାହା କହୁଛୁ ଆପଣ। ସେଇଟାକୁ ଯିଏ ଶୁଣିବେ ଏଇଟାକୁ ବୁଝିପାରିବେ, ସେଇଟା ଯଦି ନ ଶୁଣିବେ ଏଇଟା ବୁଝିପାରିବେ ନାହିଁ। କାରଣ ଆମକୁ କମ୍ ସମୟ ଦେଇଛନ୍ତି, ସେ ଅଢ଼େଇ ଘଣ୍ଟା ନେଇଗଲେ, ଆମକୁ ଘଣ୍ଟାଟେ ଦେଇଛନ୍ତି, ସେଇଠି ମଧ୍ୟ ଆଉ କେତେ ସମୟ ରହିଲା, ହେଇଗଲାଣି ସମୟ ସପ୍ଲିମେଣ୍ଟାରି। ସେ ମୂଳ ଜିନିଷ କହିଛନ୍ତି, ଆମେ ଯାହା ସେକେଣ୍ଡାରୀ ଜିନିଷ କହିନାହାନ୍ତି ସେଇଟା କହୁଛେ, ମୁଁ ପ୍ରଥମ ସେଇଟା କହିଥିଲି। ତେଣୁ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ସେ ଯାହା କରୁଥିଲେ, କାହିଁକି ପ୍ରତିବର୍ଷ କରୁଥିଲେ? ଯଦି ଅଷ୍ଟମ ଗର୍ଭରେ ଆସିଲେ ଅଷ୍ଟମ ସନ୍ତାନଙ୍କୁ ହତ୍ୟା କରିବେ, ମାନେ କ'ଣ ସବୁ ପୁତ୍ରକୁ ସେ କଂସ ହତ୍ୟା କରିବା ପାଇଁ ବସୁଦେବ ପ୍ରମିସ୍ କରିଥିଲେ, ଆମର ବନ୍ଧୁ ବି ସେ ପ୍ରମିସ୍ କରିଥିଲେ, ପୁତ୍ରାନ୍ତେ ସମପୈସେ ସେ ସବୁ ପୁତ୍ର ମୁଁ ସବୁ ପ୍ରଦାନ କରିବି। ତେଣୁ ତାହେଲେ ସେ କାହିଁକି ପୁତ୍ର ଜନ୍ମ କରୁଥିଲେ? ସେ ସଙ୍ଗ କରିନଥାନ୍ତେ, ପୁତ୍ର ହେଇନଥାନ୍ତା, କାହିଁକି ସେ କରୁଥିଲେ? ଏ ପ୍ରଶ୍ନର ଉତ୍ତର ଆମେ ଦେବା ନାହିଁ, ଯେଉଁମାନେ ଇଣ୍ଟରେଷ୍ଟେଡ଼ କ୍ୟାଣ୍ଡିଡ଼େଟ୍ ତାକୁ କହିବା, ସବୁକୁ କହିବା ନାହିଁ, ଆମର ସମୟ ନାହିଁ, ଆମେ କାଲି ପ୍ରଶ୍ନ କରି ଛାଡ଼ି ଦେଉଛେ, ତାକୁ କହିଲେ ଆମେ ଉତ୍ତର ଦେବା। ତେଣୁ ପ୍ରତିବର୍ଷ ତେଣୁ ସପ୍ତମ ଗର୍ଭରେ ଭଗବାନ ଆସିଲେ, ବଳଦେବ ଆସିଲେ, ବଳଦେବ କଥା ଆମ ଆଠଦିନ ଧରି କହିଲେ, ବଳଦେବ ଆସିଲେ ସପ୍ତମ ଗର୍ଭ, ସେ ଅନନ୍ତ ଧାମ ବିଷ୍ଣୁ ଧାମ ବୈଷ୍ଣବ ଧାମ ସେ ଆସିଲେ, ବଳଦେବ ବଡ଼ଭାଇ ରୂପରେ ଆସିଲେ, ଆଉ ସାନୁଭାଇ ରୂପରେ ଅଛନ୍ତି, ତ୍ରେତା ଯୁଗରେ ଆସିଥିଲେ ସାନୁଭାଇ ରୂପରେ, ଦ୍ୱାପର ଯୁଗରେ ଆସିଲେ ବଡ଼ଭାଇ ରୂପରେ, ବଳରାମ ଆସିଲେ ପ୍ରଥମେ ଦେବକୀଙ୍କ ଗର୍ଭରୁ ସ୍ଥାନାନ୍ତରିତ ହେଲେ, କେଉଁଠିକି ରୋହିଣୀଙ୍କ ଗର୍ଭକୁ, ଏପର୍ଯ୍ୟନ୍ତ ସାଇନ୍ସ ଏପର୍ଯ୍ୟନ୍ତ ସେ ଟେକ୍ନୋଲୋଜି ଜାଣିନାହିଁ, ଗର୍ଭ ଭିତରେ ଆମେ ଟେଷ୍ଟ ବ୍ୟବହୃତ କରିପାରୁଛେ, କିନ୍ତୁ ଗର୍ଭ ଭିତରେ ଜଣେ ଅଛି ତାକୁ ଆଉ ଗୋଟେ ସ୍ଥାନାନ୍ତରିତ କରାଯାଏ, ଏପର୍ଯ୍ୟନ୍ତ ହେଇନାହିଁ ସେଇଟା, ମୋର ଯେତିକି ନଲେଜ୍ ଅଛି ସେତିକି ନଲେଜ୍ ମୁଁ କହୁଛି, ଆଉ ସେଇ ଟାଇପ୍ରେ ମୁଁ ଜାଣିକି କହୁଛି, କିନ୍ତୁ ମୋର ହେଇପାରିବ ନାହିଁ। ରବିଚରଣଙ୍କୁ ବହୁତ ଧନ୍ୟବାଦ, ମୁଁ ଭାବୁଛି ମୁଁ ମୋତେ ଭୁଲ କହୁଛି, ଯାହା ହଉ ତେଣୁ ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ, କେମିତି ଗୋଟିଏ ପୁତ୍ରର ଦୁଇଟି ମା କେମିତି ହେବେ, ତାର ଉତ୍ତର ହେଉଛି ଏଇଟା, ସୁଖଦେବ ଗୋସ୍ୱାମୀ ଉତ୍ତର ଦେଇଛନ୍ତି। ତେଣୁ ଆଜି ଯେତେବେଳେ ଅଷ୍ଟମ ଗର୍ଭ ଆସିବେ, ଅଷ୍ଟମ ଗର୍ଭ ଆମେ ପୁଣି ଥରେ ଭଗବାନଙ୍କୁ ଆବିର୍ଭାବ କରାଇବା, ଅଷ୍ଟମ ଗର୍ଭ ଆସିଛନ୍ତି ବର୍ତ୍ତମାନ, ତତୋ ଜଗନ ମଙ୍ଗଳ ପ୍ରଚ୍ୟୁତାଂଶ ସମାହିତ ସୁରସ୍ୱତୀନ ଦେବୀ ଦଧାର ସର୍ବାତ୍ମକାତ୍ମଭୂତଂ କାଷ୍ଠା ଯଥାନନ୍ଦକର ମନସ୍ଥ। ଭଗବାନ କିଭଳି ଆସନ୍ତି? ଭଗବାନ ଜନ୍ମ କର୍ମ ହେଉଛି ଦିବ୍ୟ, ଜନ୍ମ କର୍ମ ତେବେ ଦିବ୍ୟ, ଭଗବାନ ଏଇଭଳି ଭାବରେ ଆସନ୍ତି। ସାଧାରଣତଃ ଯେଉଁଭଳି ଭାବରେ ପିଲାମାନେ ଆସନ୍ତି, ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରି ମାଆଙ୍କର ଗର୍ଭକୁ ଆସନ୍ତି, ଭଗବାନ ସେଭଳି ଆସନ୍ତି ନାହିଁ, ତାଙ୍କର ଦିବ୍ୟ ସବୁକିଛି, ତାଙ୍କ ଦିବ୍ୟ ଯେଉଁ ଏ ପ୍ରଶ୍ନ ଏଇଠି ଉତ୍ତର ଦିଆଯାଇଛି, ତଥୁ ଜଗନ ମଙ୍ଗଳ ମଚ୍ୟୁତାଂଶ, ଭଗବାନ ଜଗତର ମଙ୍ଗଳ କରିବା ପାଇଁ ଆସିଛନ୍ତି। ଜଗତ ଏଇ ସାରା ପୃଥିବୀରେ ପ୍ରଭୁଙ୍କ କୃପାରୁ ସାରା ପୃଥିବୀରେ ଏଇ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କର, ଜଗତ ମଙ୍ଗଳ କରିଛନ୍ତି ଆଜି। ସେତେବେଳେ ଯେଉଁ ଆସିଥିଲେ ଖାଲି ଭାରତବର୍ଷରେ ମଙ୍ଗଳ କରୁଥିଲେ, ଭାରତ ଖାଲି ଜଗତକୁ ବୁଝାଏ ଅବଶ୍ୟ, କିନ୍ତୁ ପ୍ରଭୁପାଦ ମହାରାଜ ପ୍ରକୃତରେ ଜଗତକୁ ସେ ଜଗନ୍ନାଥକୁ ସେ ସ୍ଥାପନ କରିଛନ୍ତି, ନହେଲେ ପୂର୍ବରୁ ଜଗନ୍ନାଥ କହିଲେ ଖାଲି ହିନ୍ଦୁନାଥ ବୋଲି ରହିଯାଇଥିଲେ ବା ପୁରୀନାଥ ବିଷୟରେ ରହିଯାଇଥିଲେ, ପ୍ରଭୁପାଦ ପ୍ରକୃତରେ ଜଗନ୍ନାଥ କରିଛନ୍ତି ତାଙ୍କୁ। ଏ କଥାଟି ମଧ୍ୟ ଭାଗବତ କୁହାଯାଇଛି, ଯେଉଁ କହିଲା ଯେଉଁ ଗଲେ ସିଏ ଯତ ଯତ୍ରଗତ ଜଗନ୍ନାଥଂ, ସେ ଜଗନ୍ନାଥ ସମସ୍ତଙ୍କ ଜଗତର ମଙ୍ଗଳ କରିବେ, ସେ ଆଜି ସମଗ୍ର ପୃଥିବୀରେ ଯେତେ ଦେଶ ଅଛି ସବୁଠି ହିଁ ଭଗବାନଙ୍କର ଆବିର୍ଭାବ ଲୀଳା ବର୍ଣ୍ଣନା କରାଯାଉଛି, ଲୀଳା କଥା ଚାଲୁଛି, ବର୍ଣ୍ଣନା ଚାଲିଛି ଲୀଳା କଥା ସାରା ପୃଥିବୀରେ। ଗୋଟେ ସମୟ ଥିଲା ଯେତେବେଳେ କୁହାଯାଉଥିଲା ଇଂରାଜମାନେ ବ୍ରିଟିଶର୍ସମାନେ ତାଙ୍କର ଦେଶରେ ସୂର୍ଯ୍ୟ ଉଦୟ ଅସ୍ତ ହୁଅନ୍ତି ନାହିଁ, ସବୁବେଳେ ସୂର୍ଯ୍ୟ ଥିବେ, କାରଣ ସମଗ୍ର ପୃଥିବୀରେ ତାଙ୍କର ଦେଶ ଅଧୀନରେ ଥିଲା। ସେଭଳି ଭାବରେ ଆଜି ଇସ୍କନର ମଧ୍ୟ ସବୁବେଳେ ଏଭଳି ଇସ୍କନ ପ୍ରଭୁପାଦ ମହାରାଜ କୃପା ରହିଯାଇଛି, ଇସ୍କନ ୱାର୍ଲଡ ଇସ୍ ସଚ୍ ଏ ୱାର୍ଲଡ ସନ୍ ନେଭର ସେଟ୍ସ, ସୂର୍ଯ୍ୟ କେବେ ଅସ୍ତ ହେବେ ନାହିଁ, ଆଜି କେବେ ଆଜି ଆମର ଏଠି ଅସ୍ତ ହେଇଯାଇଛନ୍ତି ସେଠି ଉଦୟ ହେଇଛନ୍ତି, ସେଇଭଳି ଭାବରେ ଲୀଳା ଚାଲିଛି ଭଗବାନଙ୍କର। ତେଣୁ ଭଗବାନ ଯତ ଜଗନ୍ମଙ୍ଗଳ ମଚ୍ୟୁତା ଜଗତ ମଙ୍ଗଳ ଜଗତର ମଙ୍ଗଳ କରିବା ପାଇଁ ଭଗବାନ ଅଚ୍ୟୁତ ତାଙ୍କର ଅଂଶ ମାଧ୍ୟମରେ ଆସୁଛନ୍ତି। ଅଚ୍ୟୁତାଂଶ ଅଂଶ ପାଇଁ କୁହାଗଲା, ଏ ଉତ୍ତର ଦେବା କାହିଁକି ଅଚ୍ୟୁତ କୁହାଗଲାନି, ଅଚ୍ୟୁତାଂଶ ବୋଲି କୁହାଗଲା। ଆମେ ଯେଉଁ ପ୍ରଶ୍ନ ପ୍ରଥମ କହିଥିଲି ତାର ଉତ୍ତର ହେଉଛି ଏଇଟା, କାହିଁକି ବସୁଦେବ ଗୃହରେ ଆସେ ବୋଲି କହିଲେ, ନନ୍ଦାଳୟ କାହିଁକି କୁହାଗଲା ନାହିଁ, ନନ୍ଦାଳୟରେ ସ୍ୱୟଂ ଅଚ୍ୟୁତ ରହିଛନ୍ତି, ତାଙ୍କର ଅଂଶ ଆସିବେ ଏଠିକି, ଅଚ୍ୟୁତାଂଶ ବୋଲି କୁହାଗଲା। ଯଦୋ ଜଗନ୍ମଙ୍ଗଳ ଅଚ୍ୟୁତାଂଶ ସମାହିତ ସୁରସୁତେନ ଦେବୀ, ସୁରସ୍ୱତ ହେଉଛନ୍ତି ବସୁଦେବ ସୁରସେନର ପୁତ୍ର, ତାଙ୍କର ମନରେ ଭଗବାନ ଆବିର୍ଭାବ ହେଲେ, ସମାହିତ ସୁରସୁତେନ ଦେବୀ ସର୍ବାଭଗବାନ, ତେଣୁ ସିଏ ତାଙ୍କର ପତ୍ନୀ ଦେବକୀଙ୍କ ଗର୍ଭକୁ ଦେବକୀ ମନକୁ ଟ୍ରାନ୍ସଫର୍ କଲେ, ସମାହିତ ସୁରସେନ ଦେବୀ କାଷ୍ଠା ଯଥା ଆନନ୍ଦକର ମନସ୍ଥ, ଯେଉଁଭଳି ଭାବରେ ସୂର୍ଯ୍ୟ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେଲେ ଯେଉଁଭଳି ଭାବରେ ଆନନ୍ଦ ହେଇଯାଏ ସମସ୍ତଙ୍କର, ସେଭଳି ଭାବରେ ଆଜି ବସୁଦେବଙ୍କର ଆନନ୍ଦ ଚାହିଯାଇଛି ଏବଂ ସେ ସେ ଆନନ୍ଦକୁ ଦେବକୀଙ୍କର ମନକୁ ସ୍ଥାନାନ୍ତରିତ କରିଛନ୍ତି। ତତୋ ଜଗନ୍ମଙ୍ଗଳ ଅଚ୍ୟୁତାଂଶ ସମାହିତ ସୁରସୁତେନ ଦେବୀ ସର୍ବାତ୍ମକ, ସେ ସର୍ବ ସମସ୍ତଙ୍କର ଆତ୍ମା, ସିଏ ସର୍ବାତ୍ମକ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସବୁଠି ଅଛନ୍ତି, ସର୍ବାତ୍ମକ ଆତ୍ମଭୂତମ ଦଧାର, ସର୍ବାତ୍ମକ ଆତ୍ମଭୂତମ କାଷ୍ଠା ଦଧାର, ସେ ପ୍ରଦାନ କଲେ ତାଙ୍କୁ ଦେଲେ, ଦେବକୁ ଦେଲେ, ଦେବକୁ ମନ ପ୍ରଦାନ କଲେ, ଇଏ ହେଉଛି ଦୀକ୍ଷା। ଦୀକ୍ଷା କାଳେ ଯେଉଁ ଶିଷ୍ୟ ଗୁରୁଦେବଙ୍କର ଦୀକ୍ଷା ଗ୍ରହଣ କରେ ସେ ଭଗବାନ ପ୍ରାପ୍ତ ହୁଅନ୍ତି, ସେହି ସମୟରେ ଭକ୍ତିଲତା ବିଜୟ ପ୍ରାପ୍ତ ହୁଅନ୍ତି। ସେହିଭଳି ଭାବରେ ବସୁଦେବ ଦେବକୁ ଏହି ଦୀକ୍ଷା ପ୍ରଦାନ କଲେ, ଭଗବତ ଦୀକ୍ଷା ପ୍ରଦାନ କଲେ, ଭଗବାନ ସେ ତାଙ୍କ ମନରେ ଆସିଲେ, ଦେବକୀଙ୍କ ମନକୁ ଆସିଲେ ଏବଂ ଦେବକୀଙ୍କ ମନରୁ ଦେବକୀ ଗର୍ଭ କଲେ, ଦେବକୀ ଗର୍ଭ କଲେ, ସେ ଅନୁଭବ କଲେ ଗର୍ଭରେ ଭଗବାନ ଅଛନ୍ତି। ଆନନ୍ଦ ଭାବ ସେ ତୃଷା ଦେବକି ସର୍ବ ଜଗନ୍ ନିବାସ ନିବାସ ଭୂତାନିତରାମରେ ଦେ ଭୋଜେନ୍ଦ୍ର ଗେହେ ଅଗ୍ନି ଶିଖେବ ରୁଦ୍ର ଅଗ୍ନି ଶିଖେବ ରୁଦ୍ଧା କାଷ୍ଠା ତଥା ଭୋଜେନ୍ଦ୍ର ସରସ୍ୱତୀ ଜ୍ଞାନ ଖଳେ ଯଥା ସତୀ, ଭଗବାନ ବର୍ତ୍ତମାନ ଦେବକୀଙ୍କର ମନରୁ ଗର୍ଭକୁ ଆସିଲେ, ସାହା ଦେବକୀ ସର୍ବ ଜଗ ନିବାସ, ସିଏ ଭଗବାନ ଯାହାଙ୍କର ଗର୍ଭରେ ଅଛନ୍ତି, ଭଗବାନ ସର୍ବଜଗତ, ସିଏ ଭଗବାନ, ତେଣୁ ସେ ସର୍ବଜଗତର ନିବାସ, ଦେବକୀ ତାଙ୍କ ପୁତ୍ରକୁ ଯେଉଁ ରଖିଛନ୍ତି ସର୍ବଜଗତକୁ ରଖିଛନ୍ତି ତାଙ୍କ ହୃଦୟରେ ତାଙ୍କ ଗର୍ଭରେ, ସାହା ଦେବକୀ ସର୍ବ ଜଗ ନିବାସ ନିବାସ ଭୂତା, ଯଦିଓ ତାଙ୍କର ସର୍ବ ଭଗବାନ ସବୁ ଜୀବନ ଆଶ୍ରୟ ତତ୍ତ୍ୱ ସେଇଠି ରହିଛନ୍ତି, କିନ୍ତୁ ନିତରାମ ନ ରେ ନିତରାମ ପୂର୍ଣ୍ଣ ଭାବରେ ସେ ଶୋଭିତ ହେଉନଥିଲେ, କାହିଁକି ନା ଭୋଜେନ୍ଦ୍ର ଗେହେ ଅଗ୍ନି ଶିଖେ ବୃଦ୍ଧା, ଭୋଜେନ୍ଦ୍ର ଗେହେ କଂସର ଗେହେ ଗୃହରେ ସେ ନଥିଲେ, ବନ୍ଦିଶାଳରେ ରହିଥିଲେ, ଭୋଜେନ୍ଦ୍ର ଗେହେ ଅଗ୍ନି ଶିଖେ ବୃଦ୍ଧା, ଯେଉଁଭଳି ଭାବରେ ଦୀପକ ରହିଛି ଅଗ୍ନି ରହିଛି ତାକୁ ଯଦି ଆମେ ଘୋଡ଼େଇ ଦେବା, ଗୋଟେ ଘୋଡ଼େଇଟି ଦେଇଦେବା, ତାର ଆଲୋକ ବ୍ୟାପ୍ତ ହୋଇପାରିବ ନାହିଁ, ସେହିଭଳି ଭାବରେ ସରସ୍ୱତୀ ଜ୍ଞାନ ଖଳେ ଯଥା ସତୀ, ଯେଉଁଭଳି ଭାବରେ ଜଣଙ୍କର ପାଖରେ ଜ୍ଞାନ ଆସି ସରସ୍ୱତୀ ବି ଅଛନ୍ତି, ତାଙ୍କୁ କୃପା କରିଛନ୍ତି, ଜ୍ଞାନ ସେ ତାଙ୍କର ଅଛି, ସେ ଜ୍ଞାନକୁ ପ୍ରଦାନ କରିବେନି କାହାକୁ, ଏ ଖଳ ବ୍ୟକ୍ତି, ତେଣୁ ସରସ୍ୱତୀ ବି ମନ ଦୁଃଖ କରନ୍ତି, ମୁଁ ଏଭଳି ଖଳ ବ୍ୟକ୍ତି ପାଖକୁ ଆସିଗଲି, ଜ୍ଞାନ ଖେଳ ଯଥା ସତୀ। ସେଭଳି ଭାବରେ ଭଗବାନ ଯେଉଁ ଆସିଛନ୍ତି ପୂଜିତ ହେବା କଥା, ସାରା ପୃଥିବୀରେ ଆଜି ଭଗବାନ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଦେବକୀ ମା ଯେଉଁ ନିତରାମ ନରେ ଯେ ଶୋଭିତ ହେଉନଥିଲେ, ଆଜି ପ୍ରଭୁପାଦ କୃପାରୁ ସାରା ପୃଥିବୀରେ ସେ ଶୋଭିତ ହେଉଛନ୍ତି, ସେ ଆଜି ଭୋଜେନ୍ଦ୍ର ବେଳେ ଅଗ୍ନିଶୀତ ବୃଦ୍ଧା ରହିନାହାନ୍ତି, ସାରା ପୃଥିବୀରେ ଭଗବାନ ପ୍ରଭୁପାଦ ମହାରାଜ ଜଗନ୍ନାଥ ରଥଯାତ୍ରା କରି ସମସ୍ତଙ୍କୁ ସେ ଦେଖାଉଛନ୍ତି, ଭଗବାନଙ୍କର ଯେଉଁ ରହିଛି ଆନନ୍ଦବନ୍ଧ ଆନନ୍ଦବନ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ସାରା ପୃଥିବୀ ସାରା କଂସ ଚାଉଳରେ ବନ୍ଦୀ କରି ରଖିବା ପାଇଁ ଭଗବାନଙ୍କୁ। ତେଣୁ ଏ ଯେତେବେଳେ ଖବରଟି ପାଇଗଲା କଂସ, କଂସ ଯେତେବେଳେ ଖବର ପାଇଗଲା ଯେ ଯେଉଁ ସେ ଗଣୁଥିଲା କେବେ ଅଷ୍ଟମ ଗର୍ଭ ଆସିବ, ଆଜି ଯେତେବେଳେ ଖବର ପାଇଯାଇଛି, କଂସ ଖବର ପାଇଗଲା ଦେବକୀଙ୍କର ଅଷ୍ଟମ ଗର୍ଭ ଆସିଗଲେ, ତେଣୁ ବହୁତ ଆନନ୍ଦିତ ହୋଇଗଲା କଂସ, ବହୁତ ଆନନ୍ଦିତ ହୋଇଗଲା, ସଂସାର ଆନନ୍ଦ ଏହିଭଳି ଭାବରେ ଭଗବାନଙ୍କୁ ହତ୍ୟା କରି ସେ ଆନନ୍ଦ ପ୍ରାପ୍ତ ହେବାକୁ ଚାହୁଁଛି, ଆଉ ଭକ୍ତ ଭଗବାନଙ୍କୁ ଭଜନ କରି ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛି। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ଭଗବାନ ଭଜନ କରି ସେ ଆନନ୍ଦ ପାଉଛି। କଂସ ମଧ୍ୟ ଯେତେବେଳେ ଗଲା ଦେଖିଲା ଖବର ପାଇଲା ସେତେବେଳେ ସେ ଦେଖିଲା ଅହୋମି ପ୍ରାଣର ହରି ଗୁହା, ନିଶ୍ଚିତ ଭାବରେ ମୋର ଯେ ପ୍ରାଣକୁ ହରଣ କରିବ। ଆଠ ନଅ ବର୍ଷ ତଳେ ଯେଉଁ ଆକାଶବାଣୀ ହେଇଥିଲା ଅଶ୍ୱାସ୍ତ ଅଷ୍ଟମ ଗର୍ଭ ହନ୍ତାନ୍ତ ଭଜା ବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ଆଜି ଦେବକୁ ଦେଖିକି ସେ ଜାଣିଗଲା, ଦେବୀକୁ ଯେଉଁ ଆନନ୍ଦ ରହିଛି ଚିହ୍ନିପାରିଲା ନାହିଁ। ସେ କଂସ ବନ୍ଦିଶାଳକୁ ଆସି ରକ୍ଷୀମାନେ ଖୋଲିଦେଲେ, ଗେଟ୍ ଖୋଲିଦେଲେ, ପ୍ରିଜନର ଗେଟ୍ ଖୋଲିଦେଲେ। ସେ ଆସି ଦେଖିଲେ ମୋର ଭଉଣୀ କାହିଁ, ଦେବକୁ କାହିଁ, ନା ଆଜ୍ଞା ଏଇଠି ଅଛନ୍ତି ପୁରା, ନା ଇଏ ତ ନୁହଁ, ସେ ଦେବକୁ କାହିଁକି କନ୍ଦନ କରୁଛନ୍ତି, ନା ଏଇ ସେଇ ସେ ଚିହ୍ନିପାରୁନା ଦେବକୁ କାହିଁକି, ଏଇଟା ଆନନ୍ଦ ଘନ ଭଗବାନ ତାଙ୍କର ହୃଦୟ ଭିତରେ ରହିଛନ୍ତି, ତେଣୁ ତାଙ୍କର ଆନନ୍ଦ ବିଚ୍ଛୁଳିତ ହେଉଛି। ତେଣୁ ଦେଖି ସେ ଆଶ୍ଚର୍ଯ୍ୟ, ଇଏ ସିଏ ଆମେ ଦେବ କି, ନା ଆଉ କିଏ ଇଏ, ନା ନା ଇଏ ସିଏ ଦେବ କି ଆଜ୍ଞା। ତେଣୁ ସେ ଆଶ୍ଚର୍ଯ୍ୟ ହେଲା, ଯାହାର ଛଅ ପୁଅକୁ ମୁଁ ହତ୍ୟା କରିଛି, ସପ୍ତମ ପୁତ୍ର କୁଆଡ଼େ ଗଲା, ସପ୍ତମ ସନ୍ତାନ କୁଆଡ଼େ ଗଲା କେହି ଜାଣିନାହାନ୍ତି, ସମସ୍ତେ ଦୋଷ ଦେଉଛନ୍ତି, କଂସ ନିଶ୍ଚିନ୍ତ ଭାବରେ କିଛି ବ୍ୟବସ୍ଥା କରିଥିବ ଗର୍ଭପାତ କରିବା ପାଇଁ। ଆଜି ଅଷ୍ଟମ ଗର୍ଭ ଯେଉଁ ଆସିଛି, ଏତେ ଆନନ୍ଦ କେମିତି, ଏତେ ଆନନ୍ଦ ଏମିତି ହେବା କଥା ନୁହଁ, ସେ ବୁଝିପାରୁନାହିଁ। ତେଣୁ ଯେତେବେଳେ ଗର୍ଭ ଦେଖୁଛି, ଗର୍ଭରେ ଦେଖୁଛି ଅହୋ ମେ ପ୍ରାଣ ମୋର ହରି ଗୁହା, ମୋର ଯେ ପ୍ରାଣ ହରଣ କରିବେ ନିଶ୍ଚିନ୍ତ ଭାବରେ ସେଇ ଆଙ୍କର ଏଇଠି ଏ ଗୁହାରେ ଆଶ୍ରୟ ନେଇଛନ୍ତି, ହରି ସିଂହ ସେ ଆଶ୍ରୟ ନେଇଛନ୍ତି, ଗୁହାରେ ଆଶ୍ରୟ ନେଇଛନ୍ତି। ଭଗବାନଙ୍କ ଗୋଟିଏ ନାମ ମଧ୍ୟ ହରି, ସମସ୍ତଙ୍କର ଦୁଃଖ ହରଣ କରିବେ ସେ। ତେଣୁ ଯେତେବେଳେ ଏଇ କଥା ଚିନ୍ତା କରୁଛନ୍ତି, ଭକ୍ତ ଏବଂ ଅଭକ୍ତ ଭିତରେ ତଫା ଦେଖନ୍ତୁ, ଏ ଜାଣୁଛି ହରି ଆସିବେ କିନ୍ତୁ ସେ ଆନନ୍ଦିତ ହେଉନାହାନ୍ତି, ଆନନ୍ଦିତ ହେଉନାହାନ୍ତି। ଆସିନ ସମ୍ବିଷନ୍ ତିଷ୍ଠନ୍ ଭୁଞ୍ଜାନ ପର୍ଯ୍ୟଟନ ମହି ଚିନ୍ତୟାମ ଋଷିକେଶ ଅପଶ୍ୟତ ତନ୍ମୟମ ଜଗତ, ଯେଉଁଠି ବସୁଥିଲା, ଯେଉଁଠି ଶୋଉଥିଲା, ଯେଉଁଠି ଖାଉଥିଲା, ଯେଉଁଠି ବୁଲୁଥିଲା, ଯାହା କରୁଥିଲା ସବୁଠି ସେ ଭଗବାନ ଦର୍ଶନ କରୁଥିଲା। ତନ୍ମୟମ ଜଗତ ଅପଶ୍ୟତ ତନ୍ମୟମ ଜଗତ, ସବୁଠି ଭଗବାନ ଦର୍ଶନ କରୁଥିଲା କିନ୍ତୁ ଭୟ ବିବର୍ତ୍ତ ହେଉଥିଲା, ମୃତ୍ୟୁ ଗଜପତି ସବୁବେଳେ ତାଙ୍କୁ ମୃତ୍ୟୁ ରୂପରେ ଦେଖୁଥିଲା। ଭଗବାନ ଏକାଧାରରେ ମୃତ୍ୟୁ ଏବଂ ଅମୃତ, ଭଗବତୀତା ନବମଧ୍ୟାୟରେ ଭଗବାନ କହିଲେ ତପାମ୍ୟହମ୍ ଅହମ୍ ବର୍ଷମ୍ ନିଗୃହାମ ସୁତାମି ଚ ଅମୃତମ ଚ ମୃତ୍ୟୁ ଚ ସଦସତ ଚ ଅହମ୍ ଅର୍ଜୁନ, ଭଗବାନ ଏକାଧାରରେ ମୃତ୍ୟୁ ଏବଂ ଏକାଧାରରେ ଅମୃତ ମଧ୍ୟ, ଯେଉଁମାନେ ଭଗବାନ ଶରଣରେ ଯିବେ ସେ ଅମୃତତ୍ୱ ପ୍ରାପ୍ତ ହେବେ, ଆଉ ଯେଉଁମାନେ ଭଗବାନଙ୍କୁ ବିମୁଖ ହେଇଯିବେ ସେମାନେ ମୃତ୍ୟୁ ପ୍ରାପ୍ତ ହେବେ। ଆଜି କଂସ ଯେତେବେଳେ ଦେଖୁଛି ସେ ମୃତ୍ୟୁ କଥା ଚିନ୍ତା କରୁଛି, ମୋର ମୃତ୍ୟୁ ଆସିଗଲା, ପ୍ରାଣ ହର ହରି ଗୁହା, ତେଣୁ ସବୁ ସମୟରେ ସେ ଚିନ୍ତା କରୁଥିଲା। ଭକ୍ତ ଯେତିକି ଚିନ୍ତା କରୁନାହିଁ ଭଗବାନଙ୍କୁ ସେ ତାଠୁ ଅଧିକ ଚିନ୍ତା କରୁଥିଲା ସବୁବେଳେ, ଅପଶ୍ୟତ ତନ୍ମୟମ ଜଗତ ସବୁବେଳେ ଦେଖୁଥିଲା, ସେ ଭଗବାନ ଦେଖୁଥିଲା ସେ, କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲା, ଭୟ କରୁଥିଲା ସବୁବେଳେ, ଭୟ କରୁ କେତେବେଳେ ମୋ ମୃତ୍ୟୁ କାଳ ଆସିଯିବ ଭୟ କରୁଥିଲା। କିନ୍ତୁ ଦେଖନ୍ତୁ ଭକ୍ତଙ୍କର କଥା, ଏଇ ଲୀଳାଟି ଏଇ ଖବର ଅଷ୍ଟମ ଗର୍ଭରୁ ଆସିଗଲା, ଖାଲି କଂସ ଖବର ପାଇଲା ତା ନୁହଁ, ଦେବତାମାନେ ଖବର ପାଇଗଲେ, ବ୍ରହ୍ମାଣ୍ଡଠୁ ଆରମ୍ଭ କରି ସବୁ ଦେବତାମାନେ ଆସି ପହଞ୍ଚିଗଲେ, ଦେବତା ଗନ୍ଧର୍ବ ସିଦ୍ଧ ଚାରଣ ମୁନି ଋଷି ସମସ୍ତେ ଆସି ପହଞ୍ଚିଗଲେ, ଏବଂ ଯେତେବେଳେ ସେମାନେ ଦେଖୁଛନ୍ତି ଦେବତୀଙ୍କ ଗର୍ଭରେ ଭଗବାନ ଆସିଯାଇଛନ୍ତି, ତାଙ୍କର ଆନନ୍ଦ କହିଲେ ନ ସରେ, ଏତେ ଆନନ୍ଦ ହେଇଯାଉଛନ୍ତି, କିଭଳି ଆନନ୍ଦ ହେଇଯାଉଛନ୍ତି ସେଇଟା ବର୍ଣ୍ଣନା କରାଯାଇଛି। ଯେ ଆମର କେତେ ସମୟ ଅଛି, ବ୍ରହ୍ମା ଭବଶ୍ୟ ତତ୍ରୈକ୍ୟ ମୁନିଭି ନାରଦାଦିଭି ଦେବୈ ସମୁଦ୍ରେ ସାତମ ଜୀଭି ଭୂଷଣ ମିଳତୁ, ବ୍ରହ୍ମା ବ୍ରହ୍ମା ଆସିଯାଇଛନ୍ତି, ଭବ ଶିବଜୀ ଆସିଯାଇଛନ୍ତି, ତତ୍ରୈକ୍ୟ ସେଇ ବନ୍ଦିଶାଳରେ ଆସି ଉପସ୍ଥିତ ଅଛନ୍ତି, ଏବଂ ମୁନିଭି ବହୁତ ମୁନିମାନେ ଆସିଛନ୍ତି, ତାଙ୍କୁ ଶ୍ରେଷ୍ଠ ହେଉଛନ୍ତି ନାରଦାଦି ନାରଦାଦି ଭି, ଏବଂ ଦେବୀ ଅନ୍ୟ ଦେବତାମାନେ ମଧ୍ୟ ଇନ୍ଦ୍ର ଆଦି ଦେବତାମାନେ ମଧ୍ୟ ଆସିଛନ୍ତି, ସାନୁକରେ ତାଙ୍କର ଗନ୍ଧର୍ବ ଇତ୍ୟାଦି ଅନୁଚରମାନଙ୍କ ସହିତ ଆସିଛନ୍ତି, ସାକମ୍ ତାଙ୍କ ସହିତ ଆସିଛନ୍ତି, ଗିଭି ବୃଷଣ ମିଳୁ ସେ ଭଗବାନ ଦେଖୁଛନ୍ତି କିଭଳି ଭାବରେ ନା ଭୀଷଣ ଭୀଷଣ ଯେଉଁ ଦେଖୁଛନ୍ତି ବର୍ଷା ହେଉଛି କେଉଁଠୁ ଆସୁଛି ମେଘରୁ ଆସୁଛି ମେଘର ରଙ୍ଗ କିଭଳି ସେଇ ଯେଉଁ ରଙ୍ଗ ସେଇ ମେଘର ଶ୍ୟାମ ଜଣ ରୂପ ସେଇ ରୂପକୁ ଦେଖୁଛନ୍ତି ଯେମିତି ଗର୍ଭରେ ଭୀଷଣ ବର୍ଷା ଯେମିତି ହେଉଛି ମେଘ ଯଦି ଆକାଶରେ ଯଦି ମେଘ ଶରତ ଋତୁରେ ବର୍ଣ୍ଣନା କରାଯାଇଛି ଶରତ ଋତୁରେ ଆଉ କଳା ଦେଖାଯାଏ ଧଳା ଦେଖାଯାଏ କିନ୍ତୁ କଳା ବାଦରେ ସେଠି ବର୍ଷା ଆସିବ ଧଳା ବାଦରେ ବର୍ଷା ଆସିବ ନାହିଁ ସେ କଳା ବାଦର ଭଳି ଦେଖୁଛନ୍ତି ତାଙ୍କ ରୂପ ଭଗବାନଙ୍କର ଭୀଷଣ ବୋଲି ଶବ୍ଦ ବ୍ୟବହାର କରାଯାଇଛି ଭୀଷଣ ଆଚାର୍ଯ୍ୟମାନେ ଟୀକାର କଥା କହିଛନ୍ତି ଏ ଯେଉଁ ବହୁତ ଗୁରୁତ୍ୱପୂର୍ଣ୍ଣ ସେଠି ଆମେ କହିବା କିଭଳି ଆନନ୍ଦିତ ହେଉଛନ୍ତି ଏମାନେ ସବୁ ଯେ ବ୍ରହ୍ମା ଦେଖୁଛନ୍ତି ଦେବୀ ଗର୍ଭରେ ଭଗବାନ ଆସିଛନ୍ତି ସେ ଆନନ୍ଦ ଏଇଭଳି ଭାବରେ ହେଉଛନ୍ତି କିଭଳି ଭାବରେ ନା ଜଣେ କୃଷକ ଯେତେବେଳେ କୃଷି କରୁଛି ଯଦି ବୃଷ୍ଟି ନହେଲା ତା'ର ମନ ଦୁଃଖ ହୋଇଯିବ ଯଦି ବୃଷ୍ଟି ହେଲା ସେ ବହୁତ ଆନନ୍ଦିତ ହୋଇଯିବ ବ୍ରହ୍ମା ଆଜି ସେଇଭଳି ଭାବରେ ଆନନ୍ଦ ହୋଇଯାଇଛନ୍ତି ବ୍ରହ୍ମା ଭବ ଶିବଜୀ କିଭଳି ଆନନ୍ଦିତ ହେଉଛନ୍ତି ନା ମୟୂର ଯେଭଳି ମେଘକୁ ଦେଖିଲେ ଆନନ୍ଦିତ ହୁଏ ନୃତ୍ୟ କରେ ସେଭଳିଆ ଭବ ଶିବଜୀ ମଧ୍ୟ ମୟୂରକଣ୍ଠ ରହିଛି ନୀଳକଣ୍ଠ ସିଏ ନୀଳକଣ୍ଠ ମୟୂର ଭଳି ସେ ଆନନ୍ଦିତ ହେଉଛନ୍ତି ନୃତ୍ୟ କରିବେ ଭଗବାନଙ୍କର ଦର୍ଶନ କରି ନୃତ୍ୟ କରିବେ ସଙ୍ଗୀତ ଗାନ କରିବେ ମୟୂର ଭବ ଏଇଭଳି ଭାବରେ ଆନନ୍ଦିତ ହେଉଛନ୍ତି ନାରଦମୁନି କିଭଳି ଆନନ୍ଦିତ ହେଉଛନ୍ତି ନା ଚାତକ ଭଳି ଚାତକ ଗୋଟେ ଏଭଳି ପକ୍ଷୀ ଯିଏ ତାକୁ ଶୋଷ ହେଲେ ମଧ୍ୟ ତୃଷା ହେଲେ ମଧ୍ୟ ସେ ଜଳ ପାନ କରିପାରେ ଯେମିତିକି ଗଙ୍ଗା ନଦୀ ଥିଲେ ମଧ୍ୟ ଯଦି ବର୍ଷା ନହେବ ସେ ବରଂ ମୃତ୍ୟୁ ତୃଷାରେ ମୃତ୍ୟୁବରଣ କରିପାରେ କିନ୍ତୁ ବର୍ଷା ପାଣି ହେଲେ ହିଁ ସେ ଜଳ ପାନ କରିବ ନହେଲେ ପିଇବ ନାହିଁ ନାରଦାଦି ଭକ୍ତମାନେ ନାରଦାଦି ଋଷିମାନେ ସେଇଭଳି ଭାବେ ଆନନ୍ଦିତ ହେଉଛନ୍ତି ଏହି ଆନନ୍ଦରେ ସେମାନେ ଭଗବାନଙ୍କ ସ୍ତୁତି କରିଛନ୍ତି ଗର୍ଭସ୍ତୁତି ଗୋଟିଏ ସ୍ତୁତି କହିଥିଲେ କିଏ ସନ୍ଦୀପିନୀ ପ୍ରଭୁ ସେ ଯାହା କହିନଥିଲେ ମୁଁ ତାହା କହିବି ଯାହା କହିଥିଲେ ତାହା କହିବି ନାହିଁ ସପ୍ଲିମେଣ୍ଟାରୀ କଥା ଆମେ କହୁଛେ ତେଣୁ ଆମେ ମଧ୍ୟ ଗୋଟେ ଶ୍ଳୋକ କହିବା ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତି ରହିଛି ସେ କହୁଛନ୍ତି ବ୍ରହ୍ମା କହୁଛନ୍ତି ଏ ଶ୍ଳୋକଟି ଯେ ନିଆରବିନ୍ଦାକ୍ଷ ବିମୁକ୍ତ ମାନିନ ତ୍ୱୟି ଅସ୍ତ୍ରଭାବାତ୍ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ ପୃଥ୍ୱୀଣ ପରମ ପଦମ ତଥା ପତନ୍ତି ଅଧ ଅନାଦିତ ଦୁଷ୍ମନ୍ ଅଗ୍ରହ ହେ ପ୍ରଭୁ ଆପଣ କେତେ ସୁନ୍ଦର ଅରବିନ୍ଦାକ୍ଷ ଯିଏ ଅନ୍ୟ ଅରବିନ୍ଦାକ୍ଷ ଅନ୍ୟମାନେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଆପଣଙ୍କ ଏଇ ମୁଖ ଦେଖି ମୁଖପତ୍ନ ଦେଖି ଆନନ୍ଦିତ ହୁଅନ୍ତି ନାହିଁ ବିମୁକ୍ତ ମାନେ ସେମାନେ ଭାବନ୍ତି ଆମେ ମୁକ୍ତ ହୋଇଗଲୁ କ'ଣ ବ୍ରହ୍ମଚିନ୍ତନ କରନ୍ତି ସେମାନେ ବିମୁକ୍ତ ମାନିନ ତୋଇ ଅସ୍ତଭାବ ଅବିଶୁଦ୍ଧ ବୁଦ୍ଧେୟ ତାଙ୍କର ବୁଦ୍ଧି ଶୁଦ୍ଧ ହୋଇନାହିଁ ଅସ୍ତଭାବ ଆପଣଙ୍କଠାରୁ ଦୂରେଇ ଯାଇଛନ୍ତି ସେମାନେ ଅସ୍ତଭାବ ଅବିଶୁଦ୍ଧ ବୁଦ୍ଧେ ଆରୁହ୍ୟ ପୃଥ୍ୱୀଣ ବହୁତ କଷ୍ଟ ସ୍ୱୀକାର କରି ଆରୁହ୍ୟ ପୃଥ୍ୱୀଣ ପରମ ପଦମ ଯଦିଓ ସେମାନେ ବ୍ରହ୍ମ ଜ୍ୟୋତି ପର୍ଯ୍ୟନ୍ତ ଯାଆନ୍ତି କିନ୍ତୁ ପତନ୍ତି ଅଧ ଅନାଦିତ ଦୁଷ୍ମତ ଆଗ୍ରହ କିନ୍ତୁ ସେଠି ମଧ୍ୟ ତାଙ୍କର ପତନ ହୁଏ ଯଦି ସେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ଏହିଭଳି ଭାବରେ ଅନେକ ସ୍ତୁତି ରହିଛି ତେଣୁ ଏହିଭଳି ଭାବରେ ସ୍ତୁତି କଲା ପରେ ସବୁ ଦେବତାମାନେ ମା' ଦେବୀଙ୍କୁ କହିଲେ ମା' ଚିନ୍ତା କରନା ତୋତେ ପାଇଁ ଭୟ କରନା ଭଗବାନ ଆସିଯାଇଛନ୍ତି ତେଣୁ ଆଉ କିଛି ଅସୁବିଧା ନାହିଁ ଡୋଣ୍ଟ ୱରି ଭଗବାନ ଇଜ୍ ଦେୟାର ଲର୍ଡ ଇଜ୍ ଦେୟାର ତେଣୁ ଦେବତାମାନେ ଚାଲିଗଲା ପରେ ଦେବକୀ ଭଗବାନ ମାତୃଗର୍ଭରେ କେତେଦିନ ରହିଲେ ପ୍ରଶ୍ନର ଉତ୍ତର ଦେଇଦେବା ଆଠ ମାସ ରହିଲେ ଭଗବାନ ମାଆଙ୍କ ଗର୍ଭରେ କାହିଁକି ନା ଜଣେ ଆଚାର୍ଯ୍ୟ କହୁଛନ୍ତି କଂସକୁ କ'ଣ ତାକୁ ଚିଟିଂ କରିବା ପାଇଁ ତାକୁ ବଞ୍ଚନା କରିବା ପାଇଁ କଂସ ଗଣୁଛି ନା ହିସାବ କରୁଛି କେବେ ହେବ ଗର୍ଭପାତ ଗର୍ଭ ଜନ୍ମ ହେବ ଦଶ ମାସ କେବେ ହେବ ସେ ଯାଇକିରି ହତ୍ୟା କରିବ ଜଗିକି ରହିଛି ରାତିରେ ଶୋଇପାରୁନାହିଁ ଖାଇଲା ବେଳେ ଠିକ୍ ଭାବରେ ଖାଇପାରୁନାହିଁ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ରହିଛି ଆମ ପାଇଁ ମଧ୍ୟ ଆଜି ଭଗବାନ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ଥିଲା ଆମେ ଖାଇପାରୁନାହୁଁ ଉପହାର ଭଗବାନ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ଖାଇଛନ୍ତି ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ସବୁ ଖାଉଛନ୍ତି ଅଭକ୍ତମାନେ ସେଥିରେ ବଞ୍ଚିତ ହେଉଛନ୍ତି ଆଜି ଟିକେ କ'ଣ ଫଳ ଫଳ ଟିକେ ଖାଇବେ ରାତି ବାରଟା ଗୋଟେ ଗୁହା ଯାଇକି ଖାଇବେ ତେଣୁ ଏ ଯେଉଁ ରହିଛି କଂସର ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ରହିଛି କିନ୍ତୁ ଖାଇପାରୁନାହିଁ ସବୁବେଳେ ଚିନ୍ତା କରୁଛି ମୃତ୍ୟୁବରଣ ମୋର ମୃତ୍ୟୁକାଳ ଆସିଯାଇଛି ମୋତେ ହତ୍ୟା କରିବ ସିଏ ତେଣୁ ଯେଉଁ ସେଥିପାଇଁ ଭଗବାନ ଆଠ ମାସରେ ଆବିର୍ଭାବ ହୋଇଗଲେ, ଆଜିର ତିଥିରେ ଆବିର୍ଭାବ ହୋଇଗଲେ। ଆଠ ମାସ ପୂର୍ବରୁ ଚନ୍ଦ୍ରିକୁ ତାକୁ ଆବିର୍ଭାବ କରିଦେଇଥିଲେ। ଯାହା ହେଉ, ବର୍ତ୍ତମାନ ଆବିର୍ଭାବ ସମୟ ଆସିଗଲା, ଅଭିଷେକ ଚାଲି ଭଗବାନ ଆସିବେ, ଆବିର୍ଭାବ ହେବ। ବର୍ତ୍ତମାନ ହେଇଗଲା ରାଇଟ୍ ଟାଇମ୍, ଏଇଟା ନର୍ମାଲ ଡେଲିଭରି। ଭଗବାନ ଆସିବେ, ଦେବୀଙ୍କ ଗର୍ଭରୁ ଆସିବେ। ବର୍ତ୍ତମାନ ସମୟ ହେଇନି, ତିଥି ହେଇନି, ଆଗ କରିଦେଲେ ସେ ଅଭିନେତ୍ରୀ ଅଭି ତିଥି ରହିଛି, ନକ୍ଷତ୍ର ରହିଛି, ସବୁ ରହିଛି। ଅବଶ୍ୟ ସନ୍ଦୀପ ପ୍ରଭୁଙ୍କୁ ପ୍ରାର୍ଥନା କରି ମୋତେ କ୍ଷମା କରିବାକୁ ଯଦି କିଛି ଭୁଲ କହିଦେଇଛି, ମୁଁ ଗୋଟେ କହିଦେଲି ମୁଁ କଥାରେ, ତାଙ୍କୁ ବହୁତ ଧନ୍ୟବାଦ ଦେଉଛି। ସେ ଭଗବାନ କଥା କହିବାକୁ ଚାହୁଁଥିଲେ, ତାଙ୍କର ଇଚ୍ଛା ଥିଲା, ଭଗବାନ ସେଟା ପୂରଣ କଲେ। ସେ କହିଲେ ଆଜି ସେ କଥା ଦୁର୍ଗାଦେବୀ ସେ ସ୍ତୁତି କରିଥିଲେ, ଛଟି କରାରେ ଦୁର୍ଗାଦେବୀ ସ୍ତୁତି କରିଥିଲେ। ମୁଁ ଅବଶ୍ୟ ଚାହୁଁନଥିଲି ସେ କୁହନ୍ତୁ, କିନ୍ତୁ ଭଗବାନ ବ୍ୟବସ୍ଥା ସେଇଟା ସେ କଲେ। ତେଣୁ ମୁଁ ଏମିତି କଥା ପ୍ରସଙ୍ଗରେ ଏମିତି କହିଲି, ଆମର ନେଚର ହେଉଛି ସେଇଭଳି ଭାବରେ ହସ୍କୁଶିଆ ମେହେନ୍ଦ୍ର ମିଜାଜ। ଭଗବାନଙ୍କ ସହିତ କିଏ କେଉଁ ସମ୍ବନ୍ଧରେ ସମ୍ବନ୍ଧିତ ରହିଛନ୍ତି, କିଏ ଶାନ୍ତ ରସରେ, କିଏ ଦାସ୍ୟ ରସରେ, କିଏ ସଖ୍ୟ ରସରେ, କିଏ ହାସ୍ୟ ରସରେ, ଏଇଭଳି ଭାବରେ ରହିଛି, କିଏ କରୁଣ ରସରେ ରହିଛି। ଭଗବାନ ସବୁ ରସର ଆଧାର, ଖାଲି ଗୋଟିଏ ରସ ନାହିଁ ଭଗବାନ ପାଖରେ, ସବୁ ରସ ରହିଛି ଭଗବାନ ପାଖରେ। ତେଣୁ ଆମର ଟିକେ ହାସ୍ୟ ରସ ଚାଲିଛି, ଭଗବାନଙ୍କ ସହିତ ଆମର ସଖ୍ୟ ସମ୍ବନ୍ଧ ରହିଛି। ତେଣୁ ଆମେ ଟିକେ ଥଟା ପରିହାସ କରୁଛୁ, ଅର୍ଜୁନ ଦେବ ଭାବରେ କରୁଥିଲେ ଥଟା ପରିହାସ। ତେଣୁ ସନ୍ଦୀପ ପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିବି ଯଦି ସେ ମୋ କଥା କିଛି ଭାବିବେ, ଅନ୍ୟତା ଭାବିବେ। ତେଣୁ ଆଜିର ତିଥି ଏଇ ସେ ଶ୍ଳୋକଟି ବର୍ଣ୍ଣନା କରାଯାଇଛି, ଅଥ ସର୍ବଗୁଣପେତ କାଳ ପରମ ଶୋଭନ ଜହରି ଏବା ଜନ ଜନ୍ମଧ୍ୟମ ଶାନ୍ତାର୍ଘ୍ୟ ଗ୍ରହ ତାରକମ। ଏଇ ତିଥି ଆସିଗଲା, ବର୍ତ୍ତମାନ ଆସିବ, ଡେଲିଭରି ହେବେ, ଆସିବେ, ନନ୍ଦର ବନ୍ଦିଶାଳାରେ ଆସିବେ। ଜଣେ ପ୍ରଶ୍ନ କରିଥିଲେ, ଯେଉଁ କଥା କହିଥିଲେ ଭଗବାନ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ବସୁଦେବଙ୍କ ଗୃହରେ ଜନ୍ମ ନେବେ, ଇଏ କ'ଣ ବସୁଦେବଙ୍କ ଗୃହ, ଏ ତ ବନ୍ଦିଶାଳା, ଭଗବାନ କେମିତି କହିଲେ ବସୁଦେବ ଗୃହ ବୋଲି ନା? ନ ଗୃହମ 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 ଉଚ୍ୟତେ, ଗୃହକୁ ଗୃହ କୁହାଯାଏ ନାହିଁ, ଗୃହିଣୀ ଗୃହ ଉଚ୍ୟତେ, ଯେଉଁଠି ଗୃହିଣୀ ଅଛି ସେ ହେଉଛି ଗୃହ। ତେଣୁ ଯେଉଁଠି ଗୃହିଣୀ ଅଛନ୍ତି, ଦେବକୀ ଅଛନ୍ତି, ସେଇଠି ହେଉଛି ଗୃହ। ଯଦି ବନ୍ଦିଶାଳା ହେଲେ କ'ଣ ହେବ, ସେଇଟା ଗୃହ। ତେଣୁ ଆଜି ଭଗବାନ ଅର୍ଥାତ୍ ସର୍ବଗୁଣ ଏପେତ, ସର୍ବଗୁଣ କ'ଣ, ସର୍ବଗୁଣ ସର୍ବଗୁଣ କହିଲେ ଆଚାର୍ଯ୍ୟ ଜଣେ ଟୀକାରେ କହିଛନ୍ତି, ସର୍ବଗୁଣ କିଭଳି ଭାବରେ, ଅଥ ମଙ୍ଗଳାର୍ଥେ, ଏ ମଙ୍ଗଳ ପ୍ରଦାନ କରିବ। ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧର, ମଙ୍ଗଳଂ କୁଣ୍ଡଲିକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ। ଭଗବାନ ମଙ୍ଗଳ ଆସିବେ, ଭଗବାନ ସମସ୍ତଙ୍କୁ ମଙ୍ଗଳ କରିବେ, ଜଗତ ମଙ୍ଗଳ କହିଲେ ନା, ଜଗତର ମଙ୍ଗଳ କରିବା ପାଇଁ ଆସିଛନ୍ତି। ତେଣୁ ଅଥ ହେଉଛି ମଙ୍ଗଳାର୍ଥେ, ଯେଉଁ ସର୍ବଗୁଣ ଉପେତ, ସବୁକିଛି ଗୁଣ ଆସିଗଲା। କ'ଣ ସେ ସବୁ ଗୁଣ ନା, ସର୍ବପ୍ରାକୃତ ଶୋଭା ସମ୍ପନ୍ନ, ପରମ ଶୋଭନମ, ଅତୀବ ରମଣୀୟ କାଳ, କାଳ ଆସିଗଲା। କିଭଳି ଭାବରେ ସେ କାଳ ନା, କାଳ କିଭଳି ଭାବରେ ନା, ସର୍ବଗୁଣପେତ କହିଲେ କ'ଣ ନା, ବର୍ଷା ସୁଅପି ଶରତ ଗୁଣ। ଅବଶ୍ୟ ଏଇଟା ଶରତ ଋତୁ, କିନ୍ତୁ ବର୍ଷା ହେଉଥିଲା ସେ ସମୟରେ, ବର୍ଷା ହେଲେ ମଧ୍ୟ ଶରତ ଗୁଣ ଆସିଗଲା। ବର୍ଷା ଋତୁରେ ଜଳର କିଭଳି ଭାବରେ ରହିଥାଏ, ଜଳ ଅସ୍ୱଚ୍ଛ ରହିଥାଏ, ଗୋଳିଆ ରହିଥାଏ, କିନ୍ତୁ ଶରତ ଋତୁରେ ଜଳଟା ସ୍ୱଚ୍ଛ ହୋଇଯାଏ, ଶରତ ଋତୁରେ ଜଳ ସ୍ୱଚ୍ଛ ହୋଇଯାଏ। ସେଭଳି ଭାବରେ ଭଗବାନ ଯେଉଁ ଆବିର୍ଭାବ ହେଲେ, ସର୍ବଗୁଣ ଆସିଗଲା। କ'ଣ, ବର୍ଷା ଋତୁ ହେଲେ ମଧ୍ୟ ଶରତ ଗୁଣ ଆସିଗଲା, ଜଳ ସବୁ ସ୍ୱଚ୍ଛ ହୋଇଗଲା, ଶରତ ଗୁଣ ଆସିଗଲା। ସେଭଳି ଭାବରେ ସର୍ବାଣି ତତ୍ୱାନି ପ୍ରସନ୍ନାନି, ସମସ୍ତେ ପ୍ରସନ୍ନ ହୋଇଗଲେ, ଭଗବାନ ପ୍ରଶଂସିତ ଭଗବାନ ସବୁ ସମସ୍ତେ ପ୍ରସନ୍ନ ହୋଇଗଲେ, ଆନନ୍ଦିତ ହୋଇଗଲେ। ଏଠି ଯେଉଁ ରହିଛି ନଦ୍ୟ ପ୍ରସନ୍ନ, ଆଚ୍ଛା ମୁଁ ସବୁ ପୁରାଟା କହିଦେଉଛି, ପ୍ରସନ୍ନାନି ରିକ୍ଷାଣି ଚ ଅଶ୍ୱିନାଦିନୀ, ଅଶ୍ୱିନୀ ନକ୍ଷତ୍ର ଆସିଥିଲେ, ଅଶ୍ୱିନୀ ନକ୍ଷତ୍ର ଭଗବାନଙ୍କର ତିଥି, ଅଶ୍ୱିନୀ ନକ୍ଷତ୍ର ଭାଦ୍ର ମାସ, ଆଜି ଅଷ୍ଟମୀ ତିଥି। ଏହି ସ୍ଥାନରେ ସର୍ବ ଶାନ୍ତାର୍ଥ ଗ୍ରହ ଆଦି ଶାନ୍ତାଦି ସବୁ ଗ୍ରହମାନେ ସବୁ ଶାନ୍ତ ହୋଇଯାଇଥିଲେ। ରିକ୍ଷାଣି କହିଲେ ଅଶ୍ୱିନୀ ଇତ୍ୟାଦି ନକ୍ଷତ୍ର ଆସିଯାଇଥିଲେ, ଗ୍ରହ ରବି ରବି ଗ୍ରହ ଥିଲେ, ରବି ଗ୍ରହ ଭଗବାନଙ୍କର ଜନ୍ମ ନକ୍ଷତ୍ର ରହିଛି, କେଉଁଭଳି ଭାବରେ ଭଗବାନ ଆବିର୍ଭାବ ହୋଇଥିଲେ ସେଇଟା ଗୋଟେ ରହିଛି, ଯେଉଁଥିରେ ଖ ମାଣିକ୍ୟ ବୋଲି ଗୋଟେ ଜ୍ୟୋତିଷ ଗ୍ରନ୍ଥ ରହିଛି, ସେଥିରେ ବର୍ଣ୍ଣନା କରାଯାଇଛି ଭଗବାନ ଯେଉଁ ଆବିର୍ଭାବ ହେଲେ କିଭଳି ଭାବରେ ନକ୍ଷତ୍ରମାନେ ଜ୍ୟୋତିଷମାନେ କେଉଁ ତିଥିରେ କେଉଁ ସ୍ଥିତିରେ ଥିଲେ, ବୃଷ ରାଶିରେ ସୂର୍ଯ୍ୟ ସେ ସମୟରେ ଏଇ ଦିନ କ'ଣ ହେଇଥିଲା, ଅଷ୍ଟମୀ ତିଥିରେ ଚନ୍ଦ୍ର ମଙ୍ଗଳ ବୁଧ ଓ ଶନି ଏମାନେ ସବୁ ଉଚ୍ଚ ସ୍ଥାନରେ ଅବସ୍ଥାନ କରୁଥିଲେ। ଆପଣମାନେ ତ କିଏ ଜାଣିଛନ୍ତି ଜ୍ୟୋତିଷ, ଜାଣିଛନ୍ତି ଜ୍ୟୋତିଷ ଶାସ୍ତ୍ର କିଏ ଜାଣିଛନ୍ତି କି କିଏ ଜାଣିନାହାନ୍ତି? ତ ଆମର ଯଦି ଭୁଲ ଭାବେ କହିଥାନ୍ତେ ଠିକ ଅଛି, କେହି ନ ଜାଣିଥିବେ ଆମେ ଯାହା କହିବୁ ଆଉ ସେଇଟା ମନ ମୋ କଥା ନୁହଁ, ଶାସ୍ତ୍ରରେ ଆଚାର୍ଯ୍ୟମାନେ କହିଛନ୍ତି। ଚନ୍ଦ୍ର ଏ ଖ ମାଣିକ ଜ୍ୟୋତିଷରେ ଲେଖା ହେଇଛି, ଏଇଟା ପ୍ରଭୁପାଦ ମହାରାଜ ଉଦ୍ଧାର କରିଛନ୍ତି, ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ କହିଛନ୍ତି। ସେଦିନ କ'ଣ ହେଇଥିଲା ନା, ଚନ୍ଦ୍ର ମଙ୍ଗଳ ବୁଧ ଏବଂ ଶନି ଏମାନେ ସବୁ ଉଚ୍ଚ ସ୍ଥାନରେ ଥିଲେ, ଉଚ୍ଚ ସ୍ଥାନରେ ଥିଲେ, ଏବଂ ବୃଷ ଲଗ୍ନ ଥିଲା, ଲଗ୍ନ ଥିଲା ବୃଷ ଲଗ୍ନ, ଏବଂ ବୃହସ୍ପତି ବୃଷ ରାଶିରେ, ସୂର୍ଯ୍ୟ ସିଂହ ରାଶିରେ, ଶୁକ୍ର ତୁଳା ରାଶିରେ, ରାହୁ ବୃଶ୍ଚିକ ରାଶିରେ ଏସବୁ ଅବସ୍ଥାନ କରୁଥିଲେ, ବୃଶ୍ଚିକ ରାଶିରେ ଅବସ୍ଥା। ଏହିସବୁ ସବୁ ସବୁ କ'ଣ ସର୍ବଗୁଣ ଉପେତ ସବୁ କିଛି ଗୁଣ ଆସି ପହଞ୍ଚି ଯାଇଥିଲା। ସେଦିନ କିବାର ଥିଲା, 5500 ବର୍ଷ ତଳର ଆଜିର ତିଥିରେ ସେ ଦିନଟା କିବାର ଥିଲା, ବୁଧବାର ଥିଲା, ରାଇଟ୍? 100 ମାର୍କ ପାଇଲେ, ବୁଧବାର। ଏବଂ ନକ୍ଷତ୍ର ଥିଲା ରୋହିଣୀ ନକ୍ଷତ୍ର, ରୋହିଣୀ ନକ୍ଷତ୍ର ଥିଲା ସେ ସମୟରେ। ତେଣୁ ଏଠି କୁହାଯାଉଛି ସର୍ବଗୁଣ କହିଲେ ବର୍ଷା ସୁଅପି ବସନ୍ତସ୍ୟ ଗୁଣ, ଶରତର ଗୁଣ ରହିଛି, ଶରତ ଋତୁର ବର୍ଷା ଋତୁ ହେଲେ କିନ୍ତୁ ଶରତ ଋତୁର ଗୁଣ ରହିଥିଲା, ଏବଂ ବର୍ଷା ହେଲେ ମଧ୍ୟ ବସନ୍ତର ଗୁଣ ଆସିଥିଲା। ବସନ୍ତ ବର୍ଷା ଋତୁରେ ଯେଉଁ ବସନ୍ତ ଋତୁ ଯେଉଁଭଳିଆ ସବୁ ପୁଷ୍ପ ଫଳ ସବୁ ଯେଉଁ ପ୍ରସ୍ଫୁଟିତ ହୁଏ ସେସବୁ ଆସିଯାଇଥିଲା, ବସନ୍ତ ଋତୁ ସବୁ ହୋଇଗଲା, ବସନ୍ତ ଋତୁର ଗୁଣ ଆସିଗଲା। ଏବଂ ସୁଖ ସ୍ପର୍ଶ ଇତି ଶୈତ୍ୟମ ପୁଣ୍ୟତି ସୌରଭ୍ୟମ, ବହୁତ ମନ୍ଦ ମନ୍ଦ ବାୟୁ ଆସୁଥିଲା, ବହୁତ ସୁଗନ୍ଧିତ ବାୟୁ ଆସୁଥିଲା। କାହିଁକି ରାତି ଅଧରେ କ'ଣ ପଦ୍ମ ଫୁଟେ କି? ରାତି ଅଧରେ ପଦ୍ମ ଫୁଟେ, ରାତିରେ ପଦ୍ମ ବନ୍ଦ ହୋଇଯାଏ, କିନ୍ତୁ ଇଏ ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ। ପଦ୍ମ ଫୁଟିଗଲା ରାତିରେ, ଅସମ୍ଭବକୁ ସମ୍ଭବ, ସେଥିପାଇଁ ସୁଗନ୍ଧି ନା, ବହୁତ ସୁଗନ୍ଧି ପଦ୍ମ ସୁଗନ୍ଧି ସବୁ ଆସୁଥିଲା। ଧୀର ମନ୍ଦ ବାୟୁ ଆସୁଥିଲା, ଧୀର ସମୀରେ ଯମୁନା ତୀରେ ବସତି ବଳେ ବସତି ବନେ ବନମାଳ, ତାଙ୍କର ଲୀଳା ଏଇଟା ଚାଲିଛି। ସୂଚି ନିର୍ମଳ ଇତି ଯେଉଁ ଧୂଳି ଇତ୍ୟାଦି ସବୁ ନଥିଲା, ଚାଲିଯାଇଥିଲା। ଶାନ୍ତ ଅପି ସମସ୍ତେ ପ୍ରଜ୍ୱଳିତ, ଯେଉଁ କ'ଣ ହେଲା ନା, ତେତା ଯୁଗର ଯେଉଁ ରହିଛି, ତେତା ଯୁଗରେ ତେତା ଯୁଗର ଧର୍ମ ହେଉଛି କ'ଣ, ତେତା ଯଜତ ମାଖୀ, ତେତା ଯୁଗରେ କ'ଣ ଯଜ୍ଞ କରନ୍ତି, ଯଜ୍ଞ କରାଯାଏ, ତେତା ଯୁଗର ଯଜ୍ଞ ଧର୍ମ। କିନ୍ତୁ ଇଏ ଦ୍ୱାପର ଯୁଗରେ ମଧ୍ୟ ତ୍ରେତା ଯୁଗର ଗୁଣ ଆସି ପହଞ୍ଚିଗଲା, ସେଥିପାଇଁ ଯେଉଁ ଅସୁର ଭୟରେ ବ୍ରାହ୍ମଣମାନେ ସବୁ ଯଜ୍ଞ କର୍ମ ସବୁ ବନ୍ଦ କରିଦେଇଥିଲେ, ଆଜି ତାଙ୍କ ମନୁମନ ଅଗ୍ନି ଲାଗିଲା, ଯଜ୍ଞ ଆରମ୍ଭ ଯଜ୍ଞ ପୂର୍ବରୁ ଯଜ୍ଞ ଅଗ୍ନି କ'ଣ ଆବିର୍ଭୂତ ହୋଇଗଲେ, ଯଜ୍ଞ ଅଗ୍ନି ଆବିର୍ଭୂତ ହୋଇଗଲେ, ଏସବୁ ଅଦ୍ଭୁତ ଗୁଣ ସବୁ ହେଇଛି, ଅଦ୍ଭୁତ ଗୁଣ ଅର୍ଥ ସର୍ବଗୁଣ। ପେତ କାଳ ପରମ ଶୋଭନ ଝରି ଏବାଦ ଜନ୍ମ ନକ୍ଷତ୍ର ଶାନ୍ତାର୍ଘ୍ୟ ବ୍ରତାର୍ଘ୍ୟ ଦିଶ ପ୍ରସେଦୁ ଗଗନ ନିର୍ମଳ ଉଡ଼ଗଣ ଉଦୟମ ମହି ମଙ୍ଗଳ ଭୂୟଷ୍ଟ ପୁର ଗ୍ରାମ ବଜାକ, ସବୁ ଜାଗାରେ ଆନନ୍ଦ ଛାଇଯାଇଛି। ନଦୀ ପ୍ରସନ୍ନ, ନଦୀମାନେ ମଧ୍ୟ ଆନନ୍ଦିତ ହୋଇଯାଇଛନ୍ତି, ନଦୀ ପ୍ରସନ୍ନ, ନଦୀରେ ଯେଉଁ ଅମୃତ ଧାରା ବୋହୁଛି, ଖାଲି ଜଳ ନୁହେଁ ଅମୃତ ଧାରା, ନଦୀ ପ୍ରସନ୍ନ। ଏବଂ ହ୍ରଦା ଜଳ ରୁହା ଶ୍ରେୟ, ହ୍ରଦରେ ବା ଅନ୍ୟ ନଦୀମାନଙ୍କରେ ରୁହା ଜଳ ରୁହ, ଜଳ ରୁହ କହିଲେ ସୂର୍ଯ୍ୟଙ୍କର ଉଦୟରେ କ'ଣ ପଦ୍ମ ଫୁଟେ, କିନ୍ତୁ ଭଗବାନ ଚନ୍ଦ୍ର ରାତି ଅଧରେ ମଧ୍ୟ ପଦ୍ମ ଫୁଟୁଛନ୍ତି। ଜଳ ରୁହାଶ୍ରୟ ହେଉଛି ସର୍ବଗୁଣ, ଭଗବାନ ଅଦ୍ଭୁତ କର୍ମ, ସେଇଥିପାଇଁ ଜନ୍ମ କର୍ମ ସମୟ ଦିବ୍ୟମ, ଭଗବାନଙ୍କ ସବୁ କିଛି ଦିବ୍ୟ। ଜଳ ରୁହାଶ୍ରୟ ଧୁଜାଣୀ କୁଳ ସନ୍ନାଦ, ରାତିରେ ପ୍ରାୟ ଏଇ ପକ୍ଷୀମାନେ ଗାନ କରନ୍ତିନି ବା ବୋବାନ୍ତି ନାହିଁ, କିନ୍ତୁ ଦ୍ୱିଜ ଦ୍ୱିଜ କହିଲେ ପକ୍ଷୀମାନେ, ହଳି କୁଳ ଏମାନେ ସବୁ ବ୍ରହ୍ମମାନେ ଏମାନେ ସବୁ ନାଦ କରିବା ପାଇଁ ଆରମ୍ଭ କଲେ, ଭଗବାନଙ୍କ ନାମ ଗୁଣଗାନ କରୁଛନ୍ତି। ଭଗବାନ ଯେଉଁ ଆବିର୍ଭାବ ହେଲେ ସମସ୍ତେ ମହାନଙ୍କର କୀର୍ତ୍ତନ କରୁଥିଲେ, ଆଜି ଭଗବାନ ଆସିଲେ ସମସ୍ତେ ମଧ୍ୟ ତାଙ୍କର ନାମ କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଦ୍ୱିଜାଳି କୁଳ ସନ୍ନଦା ତାବକା ପ୍ରହଲା ଜୟ, ଏବଂ ବବୌ ବାୟୁ ସୁଖ ସ୍ପର୍ଶ, ବହୁତ ସୁନ୍ଦର ମନ୍ଦ ବାୟୁ ସବୁ ଆସୁଛି ଘିର ସ୍ୱାମୀରେ, ପୁଣ୍ୟଗନ୍ଧ ଏଇସବୁ ପଦ୍ମର ଗନ୍ଧ ସବୁ ଆସୁଛି, ରାତିରେ ପଦ୍ମ ଫୁଟିବା କଥା ନୁହଁ କିନ୍ତୁ ଫୁଟିଛି, ଭଗବାନ ଅଦ୍ଭୁତ କର୍ମା ସେ ଅଗ୍ନେୟଶ୍ଚ ଦ୍ୱିଜାତିନା ଶାନ୍ତା ସ୍ତୋତ୍ର ସମ୍ବନ୍ଧିତ, ଦ୍ୱିଜାତିନା ମାନେ ଅସୁର ଭୟରେ ସବୁ ଯଜ୍ଞ ବନ୍ଦ କରିଦେଇଥିଲେ, ଯଜ୍ଞ କର୍ମ ସବୁ ବନ୍ଦ କରିଦେଇଥିଲେ, କିନ୍ତୁ ଆଜି ଭଗବାନ ଆସିଗଲେ ସମସ୍ତଙ୍କ ଯଜ୍ଞ ପୁଣି ଆରମ୍ଭ ହୋଇଗଲା। ମନାଂସା ସନ୍ ପ୍ରସନ୍ନ ଆଣି ସାଧୁନା ସୁରଦୃହା, ସାଧୁମାନେ ଏସବୁ ମୋତେ କହିଥିଲେ ଆମର ସନ୍ଦୀପ ବାବୁ, ସାଧୁମାନଙ୍କର ମନ କିଭଳି ବହୁତ ଆନନ୍ଦିତ ହୋଇଯାଇଥିଲା, ପ୍ରସନ୍ନ ଆଣି ସାଧୁ ମାନେ ମଧ୍ୟ ବହୁତ ଆନନ୍ଦିତ ହୋଇଯାଇଥିଲେ। ଯାଏମାନେ ଅଜନୀ ତସ୍ମିନ୍ ନେଦୁ ଦୁନ୍ଦୁ ଭୟ ସମାନ, ତେଣୁ ଭଗବାନ ଅଜନୀ ଅଜ ବିଷନ ଭୟାତ୍ମା ଭୂତାନ ଈଶ୍ୱର ଭୀଷଣ ପ୍ରକୃତି ସ୍ୱାମ ଅଧିଷ୍ଠା ସମ୍ଭବାମୀ ଆତ୍ମା ଆୟା, ଭଗବାନ ହେଉଛନ୍ତି ଅଜ, ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେଉଛନ୍ତି, ଭଗବାନ ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ କର୍ମ ସବୁ ରହିଛି, ଭଗବାନ ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନିଅନ୍ତି। ତେଣୁ ଯାଏ ମାନେ ଅଜନେ, ଅଜନେ କହିଲେ ଯାହାଙ୍କର ଜନ୍ମ ନାହିଁ ସେ ଜନ୍ମ ନେଉଛନ୍ତି, ଇଏ ଭଗବାନଙ୍କର ଜନ୍ମ ଜନ୍ମ ଆମେ ପାଳନ କରୁଛେ, ଯାହାକୁ କୁହାଯାଏ ଆମେ ଯେଉଁ ପାଳନ କରୁଛେ ଜନ୍ମ କ'ଣ ଆମେ ଯେଉଁ କ'ଣ କ'ଣ କହିଗଲା ଜନ୍ମ କ'ଣ ଟର୍ମ ଅଛି ସେଇଟା, ତେଣୁ ଇଏ ଜୟନ୍ତୀ 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 ଆମେ ଜନ୍ମ ଜୟନ୍ତୀ ଅଷ୍ଟମୀ କୃଷ୍ଣଙ୍କର ଜୟନ୍ତୀ ପାଳନ କରୁଛେ, ଜୟନ୍ତୀ ଜନ୍ମ ଜୟନ୍ତୀ ଜନ୍ମ ହୋଇଛନ୍ତି ଭଗବାନ, ଯଦି ତାଙ୍କର ଜନ୍ମ ନାହିଁ କିନ୍ତୁ ଜନ୍ମ ନେଉଛନ୍ତି। ଯାହାମାନେ ଅଜନେ ତସ୍ମିନ୍ ନେଦୁ ଦୁନ୍ଦୁ ଭୟ ସମ, ସବୁ ଆକାଶରେ ଦୁନ୍ଦୁବି ଇତ୍ୟାଦି ସବୁ ଗାନ ବାଜିଲେ ବାଜି ଉଠିଲା, ଭଗବାନ ଆବିର୍ଭାବ ହେବେ, ଯାହାକୁ ଜନ୍ମଙ୍କର ଆବିର୍ଭାବ ହେବେ ନା ସାଙ୍ଗେ ସାଙ୍ଗେ ବାହାରେ କରିଦେଲେ କ'ଣ ହେବ, ଯାହାକୁ ନେଦୁ ଦୁନ୍ଦୁ ଭୟ ସମ ସମସ୍ତେ ନୁଦି ଗାନ କଲେ ଆମେ ମଧ୍ୟ ଗାନ କରିବା। ତେଣୁ ଏହିଭଳି ଭାବରେ ଯଗୁ କିନ୍ନର ଗନ୍ଧର୍ବ, କିନ୍ନର ଗନ୍ଧର୍ବମାନେ ସବୁ ନୃତ୍ୟ କରିବା ପାଇଁ ଯଗ ଯଗୁ ପାଇଲେ ଗାନ କଲେ, ଯଗୁ କିନ୍ନର ଗନ୍ଧର୍ବ ତୁଷ୍ଟୁକୁ ସିଦ୍ଧ ଚାରଣା, ସିଦ୍ଧ ଚାରଣ ସମସ୍ତେ ତୁଷ୍ଟ ହେଇଯାଇଛି, ଆନନ୍ଦ ପ୍ରସନ୍ନ ସବୁକିଛି ପ୍ରସନ୍ନ ହେଇଯାଇଛି, ସବୁକିଛି ମଙ୍ଗଳମୟ ହେଇଯାଇଛି ଭଗବାନଙ୍କ ଆବିର୍ଭାବରେ। ବିଦ୍ୟାଧରସ୍ତ୍ର ନ ମୃତ୍ୟୁ, ବିଦ୍ୟାଧର ମାନେ ନୃତ୍ୟ ଆରମ୍ଭ କଲେ, ଗାଁ ବାଦନ ଭଗବାନ ଆସିବେ ନା, ବିଦ୍ୟାଧରସ୍ତ ନ ମୃତ୍ୟୁ ଅପସରୋହି ସମମୁଦା, ସମସ୍ତେ ଆନନ୍ଦିତ ହେଇକି ନୃତ୍ୟ କରୁଛନ୍ତି, ଗାନ ଗାନ କରୁଛନ୍ତି, ବାଦ୍ୟ ବଜାଉଛନ୍ତି, ଏଇଭଳି ଭାବରେ ସମସ୍ତେ ଏହିଭଳି ଭାବରେ ସରାଉଣ୍ଡିଂ ହେଇଛି, ଏହିଭଳି ଭାବରେ ଭଗବାନ ଏହିଭଳି ଅବସରରେ ଭଗବାନ ଆବିର୍ଭାବ ହେବେ। ଭଗବାନଙ୍କ ଆବିର୍ଭାବର ଚାଲିଛି, ଯୋଗାଡ଼ ଚାଲିଛି, ଆମେ ମଧ୍ୟ ଯୋଗାଡ଼ କରୁଛେ ଭାଗବତ ମାଧ୍ୟମରେ, ସେଠି ଆକ୍ଚୁଆଲ ଆବିର୍ଭାବ ହେବେ ଭଗବାନ। ବିଦ୍ୟାଧର ମୁମୁଚୁ ମୁନୟ ଦେବା, ମୁନୟ ଦେବା ଦେବତାମାନେ ଦେବତାମାନେ ମୁମୁଚୁ ବର୍ଷା କରୁଛନ୍ତି, ବର୍ତ୍ତମାନ ଦେଖାଉଛନ୍ତି ବର୍ଷା ହେଉଛି, ଯାହା କୁହାଯାଇ ସବୁ ସତ ସତ୍ୟରେ ପରିଣତ ହେଉଛି। ମୁମୁଚୁ ଦେବତାମାନେ ପୁଷ୍ପବୃଷ୍ଟି କରୁଛନ୍ତି, ମୁମୁଚୁ ଦେବା ସୁମନାଶି ମୁଦା ମୁଦା ସୁମନ ଏ ପୃଷ୍ଟି ପୁଷ୍ପ ପୃଷ୍ଟି କରୁଛନ୍ତି, ଆଇସ ଆଇସ ପୁଷ୍ପ ଆଇସ ଫ୍ଲାୱାର ରେନ୍ ଫ୍ଲାୱାର, ଏଇଟା ବର୍ଷା ହେଉଛି ପୁଷ୍ପ ବୃଷ୍ଟି ହେଉଛି, ସେମାନେ ଆସି ମୁଦା ମୁଦା ବହୁତ ଆନନ୍ଦରେ ସେମାନେ ପୁଷ୍ପ ବୃଷ୍ଟି କରୁଛନ୍ତି, ଏବଂ ମନ୍ଦମ ମନ୍ଦମ ଜଳଧାରା ଧୀରେ ଧୀରେ ଆସୁଛି ବର୍ଷା, ମନ୍ଦ ମନ୍ଦ ଜଳଧାରା ଜଗଜୁ ଅନୁସାଗରମ ସାଗର ଇତ୍ୟାଦି, ସେମାନେ ମଧ୍ୟ ସେଭଳି ଭାବରେ ମାନେ ଭଗବାନଙ୍କର ଆବିର୍ଭାବରେ ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି। ନିଶ୍ଚିତ ତମ ଅଦ୍ଭୁତେ ଉଦ୍ଭୁତେ ଏ ରାତି ବାରଟା ସମୟ, ଯାଏମାନେ ଜନାର୍ଦ୍ଦନେ ଜନାର୍ଦ୍ଦନ ସେ ଯାଏମାନେ ତାଙ୍କର ଜନ୍ମ ହେବ, ଜନାର୍ଦ୍ଦନ ଜନାର୍ଦ୍ଦନ କହିଲେ ଦୁଇ ପ୍ରକାର କଥା ରହିଛି, ଜନାର୍ଦ୍ଦନ ମାନେ ତାଙ୍କର ଦୁଇଟି କାର୍ଯ୍ୟ ରହିଛି, ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ଜନ, ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ତାଙ୍କୁ ଅର୍ଜନ କରିବେ, ତାଙ୍କୁ ଅତ୍ୟାଗ କରିବେ ଭଗବାନ, ଏବଂ ଯେଉଁମାନେ ତାଙ୍କ ଶରଣରେ ଯିବେ ତାଙ୍କର ଦୁଃଖକୁ ଦୂର କରିବେ, ଜନାର୍ଦ୍ଦନ ସେ ଜନାର୍ଦ୍ଦନ ଜୟନି ଜନାର୍ଦ୍ଦନେ। ଆମେ ଯେଉଁ କୁହାଯାଉଛି ଜନତା ଜନାର୍ଦ୍ଦନ ଗୋଟେ ବହୁତ ପାଷଣ୍ଡ କଥା, ଜନତା କେବଳ ଜନାର୍ଦ୍ଦନ ହୋଇପାରିବ ନାହିଁ, ସାଧାରଣ ବ୍ୟକ୍ତି କେବଳ ଭଗବାନ ହୋଇପାରିବ ନାହିଁ, ଯସ୍ତୁ ନାରାୟଣ ଦେବଂ ବ୍ରହ୍ମରୁଦ୍ରାଦି ଦୈବ ଦେଇ ସମସ୍ତ ନେବ କେଦେଶ ପାଷାଣୀ ଭାବେ ଧ୍ରୁବମ୍। ମନୁଷ୍ୟମାନଙ୍କ କଥା କ'ଣ କହିବା, ବ୍ରହ୍ମା ଶିବ ଆଦି ଦେବତାମାନେ ଯଦି ନାରାୟଣଙ୍କ ସହିତ ସମାନ କରିବା ତାହେଲେ ସେ ପାଷଣ୍ଡୀ। ତେଣୁ ଜନତା ଜନାର୍ଦ୍ଦନ ଗୋଟେ ପାଷଣ୍ଡ ଶବ୍ଦ, ଆପଣମାନଙ୍କ ସହିତ ଜାଣନ୍ତୁ, ଜନତା ଜନାର୍ଦ୍ଦନ କେବେ କହିବେ ନାହିଁ। ଭଗବାନ ସହ ଜନାର୍ଦ୍ଦନ ଦେବକ୍ୟାଂ ଦେବରୂପିଣ, ଦେବକୀ ଏ ଦେବକୀ କିଏ, ଯେଉଁ କହିଲେ ତିନି ଜନ୍ମରେ ଭଗବାନ ଆସିଥିଲେ ସେଇ ଭଗବାନ କହିବେ ସେଇଟା। ତମେବ ପୂର୍ବ ସ୍ୱର୍ଗେ କୃଷ୍ଣୀ ସ୍ୱାମୀ ସତେ ସ୍ୱାମୀ ମନ୍ତରରେ ସେ ଥିଲେ କୃଷ୍ଣୀ, ଏ ଦେବକୀ କୃଷ୍ଣୀ ଥିଲେ। ଏବଂ ଅୟମ୍ ସୁତପା, ଇଏ ପିତା ଥିଲେ ସୁତପା, 12,000 ବର୍ଷ ଧରି ତପସ୍ୟା କରିଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ। ତେଣୁ ଭଗବାନ ଏଇ ରୂପରେ ଆବିର୍ଭାବ ହୋଇଥିଲେ, ପ୍ରଭୁ ତ କହିଦେଇଥିଲେ, ଆମର ସନ୍ଦୀପିନ ପ୍ରଭୁ କହିଦେଇଥିଲେ, ତାଙ୍କ ରୂପ ବର୍ଣ୍ଣନା କରିଦେଇଛନ୍ତି, ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ତେଣୁ ଇଏ ଯେଉଁ ବର୍ଣ୍ଣନା କରି ଯେଉଁ ରୂପରେ ଆବିର୍ଭାବ ହୋଇଛନ୍ତି ସେଇ ରୂପରେ ସେ ସେଠି ଆସିଥିଲେ, ଲକ୍ଷ ଲକ୍ଷ ବର୍ଷ ତଳର କଥା। ଏ ସପ୍ତମମାନଙ୍କର 28ତମ ଦ୍ୱାପର କଥା, ଏ ପ୍ରଥମମାନଙ୍କର କଥା, ସ୍ୱାମୀମାନଙ୍କ କଥା, ଭଗବାନ ସେଠି ଆବିର୍ଭାବ ହୋଇଥିଲେ ତାଙ୍କ ପାଖରେ। ତେଣୁ ଯେତେବେଳେ ସେମାନେ ଚାହିଁଥିଲେ ପୁତ୍ର ରୂପରେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଭଗବାନ ତଥାସ୍ତୁ କହିଥିଲେ, କିନ୍ତୁ ଭଗବାନ ଭଳି କିଏ ହେଇପାରିବ, ଅସମର୍ଥ ତତ୍ତ୍ୱ ସେ ଭଗବାନ ଭଳି କିଏ ହେଇପାରିବେ ନାହିଁ। ତେଣୁ ଭଗବାନ କୁହାଯାଏ, ଆଚାର୍ଯ୍ୟମାନେ କୁହନ୍ତି ଭଗବାନଙ୍କୁ ଡିସାଇଡ଼ କରିବା ଟିକେ ଡେରି ହୋଇଗଲା, ତେଣୁ ତାଙ୍କୁ 3ଟି ଜନ୍ମ ନେବାକୁ ପଡ଼ିଲା। ତାର ଅର୍ଥ ହେଉଛି ଆମେ ଯଦି ଭଗବାନ କିଛି ଦାନ କରିବା ପାଇଁ ଚାହୁଁଛେ, ଯଦି ଡେରି କରିଦେଲେ ତାହେଲେ 3 ଗୁଣ ଦେବାକୁ ପଡ଼ିବ, ଯାହା ମନରେ ସଂକଳ୍ପ କରିଛି ସାଙ୍ଗେ ସାଙ୍ଗେ ଦେଇଦେବା କଥା, ଯଦି ନଦେବା ତାହେଲେ 3 ଗୁଣ ଦେବାକୁ ପଡ଼ିବ, ଏ ସେଟା ଭଗବାନ ଦେଖେଇ ଦେଉଛନ୍ତି ସେଇଟା। ତେଣୁ ଏ ଯେଉଁ ଦେବକୀ ସେହି କଶ୍ୟପ ଏବଂ ଅଦିତି ରୂପରେ ଭଗବାନ ଆସିଥିଲେ, ବାମନ ରୂପରେ ଆସିଥିଲେ, ଏ ସପ୍ତମଙ୍କର ସପ୍ତମ ସତ୍ୟଯୁଗରେ ଆସିଥିଲେ ଭଗବାନ। ଆଜି ସପ୍ତମଙ୍କର 28ତମ ଦ୍ୱାପରରେ ଭଗବାନ ଆସୁଛନ୍ତି, ଦେବକୀ ଗର୍ଭରେ ଆସୁଛନ୍ତି। ଦେବକ୍ୟାଂ ଦେବରୂପିଣ୍ୟା ବିଷ୍ଣୁ ସର୍ବଗୁହାଶୟ, ବିଷ୍ଣୁ ଆସୁଛନ୍ତି ସର୍ବଗୁହାଶୟ, ସମସ୍ତଙ୍କ ଦେହରେ ସେ ରହିଛନ୍ତି, ସମସ୍ତଙ୍କ ହୃଦୟରେ ରହିଛନ୍ତି ସେ। ଈଶ୍ୱର ସର୍ବଭୂତାନାଂ ହୃଦୟସ୍ୟ ଅର୍ଜୁନ ତିଷ୍ଠତି, ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି ସର୍ବଗୁହାଶୟ। ଆଜି ଭଗବାନ ଯେଭଳି ଭାବରେ ଆବିର୍ଭାବ ହୋଇଥିଲେ, ଆଜି ଭଗବାନ କଥା ଶୁଣିବା ମାତ୍ରେ ଆମ ଭଗବାନ ଯଦି ଆମ ହୃଦୟରେ ଆବିର୍ଭାବ ହେବେ, ଏଇ ଭଗବାନଙ୍କର ଜନ୍ମ ରହସ୍ୟ ହେଉଛି ଏଇଟା, ଭଗବାନ ଆମ ହୃଦୟରେ ଆବିର୍ଭାବ ହେବେ। ଆବିରାଶି ଯଥା ପ୍ରାଚ୍ୟାଂ ଦିସିନ୍ଦୁ ଇବ ପୁଷ୍କଳ, ଯେମିତି ପୂର୍ବ ଦିଗରେ ସୂର୍ଯ୍ୟ ଚନ୍ଦ୍ର ଉଦୟରେ ଭଗବାନ କୃଷ୍ଣଚନ୍ଦ୍ର ଚନ୍ଦ୍ରବଂଶରେ ଆସୁଛନ୍ତି, ଭଗବାନ ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଆସୁଥିଲେ, ତେଣୁ ସେ ମଧ୍ୟାହ୍ନ ସମୟରେ ଆସିଥିଲେ। ଭଗବାନ ଯେଉଁ ଆସିଥିଲେ ସୂର୍ଯ୍ୟବଂଶରେ ଆସିଥିଲେ, ମଧ୍ୟାହ୍ନରେ ଆସିଥିଲେ ଭଗବାନ ସୂର୍ଯ୍ୟ ରାମଚନ୍ଦ୍ର, ଆଜି ଭଗବାନ କୃଷ୍ଣଚନ୍ଦ୍ର ଆସୁଛନ୍ତି, ତେଣୁ ସେ ରାତ୍ରିରେ ଆସୁଛନ୍ତି। ସୂର୍ଯ୍ୟ ସୋମବର୍ଷ ଅଷ୍ଟମୀ ତିଥି ଥିଲା ନା, ଅଷ୍ଟମୀ ତିଥିରେ ଚନ୍ଦ୍ର କିଭଳି ରହିଥିଲେ, ଅଷ୍ଟମୀ ଚନ୍ଦ୍ର କିଭଳି ଅଧା, କିନ୍ତୁ ସେଦିନ କ'ଣ ଅଧା ଥିଲେ କି, ପୂର୍ଣ୍ଣଚନ୍ଦ୍ର ଥିଲେ, କାରଣ ପୂର୍ଣ୍ଣଚନ୍ଦ୍ର ଆସୁଛନ୍ତି, ଚନ୍ଦ୍ର ଏତେ ଆନନ୍ଦିତ ହେଇଯାଇଥିଲେ, ଯେଉଁ ନେଚରର ନିୟମ ରହି ସବୁ ଭଙ୍ଗ ହୋଇଯାଇଥିଲା, ସର୍ବଧର୍ମାନ ପରିତ୍ୟଜ୍ୟ, ସମସ୍ତେ ଭଗବାନଙ୍କ ଶରଣରେ ଯାଇଛନ୍ତି, ସବୁ ଧର୍ମ ତ୍ୟାଗ କରିଦେଇଛନ୍ତି। ତେଣୁ ଆବିରାଶି ଯଥା ପ୍ରଚ୍ୟାଂ ଦିସିନ୍ଦୁ ଇବ ପୁଷ୍କଳ, ଯେଉଁଭଳି ଭାବରେ ଚନ୍ଦ୍ର ଉଦୟ ହେଲେ, ଚନ୍ଦ୍ର ଆଜି ଅଷ୍ଟମୀ ଚନ୍ଦ୍ର ନୁହନ୍ତି, ସେ ପୂର୍ଣ୍ଣଚନ୍ଦ୍ର, ସେ ଭଗବାନ ପୂର୍ଣ୍ଣଚନ୍ଦ୍ର ଆସୁଛନ୍ତି, କୃଷ୍ଣଚନ୍ଦ୍ର, ସେ କୃଷ୍ଣଚନ୍ଦ୍ର କୃଷ୍ଣ ଜିନିକା ନାମ ହେ ଗୋକୁଳ ଜିନିକା ଧାମ ହେ, କୃଷ୍ଣ ଜିନିକା ନାମ ହେ ଗୋକୁଳ ଜିନିକା ଧାମ ହେ, ଶ୍ରୀ ଭଗବାନ ଭଗବାନ ବାରମ୍ବାର ପ୍ରଣାମ ବାରମ୍ବାର ପ୍ରଣାମ ବାରମ୍ବାର ପ୍ରଣାମ ବାରମ୍ବାର ତେଣୁ ଭଗବାନ ଆସିନାହାନ୍ତି, ଟିକେ ଅପେକ୍ଷା କରନ୍ତୁ, ଆମେ ଗୀତ ବୋଲିବା, କିନ୍ତୁ କରିବା ଦୟା ଧରନ୍ତୁ, ସମୟ ଆସିଲେ କରିବା, ଆମର ବଢ଼ିଗଲା, ଟାଇମ୍ ଏକ୍ସଟେନ୍ସନ୍ ହୋଇଗଲା, ଏକ୍ସଟେନ୍ସନ୍ ଗ୍ରାଣ୍ଟେଡ଼, ଟାଇମ୍ ଏକ୍ସଟେନ୍ସନ୍ ମାଗିଦେଇଥିଲୁ କଥାରେ, ତେଣୁ ଏକ୍ସଟେନ୍ସନ୍ ଗ୍ରାଣ୍ଟ କରିଦେଲେ, ସେପଟୁ ଆସିଗଲା, ଭଗବାନ କହିଲେ ଠିକ୍ ଅଛି ଟାଇମ୍ ଏକ୍ସଟେନ୍ସନ୍ ଗ୍ରାଣ୍ଟେଡ଼, କଣ୍ଟ୍ରାକ୍ଟର କିଏ ଅଛନ୍ତି ସେମାନେ ସବୁ ଜାଣିଥିଲେ, ଆମେ ସବୁ ଅଡିଟ୍ କରିଥିଲୁ, ଏଇଟା କଠିନ ଧର ସେଠୁ ସେ ପଏଣ୍ଟଟା ତେଣୁ ଏକ୍ସଟେନସନ୍ ଆମକୁ ଗ୍ରାଣ୍ଟ ହେଇଗଲା, ଆଉ ସମୟ ରହିଛି, ଆମେ ଗୀତ ବୋଲିବା ବ୍ୟସ୍ତ ହେବା ଦରକାର ନାହିଁ, ଆମକୁ ସମୟ ମିଳିଗଲା ପୁଣି ଅଧିକା ସମୟ। ତେଣୁ ଇଏ ଯେଉଁ ଭଗବାନ ଆସିଲେ ଆସିଗଲେ କିଭଳି ଆସିଗଲେ ନା, ଏଇ ପ୍ରଭୁ ତ କହିଥିଲେ, ଆମେ ଆଉ ଥରେ ଟିକେ ଭଲ ଭାବରେ କହିବା। ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ତମ ଅଦ୍ଭୁତମ ବାଳକମ ଅଦ୍ଭୁତ ରୂପ ସେ ଅଦ୍ଭୁତମ ବାଳକମ ଅମ୍ବୁଜେ କ୍ଷଣମ କିଭଳି ଆସୁଛନ୍ତି ସେ ଭଗବାନ। ଆମେ ଯେଉଁ କହିଲୁ ନା ଯେଉଁଭଳି ଭାବରେ ଆସିଥିଲେ ସେ ଯେଉଁ ସ୍ୱାମୀମାନଙ୍କ ସମୟରେ କୃଷ୍ଣ ଏବଂ ସୁତପା ଯଦି 12,000 ସୁତ ପୋଷା କରିଥିଲେ, ଭଗବାନ ଯେଉଁ ରୂପରେ ଆବିର୍ଭାବ ହୋଇଥିଲେ ସେହି ରୂପରେ ଆସିଛନ୍ତି, ସେ ରୂପଟା କିଭଳି ନା ତମ ଅଦ୍ଭୁତମ ବାଳକମ ଅମ୍ବୁଜେ କ୍ଷଣମ ଅଦ୍ଭୁତ ବାଳକ ସେ ଅଦ୍ଭୁତ ବାଳକ ଅଦ୍ଭୁତ ବାଳକ ସେ କ'ଣ ଅଦ୍ଭୁତ ଆମେ କହିବା। ତମ ଅଦ୍ଭୁତ ବାଳକ ଅମ୍ବୁଜେ କ୍ଷଣମ କିଭଳି ତାଙ୍କର ଚକ୍ଷୁ ବିକ୍ଷଣମ ତାଙ୍କ ଚକ୍ଷୁ କିଭଳି ଭାବରେ ଯଦି ଆବିର୍ଭାବ ହୋଇଗଲେ ବସୁଦେବ ଦେବକୁ ଦେଖୁଛନ୍ତି ଭଗବାନ ଆବିର୍ଭାବ ହୋଇଛନ୍ତି, ଅଦ୍ଭୁତମ ବାଳକମ ତାଙ୍କର ମନର ଭାବନା ଏହିଭଳି ଭାବରେ ଯାହାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରୀକ୍ଷିତ ମହାରାଜ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି, ଦର୍ଶନ କରୁଛନ୍ତି, ଅଦ୍ଭୁତମ ବାଳକ ସେ ଅମ୍ବୁଜେ କ୍ଷଣମ ବହୁତ ପଦ୍ମଭଳି ତାଙ୍କର ପଦ୍ମନୟନ ରହିଛି, ପଦ୍ମନୟନ ଅମ୍ବୁଜେ କ୍ଷଣମ ଏବଂ ଚତୁର୍ଭୁଜ ଚତୁର୍ଭୁଜ ଧାରଣ କରି ସେ ଆସିଛନ୍ତି। ଏ ଅଂଶରେ ଆସିଲେ ପ୍ରକୃତ ମୂଳ ହେଉଛନ୍ତି ଦ୍ୱିଭୁଜଧାରୀ, ତେଣୁ ସେ ଯଶୋଦାଙ୍କ ଗୋଡ଼ରେ ଆସିବେ, ତେଣୁ ଚତୁର୍ଭୁଜ ସିଏ ଚତୁର୍ଭୁଜ ଚତୁର୍ଭୁଜରେ କ'ଣ ଧାରଣ କରିଛନ୍ତି ନା ଶଙ୍ଖ ଗଦା ଉଦା ଅନ୍ୟ ଆୟୁଧ ସବୁ ଧରିଛନ୍ତି, ଶଙ୍ଖ ଚକ୍ର ଗଦା ପ୍ରତିମିତା ଧାରଣ କରିଛନ୍ତି ଭଗବାନ। ଗୋଟିଏ ହାତ ଖାଲି ଥିଲା ଆମ ଶିଶୁ ରାଧାକୃଷ୍ଣ ମହାନ୍ତି, ଗୋଟିଏ ହାତ ଖାଲି ଥିଲା ଆଶୀର୍ବାଦ ପ୍ରଦାନ କରିବା ପାଇଁ ବସୁଦେବ ଦେବଙ୍କୁ, ଶଙ୍ଖଚକ୍ର ଗଦା ଧରିଛନ୍ତି, ଖାଲି ହାତ ଧରିଛନ୍ତି ଗୋଟିଏ ହାତ, କାହିଁକିନା ତାକୁ ଆଶୀର୍ବାଦ ଦେବେ ମା ପିତାଙ୍କୁ। ତେଣୁ ବସୁଦେବ ଦେବ ଦେଖୁଛନ୍ତି କିଭଳି ଦେଖୁଛନ୍ତି ନା ଶିବସେର ଲକ୍ଷ୍ମଣ ଭଗବାନଙ୍କର ବକ୍ଷଦେଶ ଦେଖୁଛନ୍ତି, ବକ୍ଷଦେଶରେ ଶିବସେର ଚିହ୍ନ ଦେଖୁଛନ୍ତି, ଶିବସେର ଲକ୍ଷ୍ମଣ ଗଡ଼ସୁ ବି କୌସ୍ତୁଭ ଗଳାରେ କୌସ୍ତୁଭ ଧାରଣ କରିଛନ୍ତି, କୌସ୍ତୁଭ ମଣି ଧାରଣ କରିଛନ୍ତି। ଆପଣ ଯଦି କେବେ ବୈକୁଣ୍ଠକୁ ଯିବେ, ବୈଜ୍ଞାନିକମାନେ ଯଦି କେବେ ସମ୍ଭବ ହେଇପାରିବେ, ଯଦି ବୈକୁଣ୍ଠ ଯାଇପାରିବେ, ଆପଣ ଯଦି ଯିବେ ଦେଖିବେ ଜାଣିପାରିବେନି କିଏ ଭଗବାନ କିଏ ଭଗବାନ ପାର୍ଶ୍ୱ ଭଗବାନ ଯେଉଁଭଳି ଭାବରେ ସେମାନେ ସବୁ ସାରୂପ୍ୟ ମୁକ୍ତି ପ୍ରାପ୍ତ ହୋଇଛନ୍ତି, ଭଗବାନ ଯେଉଁ ରୂପ ତାଙ୍କର ସେହି ରୂପ, ଯେଉଁ ରୂପ ଭଗବାନ ରହି ସେହି ରୂପରେ ସେମାନେ ରହିଛନ୍ତି। ଆପଣ ଯାଇ ଯଦି ଯିବେ ଜାଣିନଥିବେ, କିଛି ପଡ଼ିଗଲେ ଭୁଲରେ ବୈକୁଣ୍ଠ ଲୋକ ପଡ଼ିଗଲେ ସେମାନେ ଆଶ୍ଚର୍ଯ୍ୟ ହେଇଯିବେ, କେତେ ଭଗବାନ ଅଛନ୍ତି ଏଠି, କିନ୍ତୁ ସେମାନେ ସବୁ ଭଗବାନ ନୁହଁନ୍ତି, ଭଗବାନ ସେବକ, ସେମାନେ ଭଗବାନଙ୍କ ସେବକ ଭିତରେ ଜାଣିବା ତାପ କେମିତି ଜାଣିବେ ନା ଭଗବାନଙ୍କର ଗଳା ଦେଶରେ କୌସ୍ତୁଭ ରହିଛି, ଆଉ କାହାର ଗଳାରେ ସେ କୌସ୍ତୁଭ ମାଳା ନାହିଁ, କୌସ୍ତୁଭ ମାଣି ନାହିଁ, ଏଇଠୁ ଜାଣିବା ଇଏ ହେଉଛନ୍ତି ଭଗବାନ ବୋଲି। ଏବଂ ଶିବତ୍ସ ଲକ୍ଷ୍ମଣ ରହିଛନ୍ତି ଭଗବାନଙ୍କର ଦକ୍ଷ ଦେଶରେ ରହିଛନ୍ତି, ଅନ୍ୟମାନଙ୍କର ନାହିଁ। ତେଣୁ ଏଇ ଗଳସବୁ ବି କୌସ୍ତୁଭମ ତାପରେ ପୀତାମ୍ବରମ ପୀତାମ୍ବର ଧାରଣ କରିଛନ୍ତି, ପୀତବସ୍ତ୍ର ଧାରଣ କରିଛନ୍ତି ଏବଂ ସାନ୍ଦ୍ର ପୟୋଦ ସୌଭଗମ ଯେଉଁ ଘନ ନୀଳ ଯେଉଁ ରହିଛି ଆମର ମେଘ ଶ୍ୟାମ ଘନଭଳି ସେଇଭଳି ଭାବରେ ତାଙ୍କର ରୂପ ସୌନ୍ଦର୍ଯ୍ୟ ରହିଛି, ପୟୋଦ ସୌଭଗମ ଭଗବାନଙ୍କ ରୂପ ମାଧୁରୀ ରହିଛି। ତେଣୁ ଯେତେବେଳେ ଆବିର୍ଭାବ ହୋଇଗଲେ ଆବିର୍ଭାବ ଯେତେବେଳେ ହୋଇଗଲେ ଇଏ ବସୁଦେବ ବହୁତ ବିସ୍ମ ଅଦ୍ଭୁତ କହିଗଲା ନା, ସେଥିପାଇଁ ବିସ୍ମୟ ହୋଇଗଲେ, ବିସ୍ମୟ ହୋଇଗଲେ ସେ ସ ବିସ୍ମୋତ୍ଫୁଲ୍ଲ ବିଲୋଚନ ହରିଂ ସୁତଂ ବିଲୋକ୍ୟ ଆନନ୍ଦ ବୁଦ୍ଧିସ୍ତଦା କୃଷ୍ଣାବତାର ଉତ୍ସବ ସମ୍ଭ୍ରମ ସ୍ପୃଶନ୍ ମୁଦା ଦ୍ୱିଜେଭ୍ୟ ଆୟୁତମ ଅପୃତା ଗାର୍ଗବା ଆୟୁତ 10,000 ଗାଭୀକୁ ପ୍ରଦାନ କରିଦେଲେ, ବନ୍ଦିଶାଳ କେଉଁଠୁ ଆଣିଲେ ସେ 10,000 ଗାଭୀ ମନେ ମନେ ପ୍ରଦାନ କରିଥିଲେ, ଖାଲି ମନେ ରହିଗଲା ଦେଇକି ରହିଗଲେ କି ନା ଭଗବାନ ଯିବେ ସେ 10,000 ଗାଭୀକୁ ପ୍ରଦାନ କରିବେ ପରେ ଦେବେ, ସେଇଟା ବର୍ତ୍ତମାନ ମନରେ ଦେଇଦେଲେ ମନରେ ଦାନ କରିଦେଲେ। ସ ବିସ୍ମୟ ଉତ୍ଫୁଲ୍ଲ ବିସ୍ମିତ ବିସ୍ମିତ ହୋଇଗଲେ ଉତ୍ଫୁଲ୍ଲ ବିଲୋଚନ ହରି ହରିଙ୍କୁ ଯେତେବେଳେ ଦେଖିଲେ ହରି କାହିଁକି ହରି ଶବ୍ଦ ବ୍ୟବହାର କରାଯାଉଛି ନା ସେ ତାଙ୍କର ମନକୁ ଆକର୍ଷଣ କରୁଛନ୍ତି କରି ନେଉଛନ୍ତି, ପ୍ରେମ ଦିଆ ହରେ ମନ ହରିର ଅନେକ ଅର୍ଥ ରହିଛି, ତାଙ୍କର ମନକୁ ଆକର୍ଷଣ କରି ନେଉଛନ୍ତି ସେମିତି ପ୍ରେମ ମନକୁ ଯଦି ଆକର୍ଷଣ ଆମମାନଙ୍କର ଆନନ୍ଦ ଲାଗିବ ନାହିଁ, ମନୋରଞ୍ଜନ ହେବ ନାହିଁ, ଆମର ମନକୁ ତାଙ୍କର ଆକର୍ଷଣ ଆମ ମନ ଆକର୍ଷଣ କରିବାନି, ମନୋରଞ୍ଜନ ହେବ ନାହିଁ ଭଗବାନ କଥା। ଅବଶ୍ୟ ସିଏ ଯେଉଁ ଦୃଷ୍ଟିରେ ବାହାରି ସେ ଅଲଗା କଥା, ଆମେ ଆମ ଅଲଗା ଦୃଷ୍ଟିରେ କହୁଛେ, ମୁଁ ବୁଝିପାରିଲାନି କାହିଁକି ମନୋରଞ୍ଜନ ହେବ ନାହିଁ, ମନୋରଞ୍ଜନ ତାଙ୍କ ମନୋରଞ୍ଜନ ହେଇଗଲା। ହରି ପ୍ରେମ ଦିଆ ହରେ ମନ, ମନକୁ ହରଣ କରନ୍ତି ସେ ଭଗବାନ ହରି ସିଏ। ତେଣୁ ସବିସ୍ମୟ ଫୁଲ ବହୁତ ଆନନ୍ଦ, ଚାରୋଟି ବିସ୍ମୟ ରହିଛି। କ'ଣ କ'ଣ ବିସ୍ମୟ, କାହିଁକି ଅଦ୍ଭୁତ ବୋଲି କାହିଁକି କହିଲେନି ବିସ୍ମୟ କ'ଣ ନା, ମହାମୁକ୍ତ ମୁନିନ୍ଦ୍ରାଣ ବି ଦୁର୍ଲଭ, ଯେଉଁମାନେ ମହାମୁକ୍ତ ମୁନିମାନଙ୍କୁ ମଧ୍ୟ ସେ ଦୁର୍ଲଭ ଦର୍ଶନ, ଆଜି ସେ ଦର୍ଶନ ପ୍ରାପ୍ତ ହେଉଛନ୍ତି। ପରମେଶ୍ୱର ମମ ପୁନର୍ ଅବିଦ୍ୟା ବଧ ଜୀବସ୍ୟ ଅବିଦ୍ୟା ବଧ ଜୀବେନ କଂସେନା ବି ବହିରପି ବଧସ୍ୟ ଗୃହେ ଅବତୀର୍ଯ୍ୟ ଦୃଶ୍ୟ ବଭୁବ। ଇଏ ହେଉଛି ଚାରୋଟି ବିସ୍ମୟ ହୋଇଥିଲା କାହାର, ମାନବ ବୁନ୍ଧବୀ ବସୁଦେବଙ୍କର। କ'ଣ ନା, ଆମେ ଅବିଦ୍ୟାଗ୍ରସ୍ତ ରହିଛେ, ଭଗବାନ ପିତା କେବେ ଅବିଦ୍ୟାଗ୍ରସ୍ତ ନୁହନ୍ତି, କିନ୍ତୁ ସେ ଭାବୁଛନ୍ତି ସେଇଭଳି ଭାବରେ ଅବିଦ୍ୟାଗ୍ରସ୍ତ ଯିବ, କାହିଁକି ନା ମୁଁ ବଦ୍ଧ ହୋଇକି ରହିଛି, କଂସର ବନ୍ଦିଶାଳରେ ବଦ୍ଧ ହୋଇକି ରହିଛି। ଏଠି ଭଗବାନ ମହାମୁକ୍ତ ସିଏ, କିନ୍ତୁ ସିଏ ମହାମୁକ୍ତ ମୁନି ଇନ୍ଦ୍ରଣ ବି ଦୁର୍ଲଭ, ମହା ଯେଉଁମାନେ ମୁନି ଏମାନଙ୍କ ପାଇଁ ମଧ୍ୟ ମୁନିନ୍ଦ୍ର ଶ୍ରେଷ୍ଠ ମୁନି ନାରଦାଦୀମାନଙ୍କ ପାଇଁ ଦୁର୍ଲଭ ଦର୍ଶନ, ଆଜି ସେହି ଦର୍ଶନ ମୁଁ ପାଉଛି। ବଦ୍ଧ ଅବସ୍ଥାରେ କଂସର ଗୃହରେ ବନ୍ଧି ହୋଇକି ରହିଛି ଅବତୀର୍ଣ୍ଣ, ଏ ଦୃଶ୍ୟ ଦେଖୁଛି, ଇଏ ଗୋଟେ ଅଦ୍ଭୁତ ବିସ୍ମୟ, ଇଏ ଗୋଟେ ବିସ୍ମୟ। ଦ୍ୱିତୀୟ ବିସ୍ମୟ କ'ଣ ନା, ସର୍ବବ୍ୟାପକ ପରମ ବ୍ରହ୍ମ ବି ମାନୁଷ ଗର୍ଭାଦି ଜନିଷ୍ୟତି, ଏ ସର୍ବବ୍ୟାପକ ସିଏ ସବୁଠାରୁ ସେ ବିଦ୍ୟମାନ, ଏମିତି ଅହମ୍ ସର୍ବସ୍ୱ ପ୍ରଭୋ, ଭଗବାନ ସବୁଠାରେ ରହିଛନ୍ତି। କିନ୍ତୁ ସର୍ବବ୍ୟାପକ ହେଲେ ମଧ୍ୟ ପରମ ବ୍ରହ୍ମ ସେ, ପରମ ବ୍ରହ୍ମ ସିଏ, କିନ୍ତୁ ମାନୁଷ ଗର୍ଭରେ, ମନୁଷ୍ୟ ଗର୍ଭରେ ଆସୁଛନ୍ତି ସେ, ଏ ବଡ଼ ଅଦ୍ଭୁତ କଥା, ଛୋଟିଆ ଗର୍ଭରେ କେମିତି ସେ ଆସିଲେ, ସର୍ବବ୍ୟାପକ ସିଏ ପୁଣି ଛୋଟିଆ ଗର୍ଭରେ ସେ ଆସୁଛନ୍ତି, ଇଏ ଭଗବାନଙ୍କ ଅଦ୍ଭୁତ, ଇଏ ସେଥିପାଇଁ ଅଦ୍ଭୁତ ତମ ଅଦ୍ଭୁତ ବାଳକଟି କହିଗଲା। ବିସ୍ମୟ ହେଉଛନ୍ତି କିଏ ବସୁଦେବ, ଏବଂ ତୃତୀୟ ବିସ୍ମୟ ହେଉଛି କେମିତି ଭଗବାନ ଆବିର୍ଭାବ ହେଇଛନ୍ତି ନା, ବିବିଧା ସ୍ତକ, ବିବିଧା ଅସ୍ତ୍ର, କଟକ କୁଣ୍ଡଳ କିରିଟି ଆଦି ଅଳଙ୍କାର ବିଶିଷ୍ଟ ଏବ ବାଳକ ଗର୍ଭ ନିଷ୍କ୍ରନ୍ତା, ସବୁ କିରିଟି ଧାରଣ କରିଛନ୍ତି, ଅଳଙ୍କାର ସବୁ ଧାରଣ କରିଛନ୍ତି, ବନମାଳ ଧାରଣ କରିଛନ୍ତି, ପିତବସ୍ତ୍ର ଧାରଣ କରିଛନ୍ତି, ଗର୍ଭରୁ ସେ ଆସୁଛନ୍ତି ଏଇଭଳି ଭାବରେ, ଗର୍ଭରୁ ଜଣେ ଆସିଲେ ଉଲଗ୍ନ ଆସିବ ନା, ଏଭଳି କ'ଣ ଆସିବାର, ଇଏ ଗୋଟେ ଅଦ୍ଭୁତ, ଏ ତୃତୀୟ ଅଦ୍ଭୁତ। ଏବଂ ଚତୁର୍ଥ ଅଦ୍ଭୁତ କ'ଣ ନା, ସାକ୍ଷାତ ମହାଭୟସ୍ୟାପି ଭୀଷଣମ ଆଦି ପୁରୁଷ ଭଗବାନ ଅପି କଂସ ଭୟଭୀତ ମାଂ ସ୍ୱ ପିତୃତ୍ୱେନ ଅଙ୍ଗିଚକ୍ରେ। ସାକ୍ଷାତ ମହାଭୟସ୍ୟାପି ଭୀଷ, ମହାଭୟ ମୃତ୍ୟୁ ଯାହାକୁ ମଧ୍ୟ ଭୟ କରନ୍ତି, ସେଇ ଭଗବାନ ମୁଁ କଂସକୁ ଭୟ କରୁଛି, ମୁଁ କଂସକୁ ଭୟ କରୁଛି, ସିଏ ଯିଏ ଆସିଲେ ମୋର ପୁତ୍ର ହେଇକି ଆସିଲେ, ଯାହାକୁ ମୃତ୍ୟୁ ଭୟ କରନ୍ତି ତା ଯାହାକୁ ସିଏ ମୋର ପୁତ୍ର ରୂପେ ଆସୁଛନ୍ତି, ଇଏ ଗୋଟେ ଅଦ୍ଭୁତ କଥା। ଏଇଭଳି ଭାବରେ ବହୁତ ଅଦ୍ଭୁତ ବାଳକ ଆସିଲେ, ଯେତେବେଳେ ଆସିଲେ ବସୁଦେବ ଦେବକୀ ଆଉ ପୁତ୍ର ଜ୍ଞାନ କରିନାହାନ୍ତି, ଭଗବାନ ବୋଲି ଜାଣିଲେ, ଇଏ ଭଗବାନ ବୋଲି ଭଗବାନ ପ୍ରକାଶ କରିଦେଲେ, ତାଙ୍କର ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ହେଇଥିଲେ। ତେଣୁ ଯେତେବେଳେ ଆସିଲେ ଦେବକୀ ଏବଂ ବସୁଦେବ ବହୁତ ସ୍ତୁତି କରିଛନ୍ତି, ଆମର ସନ୍ଦୀପନ ପ୍ରଭୁ ଯେତେବେଳେ ସ୍ତୁତି କହିଥିଲେ ଆମେ ସ୍ତୁତି କହିବା ନାହିଁ, ବସୁଦେବ ପ୍ରଥମେ ବସୁଦେବ ସ୍ତୁତି କରିଥିଲେ, ତାପରେ ଦେବକୀ ମଧ୍ୟ ସ୍ତୁତି କଲେ, ସେମାନେ ପୁତ୍ର ଜ୍ଞାନ କରୁନାହାନ୍ତି ଭଗବାନ ବୋଲି, ଐଶ୍ୱର୍ଯ୍ୟ ଇଏ ହେଉଛି ଐଶ୍ୱର୍ଯ୍ୟ, ବୃନ୍ଦାବନ ଓ ଦ୍ୱାରକା ଭିତରେ ତଫାତ୍ ହେଉଛି, ମଥୁରା ଭିତରେ ତଫାତ୍ ହେଉଛି, ଏଇଟା ବୃନ୍ଦାବନରେ କେହି ଭଗବାନ ବୋଲି ଜାଣନ୍ତି ନାହିଁ, ଐଶ୍ୱର୍ଯ୍ୟ କେହି ଜାଣନ୍ତି ନାହିଁ, ଇଏ ମାଧୁର୍ଯ୍ୟ ବୃନ୍ଦାବନ ଲୀଳା ଆରମ୍ଭ ହେବ। ଆଚ୍ଛା ଗୋଟେ ବିଶେଷ ଗଣ ମାନେ କ'ଣ ମଝିରେ ଟିକେ କ'ଣ ଦିଆଯାଏ ସେଇଟା ଆମେ ଦେଉଛେ ବ୍ରେକ୍, ବ୍ରେକ୍ ଦିଆଯାଉଛି, ଆମର ଆଡ଼ଭର୍ଟାଇଜମେଣ୍ଟ ରହୁଛି, ଆଡ଼ଭର୍ଟାଇଜମେଣ୍ଟ କ'ଣ ନା, ଆମେ ଅନୁରୋଧ କରିବୁ ଯଦି ଯେଉଁମାନେ ରଖିଛନ୍ତି ରାସ୍ତାରେ ମଝିରେ କିରିବା ଏଭଳି ଗାଡ଼ି ଯାଇ ପାସ୍ କରିପାରୁନାହିଁ, ଜଣେ ବିଶେଷ ଭାବରେ ଧଳା କାର୍ ଜଣେ ଆସିଛନ୍ତି, ଆମେ ଅନୁରୋଧ କରିବୁ ସେ କାର୍ ଟିକେ ସାଇଡ଼୍ ପାର୍କିଂ କରିଦେବେ, ଆମର ଆମେ ଅନୁରୋଧ କରିବୁ ଯେ ଦାୟିତ୍ୱରେ ଅଛନ୍ତି ଯାହାଙ୍କୁ ଦାୟିତ୍ୱ ଦିଆଯାଇଛି ଟ୍ରାଫିକ୍ କଣ୍ଟ୍ରୋଲ ଦାୟିତ୍ୱରେ, ତାଙ୍କୁ ଅନୁରୋଧ କରିବୁ ସେ ମଧ୍ୟ ଟିକିଏ ଟ୍ରାଫିକ୍ର ବ୍ୟବସ୍ଥା କରିବେ, ବର୍ତ୍ତମାନ ଜାମ୍ ହେବ, ସବୁ ଦେବତାମାନେ ସବୁ ଆସି ପହଞ୍ଚିବେ ସେଠି, ଜାମ୍ ହେଇଯିବ ବର୍ତ୍ତମାନ, ତାଙ୍କ ଯାନରେ ସୁଦ୍ଧା ଆସିବେ ଦେବତାମାନେ ଆସିବେ, ତାଙ୍କର ବୈମାନିକ ଯାନରେ ଆସିବେ, ବିମାନ ସବୁ ଆସିବେ, ଅନନ୍ତ କୋଟି ବିମାନ ରହିଛି, କେତେ କୋଟି ବିମାନ ରହିଛି, ସୁଖଦେବ ଗୋସ୍ୱାମୀ କହିଛନ୍ତି ସ୍ୱର୍ଗ ଲୋକରେ ସବୁ ଆସି ପହଞ୍ଚିବେ ଏଠି, ବିମାନ ଜାମ୍ ହେବ, ତେଣୁ ଆମର ଏଠି ଜାଗା ପ୍ରଶସ୍ତ ନାହିଁ, ଛୋଟିଆ ଜାଗା ରଘୁନନ୍ଦନ ଧାମ ସରକାରଙ୍କ କୃପାରୁ ଆମର ଟିକେ ରାସ୍ତା ମଧ୍ୟ ଠିକ୍ ହୋଇଯାଇଛି, ଭଗବାନ ଆବିର୍ଭାବ ପୂର୍ବରୁ ରାସ୍ତା ମଧ୍ୟ ଆସିଯାଇଛନ୍ତି ଠିକ୍ ଭାବରେ, ତେଣୁ ଏଇଭଳି ଭାବରେ ଆମେ ପୁଣି ବର୍ତ୍ତମାନ ଆମର କଥାକୁ ଆସିଯିବା, ବର୍ତ୍ତମାନ ବ୍ରେକ୍ ସରିଗଲା, ବର୍ତ୍ତମାନ ଆମେ କଥାକୁ ଆସିବା, କ'ଣ କଥା ନା ଦେବକୀ ଯେତେବେଳେ ପ୍ରାର୍ଥନା କଲେ ଭଗବାନଙ୍କୁ, ଭଗବାନ ପ୍ରାର୍ଥନା କଲା ପରେ ସେ ଗୋଟେ ପ୍ରାର୍ଥନାରେ କହିଲେ, ଇଏ ହେଉଛି ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟ ଭିତରେ ତଫାତ୍। ବୃନ୍ଦାବନରେ ତାଙ୍କର ଯେତେ ଐଶ୍ୱର୍ଯ୍ୟ ଦେଖାଇଲେ ମଧ୍ୟ କେହି ତାଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ। ଆସନ୍ତାକାଲିଠୁ ନନ୍ଦକୀ ଆନନ୍ଦ ଭୟ ଆରମ୍ଭ ହେବ, ଅବଶ୍ୟ ସନ୍ଦୀପିନୀ ପ୍ରଭୁ ସବୁ କହିଦେଲେ, ବୃନ୍ଦାବନ କଥା ମଥୁରା କଥା ସବୁ କଥା କହିଦେଲେ, ଅଳ୍ପ ସମୟ ଭିତରେ ସବୁ କହିଦେଲେ। ଯାହା ହଉ ଏ ସକାଳେ ମଧ୍ୟ ସେ ନନ୍ଦକୀ ଆନନ୍ଦ ଭୟ କରିଦେଇଛନ୍ତି। ତେଣୁ ଇଏ ଯେଉଁ ଆସିଲେ ଦେବକୀ ଐଶ୍ୱର୍ଯ୍ୟ ଦେଖିଲେ ତାଙ୍କ ପୁତ୍ର ଜ୍ଞାନଟା ଚାଲିଯାଉଛି, ତେଣୁ ଭଗବାନ ବୋଲି ଜ୍ଞାନ କରୁଛନ୍ତି, ପୁତ୍ର ସ୍ତୁତି କରି ତାପରେ ଅନ୍ତିମରେ କହୁଛନ୍ତି, ପ୍ରଭୁ ଆପଣ ଯଦି ଏହି ରୂପରେ ରହିବେ ମଥୁରାବାସୀମାନେ ଥଟ୍ଟା କରିବେ, କେବେ ଦେବକୀ ଭଗବାନ ଜନ୍ମ ଦେଇଛି ଏ ପରିହାସ କରିବେ ସମସ୍ତେ, ତେଣୁ ଆପଣ ଗୋଟେ ଛୋଟ ପିଲା ହେଇଯାଆନ୍ତୁ, ସାମାନ୍ୟ ଶିଶୁ ହେଇଯାଆନ୍ତୁ, ସାମାନ୍ୟ ବାଳକ ହେଇଯାଆନ୍ତୁ, ତେଣୁ ଭଗବାନ ସାମାନ୍ୟ ବାଳକ ହେବା ପୂର୍ବରୁ ତାଙ୍କୁ କହିବେ, କହିବେ ଦେଖ ତମେବ, ମୁଁ କହିଲି ସେ କଥା, ତମେ ପୂର୍ବ ଜନ୍ମରେ ଥିଲ ଏଇଭଳି ଭାବରେ ସୁତପା କୃଷ୍ଣ ଥିଲ, ତୁମେ ପ୍ରାର୍ଥନା କରିଥିଲ, ସେଥିପାଇଁ ମୁଁ ତୁମ ପୁତ୍ର ରୂପେ ଆବିର୍ଭାବ ହେଇଥିଲି, କିନ୍ତୁ ବର୍ତ୍ତମାନ ସେଥିପାଇଁ ମୁଁ ଏଇ ରୂପରେ ଆସିଲି, ବର୍ତ୍ତମାନ ମୁଁ ସାମାନ୍ୟ ବାଳକ ହେଇଯିବି, କିନ୍ତୁ ତୁମେ ଯଦି ମୋତେ ଭୟ କରୁଛ ତାହେଲେ ମୋତେ ନେଇକିରି ବ୍ରଜରେ ନନ୍ଦ ମହାରାଜଙ୍କର ଗୃହରେ ଛାଡ଼ିଦେଇ ଆସନ୍ତୁ, ଛାଡ଼ିଦେଇ ଆସନ୍ତୁ। ତେଣୁ ପ୍ରକୃତରେ ଯେଉଁ ଭଗବାନ ଆସିଲେ ଏଠି ପ୍ରକଟ ହେଲେ, ସେଠି ସେଠି ସବୁବେଳ ପାଇଁ ରହିଛନ୍ତି, ନିତ୍ୟ ରହିଛନ୍ତି, ସେ ଯଶୋଦାଙ୍କର ପୁତ୍ର ରୂପରେ ଆସିଛନ୍ତି, ସେହି ସମୟରେ ଏକ ସମୟରେ ସେ ଦୁଇ ଜାଗାରେ ପ୍ରକଟ ହୋଇଛନ୍ତି ଭଗବାନ। MP 70 ଗାଡ଼ି ଯାହାକି, ଥ୍ୟାଙ୍କ ୟୁ, ବହୁତ ଧନ୍ୟବାଦ, କ୍ଷମା କରିବେ ଆମର ସେ। ହଁ, ତେଣୁ ଏ ଯେଉଁ ରହିଛି MP 70 ଆମେ ରହିଗଲେ, MP 70 ଆମେ ଯେ ମଥୁରା ତାକୁ ଯିବା, ଇଏ ମଧ୍ୟପ୍ରଦେଶ ଗାଡ଼ି, କିନ୍ତୁ ଆମେ ମଥୁରା ଗାଡ଼ିକି ଧରିବା, ଆମେ ଡାଇଭର୍ଟ ହେଇଯାଉଛି, ମଥୁରା ଗାଡ଼ି କଥା କହିଲା କହିଲେ ମଧ୍ୟପ୍ରଦେଶ ଗାଡ଼ି ଆସି ପହଞ୍ଚି ଗଲାଣି। ତେଣୁ ମଥୁରା ଗାଡ଼ିରେ କ'ଣ ହେଉଛି ଚାଲିଛି ଘଟଣା ନା, ଯେତେବେଳେ ଏଇଭଳି ଭାବରେ ଦେବକୀ ସ୍ତୁତି କଲେ, ଭଗବାନ କହିଲେ ଦେଖ ତୁମେ ପ୍ରାର୍ଥନା କରିଥିଲ, ତୁମେ ଯଦି ଭୟ କରୁଛ ମୋତେ ନେଇକି ଛାଡ଼ିଦେଇ ଆସ, ବ୍ରଜଙ୍କ ଯଶୋଦାଙ୍କର ଗୃହରେ ଏକ ସମୟରେ ସେ ପ୍ରକଟିତ ହୋଇଥିଲେ ଭଗବାନ, ମଥୁରାଙ୍କର ଦେବକୀଙ୍କ ଗର୍ଭରେ ଏବଂ ଯଶୋଦାଙ୍କ ଗର୍ଭରେ ଏକ ସମୟରେ ପ୍ରକଟିତ ହୋଇଥିଲେ, ଏକଥା ଭାଗବତ ବର୍ଣ୍ଣନା କରାଯାଇନି, ହରିବଂଶ ବର୍ଣ୍ଣନା କରାଯାଇଛି, ତେଣୁ ଏକ ସମୟରେ ଆବିର୍ଭାବ ହୋଇଥିଲେ। ତେଣୁ ଇଏ ଯେତେବେଳେ ବସୁଦେବ ନେଇକିରି ଗଲେ, ପ୍ରଭୁ ମୋତେ କହିଲେ ଏକଥା କହିଲେ, ତେଣୁ ଏଇଭଳି ଭାବେ ବର୍ଷା ହେଉଥିଲା, ତେଣୁ ଅନନ୍ତଦେବ ଛତା ଭଳି ରହିକିରି ତାଙ୍କୁ ବର୍ଷାରୁ ପ୍ରୋଟେକ୍ସନ୍ ଦେଇଛନ୍ତି। ଦେବ ବସୁଦେବ ଯେତେବେଳେ ଧାରଣ କଲେ, ସନ୍ଦୀପିନୀ ପ୍ରଭୁ କହିଲେ, ଯେତେବେଳେ ଧାରଣ କଲେ ସେହି ସମୟରେ ଯେଉଁ ବନ୍ଦୀଗୃହ ଥିଲା ସବୁ ଖୋଲିଗଲା, ଯେଭଳି ଭାବରେ ସୂର୍ଯ୍ୟର ଉଦୟରେ ଅନ୍ଧକାର ଚାଲିଯାଏ, ସେଭଳି ଭାବରେ ଭଗବାନ ଯେତେବେଳେ ଧାରଣ କଲେ ଅନବୃନ୍ଧବୀ, ସେ ସମୟରେ ତାଙ୍କର ଯେଉଁ ଶୃଙ୍ଖଳା ଥିଲା ସବୁ ତୁଟିଗଲା, ନଷ୍ଟ କଟିଗଲା, ଏବଂ ଯେଉଁ କବାଟ ପଡ଼ିଥିଲା ବନ୍ଦ ହୋଇଥିଲା ସବୁ ଖୋଲିଗଲା, ଏବଂ ରକ୍ଷୀମାନେ ଯେଉଁ ଥିଲେ ସେକ୍ୟୁରିଟି ଗାର୍ଡ଼ ସବୁ ଶୋଇପଡ଼ିଲେ, ତେଣୁ ଭଗବାନ ଚାଲିଗଲେ। ଦେବତୀ ବସୁଦେବ ଭଗବାନ ଦେବକୁ କ'ଣ ପୁତ୍ରକୁ ନେଇକି, ପୁତ୍ରକୁ ନାମକରଣ ହେଇନି, 100 ଦିନରେ ତାଙ୍କ ନାମକରଣ ହେବ, ନେଇକିରି ଯାଉଛନ୍ତି। ତେଣୁ ଯାଇକି ଯମୁନା ନଦୀରେ ପହଞ୍ଚିଗଲେ, ଯମୁନା ନଦୀରେ ଭୀଷଣ ବନ୍ୟା ବୋଲି କୁହାଯାଏ, ତେଣୁ ଯମୁନା ନଦୀରେ ଭୀଷଣ ବନ୍ୟା, କ'ଣ କରିବେ ଚିନ୍ତା କରୁଛନ୍ତି। ଯେମିତି କୁହାଯାଏ ଭଗବାନ ରାମଚନ୍ଦ୍ରଙ୍କୁ ଯେଭଳି ଭାବରେ ସମୁଦ୍ର ପଥ ଦେଇଥିଲେ, ସେଭଳି ଭାବରେ ଯମୁନା ଦେବୀ ଦୁଇ ଭାଗ ହୋଇଗଲେ, ଏ କଥାଟି ଆମ ଶ୍ରୀଶ୍ରୀ ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ, ଦୁଇ ଭାଗ ହୋଇଗଲେ, ଏବଂ ତଥାପି ବସୁଦେବ ଚିନ୍ତା କରୁଛନ୍ତି, ମୁଁ ଯଦି ପଶିଯିବି, ଯେଉଁ ଜଳ ଯଦି ମିଶିଯିବ ତାଠୁ ମୁଁ ରହିଯିବି, ବୁଡ଼ିଯିବି ତା ଭିତରେ। ତେଣୁ ମାୟାଦେବୀ କ'ଣ କଲେ, ଗୋଟେ ଶୃଗାଳ ରୂପେ ସେ ଚାଲିଗଲେ, ଶୃଗାଳ ରୂପେ ଚାଲିଗଲେ। ତେଣୁ ଭଗବାନ ବର୍ତ୍ତମାନ ବସୁଦେବ ଭଗବାନଙ୍କୁ ନେଇକିରି ପଳେଇଗଲେ, ସେଠିକି ରଜକୁ ଗଲେ, ଗୋକୁଳରେ ପୁତ୍ରକୁ ରଖିଲେ, ସେଠି ସେ ଦେଖିଲେ ସମସ୍ତେ ସେଠି ମଧ୍ୟ ସମସ୍ତେ ଶହୀଦ କରିଛନ୍ତି, ଏବଂ ଯଶୋଦା ମଧ୍ୟ ସ୍ୱୟଂକର ସେ ଜାଣିନାହାନ୍ତି ତାଙ୍କର କ'ଣ ପୁତ୍ର ହେଇଛି, ଜନ୍ମ ହେଇଛି ବା ଗୋଟିଏ ପୁତ୍ର ହେଇଛି ବା ଗୋଟିଏ କନ୍ୟା ହେଇଛି ବା ଟୁଇନ୍ସ ହେଇଛି କିଛି ଜାଣିନାହାନ୍ତି ସେ। କିନ୍ତୁ ତାଙ୍କର ଟୁଇନ୍ ହେଇଥିଲେ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା ଜାହାଜ ହେଇଥିଲେ, ଯଶୋଦା ଜାଣିନାହାନ୍ତି ଭଗବାନ ବ୍ୟବସ୍ଥାରେ ହେଇଛି ସେସବୁ। କିନ୍ତୁ ଦେବକୀ ଯେଉଁ ଗଲେ ଦେବକୀ ପୁତ୍ରକୁ ଦେଖୁନାହାନ୍ତି, କେବଳ କନ୍ୟାକୁ ଦେଖୁଛନ୍ତି। ତେଣୁ ବସୁଦେବ ସେ ତାଙ୍କର ପୁତ୍ରକୁ ରଖିକି ସେ କନ୍ୟାକୁ ନେଇ ପଳାଇ ଆସିଲେ। ତାପରେ କ'ଣ ହେଲା ଆସନ୍ତାକାଲି ସେଇଟା କୁହାଯିବ। ତେଣୁ ଏଇ ଯେଉଁ ପୁତ୍ର ଥିଲେ ବସୁଦେବଙ୍କ ପୁତ୍ର ଅଂଶରେ ସେ ଆସିଥିଲେ। ଯଶୋଦାଙ୍କ ପୁତ୍ର ହେଉଛନ୍ତି ସ୍ୱୟଂ ଭଗବାନ, ଏତେ ଚାହାଁ ସେ କଳା ସେ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ସେ ସ୍ୱୟଂ ଭଗବାନ ଏ ଯେଉଁ ଅଂଶରେ ଆସିଥିଲେ ଅଚ୍ୟୁତାଂଶ ମିଶିକରି ଏକ ହେଇକି ଲୀଳା କରିବେ 10 ବର୍ଷ 7 ମାସ 5 ଦିନ ଏତିକି ଲୀଳା କରିବେ। ସେ ପ୍ରଶ୍ନ ପଚାରିଥିଲେ କେତେ ବର୍ଷ ରହିଥିଲେ, ସେ ଏତିକି ବର୍ଷ ରହିଥିଲେ। ସେ ସୁଖଦେବ ଗୋସ୍ୱାମୀ କହିଛନ୍ତି 11 ବର୍ଷ ରହିଥିଲେ, ଏସବୁ ଲୀଳା ରହିଛି। ତେବେ ଏଇ ଯେଉଁ ଭଗବାନ ଏଠି ଆସିଗଲେ, ବସୁଦେବ ଆସିକି ପହଞ୍ଚିଗଲେ, ପୁଣି ସେ ବନ୍ଦ ବାନ୍ଧ ହେଇଗଲା। ବସୁଦେବ ବର୍ତ୍ତମାନ ରାତି ପାଇଗଲା, କଂସକୁ ଖବର ଦିଆଯିବ, ସେସବୁ କଥା ବହୁତ କଥା ରହିଛି। କିନ୍ତୁ ଭଗବାନଙ୍କୁ ଆମେ ଆବିର୍ଭାବ କରେଇଦେଲେ, ଆମର କହିବାରେ ଯଦି କିଛି ଭୁଲ ଥିବ ତ୍ରୁଟି ଥିବ, ଯେଉଁ ସନ୍ଦୀପନ ପ୍ରଭୁଙ୍କ ଦ୍ୱାରା ମୁଁ କ୍ଷମା ପ୍ରାର୍ଥନା କରିବି, ଯଦି କିଛି ତାଙ୍କ ମନରେ ଆଘାତ ଲାଗିଥିବ ଯାହା ହଉ। କିନ୍ତୁ ଭଗବାନ ଆବିର୍ଭାବ ହେଇଛନ୍ତି, ସମସ୍ତେ ନୃତ୍ୟ କରୁଛନ୍ତି, ବାଦ୍ୟ ବାଜୁଛି, ସମସ୍ତେ ହେଉଛି, ଆମେ କାହିଁକି ପଚାରିବା? ଆମେ ତ ଭଗବାନଙ୍କର ସ୍ୱାଗତ କରିବା। କୃଷ୍ଣ ଜିନିକା ନାମ ହେ, ଗୋକୁଳ ଜିନିକା ନାମ ହେ, କୃଷ୍ଣ ଜିନିକା ଉଚ୍ଚାରଣ କରି ଭଗବାନ କଥାକୁ ବିଶ୍ରାମ ଦେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। जय जन्माष्टमी की महामहोत्सव की, जय अरुणन धाम की, जय श्री सीताराम की, जय कन्हैया लाल की, जय श्री गोपाल महाराज की, जय श्री गुरुदेव की, वंदे गौर भक्त वृंद की, जय गौर महाराजे। हाँ बोलो 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 बोलो।
हरे कृष्णा 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 हरे हरे, हरे राम 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 हरे हरे,
हरे राकेश हरे
राम हरे
गणजी गणजी
राम राम हरे हरे, हरे कृष्णा हरे कृष्णा 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 हरे हरे हरे।